ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଦ ତେଇଶତମ ଅଧ୍ୟାୟ ମାନେ ଶ୍ରବଣ କରୁଥିଲେ ଯଜ୍ଞପତ୍ରୀ ମାନଙ୍କର ଯେଉଁ ଭାବ ଗୋପସଖାମାନେ ଦର୍ଶନ କରୁଛନ୍ତି, କୃଷ୍ଣଙ୍କ ଦ୍ୱାରା ପ୍ରେରିତ ହେଇକି ଯେଉଁ ସଖାମାନେ ଯାଇଛନ୍ତି, ଯଜ୍ଞପତ୍ରୀ ମାନଙ୍କର ନିକଟରେ ପ୍ରକାଶ କଲେ ଯେ ଅବିଦୂରରେ ବା ଅତି ନିକଟରେ କୃଷ୍ଣ ଅଛନ୍ତି, ଏତିକି ଶ୍ରବଣ କରିବା ମାତ୍ରେ ନିତ୍ୟ ଦର୍ଶନ ଉତ୍ସୁକା। ପୂର୍ବରୁ କୃଷ୍ଣଙ୍କୁ ଦେଖିନାହାନ୍ତି, କିନ୍ତୁ କୃଷ୍ଣଙ୍କ ପ୍ରତି ଯେଉଁ ଭାବ ଆସିଛି କୃଷ୍ଣଙ୍କ ନାମ ଉଚ୍ଚାରଣ କରି କଥା ଶ୍ରବଣ କରି, କାରଣ ନାମ ରୂପ ଗୁଣ ଏସବୁ ହେଉଛନ୍ତି ଚିନ୍ମୟ। କୃଷ୍ଣଙ୍କୁ ଦର୍ଶନ କରିନଥିଲେ, କୃଷ୍ଣ ରୂପକୁ ଦର୍ଶନ କରିନାହାନ୍ତି, କିନ୍ତୁ କୃଷ୍ଣଙ୍କ ନାମ ଶ୍ରବଣ କରି କୃଷ୍ଣଙ୍କ ଲୀଳା ଶ୍ରବଣ କରି ତାଙ୍କର ଭାବଦୋଷ ଆସିଯାଇଛି, ପ୍ରେମବତୀ ହେଇଯାଇଛନ୍ତି। ଭଗବାନଙ୍କର ନାମ ରୂପ ଗୁଣ ସବୁ ଚିନ୍ମୟ, କିନ୍ତୁ ଯେହେତୁ ଜଣଙ୍କର ଅନର୍ଥ ନିବୃତ୍ତି ହେଇନି, ଅନର୍ଥ ନିବୃତ୍ତି ଗୋଟେ ଯୋଉ ରହିଲା ଅନର୍ଥ ନିବୃତ୍ତି ସ୍ତର, ଏ ପ୍ରାୟ ସବୁ ଭାବ ସ୍ତରରେ ପ୍ରାୟ ସବୁ ପଳାଏ। ଆସକ୍ତି ଭାବ ସ୍ତର କିଛି ଭାବ ସ୍ତର ହେଇଗଲେ ଆଉ ରୁହେନି, ଆତ୍ୟନ୍ତିକ ପ୍ରେମ ସ୍ତରରେ ହୁଏ, କିନ୍ତୁ ନିଷ୍ଠା ସ୍ତରକୁ ନ ଆସିଲା ପର୍ଯ୍ୟନ୍ତ, ଜଣେ ଯଦି ନିଷ୍ଠା ସ୍ତରକୁ ନ ଆସୁଛି ସେ ଅନର୍ଥ ଭିତରେ ରହିଛି, ତାକୁ ଭକ୍ତି ଆବାସ ଅବସ୍ଥା ବୋଲି କୁହାଯାଏ, ଭକ୍ତିଆଭାସ। ସେ ଭକ୍ତି ସେ ଦୀକ୍ଷା ନେଇପାରେ, ହରିନାମ କରିପାରନ୍ତି, ଦୀକ୍ଷା ନେଇପାରନ୍ତି, ଭକ୍ତ ହେଇପାରନ୍ତି, କିନ୍ତୁ ତାଙ୍କର ଯେଉଁ ଭକ୍ତିଟାକୁ ଭକ୍ତିଆଭାସ ବୋଲି କୁହାଯିବ, ଭକ୍ତିର ଆଭାସ। କିଏ କେତେ ଦିନ ଭଜନ କରୁଛି ବଡ଼ ଜିନିଷ ନାହିଁ, କିଏ କେତେ ଦିନ ଆଶ୍ରମ ରହିଛି ବଡ଼ ଜିନିଷ ନାହିଁ, କିଏ କେଉଁ ସ୍ତରରେ ଅଛି। କାରଣ ଆମର ଯୋଉ ଆମେ ଯୋଉ ସେବା କରୁଛେ ବା ଯାହା ଯାହା ସବୁ ଆମେ କରୁଛେ ନା, ତାର ଅନ୍ତରର ଭାବଟାକୁ ସେ କର୍ମ ମାଧ୍ୟମରେ ବା ସେବା ମାଧ୍ୟମରେ ଯାଉଛି। ଅନ୍ତର୍ଭାବଟା ଯଦି ଆମର ଶୁଦ୍ଧ ନାହିଁ, ଅନର୍ଥ ଅଛି, ତାହେଲେ ଆମର ସେ ଭାବ ଜିନିଷଟା ଆସିବନି, ରୁଚି ଆସକ୍ତି ସ୍ତରକୁ ଆମେ ଯାଇପାରିବାନି। ଭକ୍ତିଆଭାସ ସ୍ତର, ଏଇଟା ଭକ୍ତିର ଆଭାସ ସ୍ତର ରହିଛି। ଭକ୍ତି କ'ଣ ସେ ଜାଣିପାରୁ, ଯେମିତି ସୂର୍ଯ୍ୟ, ସୂର୍ଯ୍ୟ କ'ଣ କରନ୍ତି, ସୂର୍ଯ୍ୟ ଉଦୟ ହେଇନାହାନ୍ତି କିନ୍ତୁ ତାଙ୍କ ଆଲୋକଟା ଆସୁଛି, ଅନ୍ଧାର କ'ଣ କୁହନ୍ତି ଏଇଟା, ସିନ୍ଦୁର ଫାଟିଲା, ସିନ୍ଦୁର ଫାଟିଆ ଅବସ୍ଥା, ନାମାଭାସ ସବୁବେଳେ ଆଭାସ ଶବ୍ଦ ଲାଗିଛି। କିଏ କେତେ ଦିନ ଭଜନ କରୁଛି ବଡ଼ ଜିନିଷ ନାହିଁ, କିଏ କେଉଁ ସ୍ତରରେ ହେଉଛି ବଡ଼ ଜିନିଷ। ଭଜନର ଯୋଉ ନିବୃତ୍ତି ଅନର୍ଥ ନିବୃତ୍ତି ଅବସ୍ଥାଟା ରହିଲା, ଅନର୍ଥ ନିବୃତ୍ତିଟା ସେ ଯୋଉ ଅବସ୍ଥା, ଅନର୍ଥ ନିବୃତ୍ତି ମାନେ କ'ଣ, ଗୋଟେ ଜନ୍ମର ଅନର୍ଥ ନା କ'ଣ, ବହୁ ଜନ୍ମର କେତେ ଜନ୍ମର ଅନର୍ଥ ସ୍ୱଭାବ ସବୁ ରହିଛି। ସବୁ ଗୋଟେ ଜୀବ ତା ସ୍ୱଭାବଟାକୁ ସେ ବସିକି ଦେଖିବ, ମୋ ସ୍ୱଭାବଟା କ'ଣ, ପ୍ରତ୍ୟେକ ଯିଏ ସ୍ୱର ଧରିଛି ତାର ଗୋଟେ ଖରାପ ସ୍ୱଭାବ ରହିଛି, ସେ ସ୍ୱଭାବଟା ବହୁତ ଷ୍ଟ୍ରଙ୍ଗ ନେଚର ପ୍ରତ୍ୟେକ ବ୍ୟକ୍ତିର, ମାନେ ସେ ସ୍ୱର ଧରିଲା କେମିତି, ଭଲ ଗୁଣ ବି ଅଛି, କିଛି ଭଲ ଗୁଣ ନାହିଁ, ସେ ଦେବଦୁର୍ଲଭ ସ୍ୱର ପାଇଲା କେମିତି। ପୁଣି ତାଠୁ ବଡ଼ ଜିନିଷ ରହିଲା, ସେ ଭଗବାନଙ୍କର ଭକ୍ତ ହେଲା ମାନେ ତାର କିଛି ଭଲ ଗୁଣର ସ୍ପେଶାଲ ଗୁଣ ରହିଛି, କିନ୍ତୁ ଏ ଭକ୍ତିଆଭାଷ ସ୍ତରରେ ଅନର୍ଥ ଦଶାରେ କିଛି ଡିଜାୟାର, କିଛି କାମନା ରହୁଛି, କିଛି ସ୍ୱଭାବ ରହୁଛି, ବଳବାନ ରହୁଛି, ବହୁ ଜନ୍ମର ସଂସ୍କାର, ବହୁ ଜନ୍ମର କର୍ମ, ଇନ୍ଦ୍ରିୟମାନଙ୍କର ସ୍ୱଭାବକୁ ନେଇକି ଗୋଟେ ଜୀବ ଗୋଟେ ସ୍ୱର ପାଇଲେ ତାର ସଂସ୍କାରଟା ସେମିତି ଆସୁଛି। ଯେଉଁ ଗୁଣ ପାଇଁ ମନୁଷ୍ୟ ଘୃଣ୍ୟ, କିନ୍ତୁ ପଶୁପକ୍ଷୀ ଦେଖିବ ତାଙ୍କ ନିକଟରେ ସେ ଗୁଣଟା ରହିଛି। ଯେହେତୁ ବହୁତ ଯିଏ କଥା କୁହେ ତୁ ଭଲ ଲାଗୁଛି କି, ଗୋଟେ ଲୋକ ଚେଷ୍ଟା କରୁଛି ମୁଁ ମୌନି ହେବି, କିନ୍ତୁ ଦେଖ ସର୍ପମାନଙ୍କୁ ସେମାନେ ମୌନି, ସେମାନେ କଥା ଭାଷା କରୁନା, ଜୀବନ ସାରା ରହୁଛି, ତାଙ୍କ ଘରେ ବିଷ ରହିଛି, ସ୍ୱଭାବ ହେଲା ତାଙ୍କର ସର୍ପ, ତାଙ୍କ ବିଷ ରହିଛି କିନ୍ତୁ ମୌନି। ଆମେ 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 ଆମ ପାଖରେ ଯୋଉ ଭଲ ଗୁଣ ରହିଛି ତା ସାଙ୍ଗରେ ବି ବହୁତ ଖରାପ ଗୁଣ ରହିଛି। ଆମେ ଯେପର୍ଯ୍ୟନ୍ତ ଏଇ ଅନର୍ଥ ନିବୃତ୍ତି ସ୍ତରରେ ଥିବା, ଅନର୍ଥ ଭିତରେ ଥିବା, ସେଥିପାଇଁ ସେ ଭକ୍ତିଜାନ ସଂସ୍ଥାକୁ ପ୍ରଭୁପାଦ ମହାରାଜ କହିଲେ ଅନର୍ଥ ଯୁକ୍ତ ଅବସ୍ଥା ଅନର୍ଥ ମୁକ୍ତ ଅବସ୍ଥା ଏକ ନୁହେଁ, କିନ୍ତୁ ଏଇଟା ଏକ ଭଳି ଦେଖାଯାଏ, ଏକ ଭଳି ଦେଖାଯାଏ। କାରଣ ଆଚରଣ ଗୁଡାକ, ଯେମିତି ଜଣେ ସୁନ୍ଦର କୀର୍ତ୍ତନ କରିପାରୁଛି, ଜଣେ ସୁନ୍ଦର କଥା କହିପାରୁଛି, ଜଣେ ସୁନ୍ଦର, ତୁମେ କୋଉଟା ଦେଖିବ, ସୁନ୍ଦର ଠାକୁରଙ୍କୁ ଶୃଙ୍ଗାର କରିପାରୁଛି, ସେ ଯାହା କରୁଛି ସୁନ୍ଦର, ଆମେ ତ ବାହ୍ୟ ଜିନିଷ ଗୋଟେ ଆମ ଇଣ୍ଟେଲିଜେଣ୍ଟ ଦ୍ୱାରା ଦେଖିବା ନା, ଆମେ ଦେଖିବା ଏଇଟା ଭଲ କରିପାରୁଛି ମାନେ ୟାର ଗୋଟେ ଭଲ ଭକ୍ତ। ଅନର୍ଥ ଯୁକ୍ତ ଅବସ୍ଥା ଅନର୍ଥ ମୁକ୍ତ ଅବସ୍ଥା ଏ ପୁରା ସମାନ, ଏ ଦେଖିବା ପାଇଁ ପୁରା ସମାନ। ବରଂ ଗୋଟେ ସାଧାରଣ ସାଧକ ସେ ଅନର୍ଥ ମୁକ୍ତ ଜୀବକୁ ଜାଣିପାରିବନି, କିନ୍ତୁ ଅନର୍ଥ ଯୁକ୍ତ ଜୀବକୁ ହିଁ ତାକୁ ମାନ୍ୟ ଇଏ ହେଉଛନ୍ତି ଶୁଦ୍ଧ ଭକ୍ତ ବୋଲି ସେ ବୁଝିପାରିବେନି। ସେଥିପାଇଁ ଯେଉଁମାନେ ଅତ୍ୟନ୍ତ ଯେଉଁମାନେ ମହାତ୍ମା ସେମାନଙ୍କର ସ୍ୱଭାବକୁ ବୁଝିବାଟି ବହୁତ କଷ୍ଟ। ତାଙ୍କ ପ୍ରତି କେଉଁ ବୁଦ୍ଧି ଆସେ? ସେଇ ସାଧାରଣ ବୁଦ୍ଧି ଆସିବ। ଆଉ ଅନର୍ଥ ଯୁକ୍ତ ଗୋଟେ ଜୀବଟାକୁ ହିଁ ତାକୁ ମହାତ୍ମା ବୁଦ୍ଧି ଆସିବ। ଗୋଟେ ଜୀବର ଅନର୍ଥ ଯୁକ୍ତ ଅବସ୍ଥା ଅନର୍ଥ ମୁକ୍ତ ଅବସ୍ଥା ସମାନ ନୁହେଁ, ଆଉ ସେଇଟାକୁ ଜୀବ କେବେ ଜାଣିପାରିବନି ଭଗବାନଙ୍କ କରୁଣା ନହେଲେ। ପରମାତ୍ମାଙ୍କର ଯଦି କରୁଣା ନ ହବ ଗୋଟେ ଜୀବ, ସେ କେବେ ଆଉ ଗୋଟେ ଜୀବକୁ ତାର ହୃଦୟ ଭିତରୁ ତୁମେ ଜାଣୁ, ତୁମେ ଗୋଟେ ଜୀବକୁ ଜାଣିବ କଣ ଜାଣିବ? ଗୋଟେ ଜୀବକୁ ଜାଣିବ କଣ? ତା ବ୍ୟବହାର ଜାଣିବ ନା ଆଉ କେମିତି ଜାଣିବ? ବ୍ୟବହାର ସହିତ କିଛି ସମ୍ପର୍କ ନାହିଁ। ମୁଁ ବହୁତ ଦେଖିଛି ମୋ ଜୀବନରେ, ମୁଁ ଭକ୍ତ ହେଲା ପରେ ମୁଁ ବହୁତ ଦେଖିଛି ବ୍ୟବହାର ଉପରକୁ ବହୁତ ସୁନ୍ଦର, କିନ୍ତୁ ଭିତରେ ପୁରା ଓଲଟା ନେଚର। ସେଥିରେ ସବୁ କିଛି ଲାଭ ନାହିଁ, ଆମେ ନିଜେ ଠକିଛୁ ଜୀବନରେ। ଜୀବନରେ ମୁଁ ଏତେ ଜିନିଷ ବଡ ଭକ୍ତ ନୁହେଁ, କିନ୍ତୁ ମୋର ଅନୁଭବ ସବୁ ଅଛି ଏଇ ସଂସାରଟା କଣ ତୁମେ ଜାଣିପାରିବେନି। ସ୍ୱଭାବଟା ବହୁତ ଭଲ ଥିବ, ଗୋଟେ ଜୀବ କେତେ ମାନେ ମାନେ ତାର ଅନ୍ତର ଭିତରେ କଣ ରହିଛି, ବାହାରୁ ଦେଖିଛି ପୁରା ଏକ, ଭିତରେ ପୁରା ଖତରନାକ। ତୁମେ କୋଉଟାକୁ ଦେଖିବ? ବାହାରଟା ଦେଖିବ, ଭିତରେ ଦେଖିଛୁ କି? ଭିତରଟା କେବଳ ପରମାତ୍ମା, ଯେତେବେଳେ ପରମାତ୍ମା କୃପା କରେ ଭିତରଟାକୁ ଦେଖିଲେ ତୁମେ ତ ନିଜ ଭିତରଟାକୁ ଦେଖିପାରୁ ନା, ବାହାର ଭିତରେ ଲୋକଙ୍କ ଭିତରକୁ ଦେଖିବ। ଆମ ଭିତରେ କୋଉ ଦୋଷ ଅଛି ଆମେ ଜାଣିପାରୁନି, ଆମେ ବାହାର ଲୋକର ଭିତରେ କଣ ଅଛି ଆମେ କି ଜାଣି? ଆମେ କେବଳ ଗୋଟେ ଭଦ୍ର, ଆମେ ସମାଜ କଣ ଚାହୁଁଛି ଗୋଟେ ତୁମେ ଭଦ୍ର ହୁଅ, ଶିଷ୍ଟ ହୁଅ, ତୁମେ ସେଇଟାକୁ ଦେଖୁଛ। ସେଇଟା ଦେଖିଦେଲେ ତୁମେ କହିବ ଇଏ ଆଇ ଶୁଦ୍ଧ ଭକ୍ତ, ଇଏ ବହୁତ ସୁନ୍ଦର, ବହୁତ ଭଲ ପିଲା, ବହୁତ ଧୀର। ଆରେ ବାବା ସେଇଟା ଭିତର ଭିତରଟା କଣ ସେଟା ତୁମେ ଦେଖିପାରିବେନି। ସେଥିପାଇଁ ଅନର୍ଥ ଯୁକ୍ତ ଅବସ୍ଥା ଅନର୍ଥ ମୁକ୍ତ ଅବସ୍ଥା ଗୋଟେ ସାଧୁଙ୍କୁ, ଏଇଥିପାଇଁ ସାଧୁମାନଙ୍କ ପତ୍ର ସବୁବେଳେ ଅପରାଧ ହଉଛି ନା। ଆଉ କେହି ତ ବୈଷ୍ଣବ ରାସ୍ତାକୁ ଆସିଛି ତାର ଗୋଟେ ଚଏସ୍ ଥିବ, କୋଉ ସାଧୁ ସେ ଭଲ ପାଉଥିବ, କିନ୍ତୁ ସେ ଚଏସ୍ଟା ରଙ୍ଗ ଚଏସ୍ କି ରାଇଟ୍ ଚଏସ୍ ସେ କରିଛି ସେଟା ଜାଣିବା ଦରକାର। ସେ ଗୋଟେ ଅନର୍ଥ ମୁକ୍ତ ଜୀବକୁ ମହାତ୍ମା ବୋଲି ଭାବୁଛି କି ଅନର୍ଥ ଯୁକ୍ତ ଜୀବକୁ ମହାତ୍ମା ବୋଲି ଭାବୁଛି ସେଟା ସେ ଜାଣିବା ଦରକାର। ସେଟା ପରମାତ୍ମା କୃପା ନହେଲେ ଜାଣିପାରିବେନି ତାର କେଉଁ ଅବସ୍ଥା ରହିଛି। କାରଣ ଆମେ ବାହାରଟା ଦେଖିବା ନା, ବାହାରଟାକୁ ଦେଖିବା, ଭିତରଟାକୁ ଦେଖିପାରିବେନି, ଭିତରଟା ଦେଖିପାରିବେନି। କାରଣ ଜୀବ ଗୁଡିକର ସ୍ୱଭାବ ଏତେ କପଟ, ଗୋଟେ ଗୋଟେ ଜୀବ କଣ ନ କରିପାରେ? ଭକ୍ତ ହେଲା ପରେ ବି ସେମାନେ ଗୁରୁ ବୈଷ୍ଣବ ଠକି ଦିଅନ୍ତି, ଏତେ କପଟକୁ ଲୁଚେଇକି ଗୋଟେ ଜୀବ ରଖିପାରେ ଓ ପଶୁ ପକ୍ଷୀ ଏତେ ରଖିପାରିବେନି। ଗୋଟେ ମଣିଷଟା କେତେ ଭୟଙ୍କର ମୁଁ ସବୁ ଜୀବନରେ ଦେଖି ଦେଖି ଆସିଛି। ଆରେ ଆରେ ମୋର ପାଠଶାଠ ପଢୁନଥିବେ ଗାଉଁଲି ପିଲା, ସେମାନେ ହୃଦୟ ଗୁଡା କେମିତି ଗଢା, ଭଗବାନ କେମିତି ଗଢିଛନ୍ତି ସେମାନଙ୍କ ହୃଦୟ ଗୁଡାକୁ, ଏତେ କପଟରେ ସେମାନେ ଭରି କରିଛନ୍ତି, ସେ ଗୋଟେ ବହୁତ ବଡ ବଡ ଜଘନ୍ୟ କାମକୁ ଭିତରେ ଲୁଚିକି ରଖିଦେବେ। ଆରେ ତୁମେ କିଭଳି ମଣିଷ ହେଇଛ, ତୁମେ ଏତେ କପଟ ରଖିପାରୁଛ ଭିତରେ? ଯାହାର ହୃଦୟରେ କପଟ ରହିଛି, ଯାହା ହୃଦୟରେ ବହୁତ କଥା ମୁଁ ସରଫେସ୍ କରୁଛି, ସେ କେବେ ଭକ୍ତି କରିପାରିବେନି। ସେ କିଛି କହୁନି, କିନ୍ତୁ ସେଟା ଷ୍ଟକ୍ ହେଇକି ରହିଲା କି ନାହିଁ, ତୁମ ଇଣ୍ଟେଲିଜେଣ୍ଟ ସେଟା ଷ୍ଟକ୍ ହେଇକି ରହିଛି, ତ କପଟ ହେଇଯିବ। ସେ ଗୋଟେ ପିଲା ତ ଥାଏ, ମୋର ମନ ପଡ଼ିଲା ତା କଥା ଆଜି, ସେ ଗୁରୁଦେବଙ୍କୁ ଦୀକ୍ଷା ନେଇଥିଲା, ସାଧୁଗୁରୁଙ୍କ ପାଖରେ କେତେ ମିଛ କଥା କହିବନି, କେବେ ତାଙ୍କୁ ଏମିତି ସତ୍ୟ କହିବ। ଆଉ ସେ କଣ କରେ, ସେ ବିବାହ ହେଇଥିଲା, ମୋ ମନ ପଡ଼ିଲା ତା କଥା ଆଜି, ସେ ମୋର ଭାରି ପୂଜାରୀ କାମ କରେ, ମତେ ବହୁତ ତା କାମ ବହୁତ ସେବା ସୁନ୍ଦର, ଭାରି ପରଫେକ୍ଟ ସବୁ କାମ କରେ, କିଛି ଜାଣିପାରିବେନି। ଜୀବନ ବହୁତ ଲୋକ ସାଙ୍ଗରେ ମିଶିଛି, ମୋର ସରଳ ଭାବି ସଂସାର ମିଶି ଯାଇଥିଲା, ଦେଖ ଆରେ ଏ ଲୋକଟା ଏତେ ଖତରନାକ ପିଲା ଗୁଡା, ଏତେ ଗୋଟେ ମଣିଷ ଏତେ କପଟର କଣ ଆଶ୍ରୟ କରିବ, ତା ଅପେକ୍ଷା ବରଂ ପଶୁପକ୍ଷୀ ଜୋନିକି ଯିବା ଭଲ, ମୋର ପ୍ରଭୁଙ୍କ ପାଖକୁ ମୁଁ ଯିବାର ଯୋଗ୍ୟତା ନାହିଁ, ଠିକ ଅଛି ମୁଁ କାମି କ୍ରୋଧ ମୋର ବା ଚୋରାଇ ସଂସାର କଲେ ମୋର କ୍ଷତି କଣ ହେଇଯାଉଛି, ମୁଁ କାହିଁକି ଗୋଟେ କପଟ ଆଚରଣ କରିବି? ମୁଁ ଦେଖିଛି ନା ସେ ଲୋକଟା, ଏ ଯୋଉ କଣ ଏଟା ଯୋଉ ଅଶୋକଟା ଚାଲିଗଲା, ଯୋଉ ତା ଭାଇଟା, ତାର ଯୋଉ ବଡ ଭାଇଟା ଅଛି, ତା ବଡ ଭାଇଟା ଅକ୍ଷୟ ନା କଣ, ହଁ ସେ କି ସରଳ ଦେଖୁଛ ନା, ଏ ସଂସାର କଣ ସେ ଜାଣିନି, ଏ ସଂସାରଟା କଣ ସେ ଜାଣିନି, ସମସ୍ତେ ହସ ଖୁସି। ଆରେ ଦେଖ ତା ଜୀବନ, ତୁମେ ଭଲ ଗୁଣ ଦେଖିବ, ସେ ତା ତ ସବୁ ଭଲ ଗୁଣ ଅଛି, କିନ୍ତୁ କେବଳ କୃଷ୍ଣ ଜାଣିନି। ଏଠି କାମ କରିବାକୁ ଆସେ, ମୁଁ ଦେଖେ ଏତେ ଜେଣ୍ଟଲ ଲୋକ, ସେ କାହା ସାଙ୍ଗେ ଝଗଡା କରିନି, କାହା ସାଙ୍ଗେ କଥାବାର୍ତ୍ତା କରିବନି, ଯାହାକୁ ଦେଖି ହସିବ ଭଲ, କିନ୍ତୁ ଭଗବାନ ଜାଣିନି। ଏତେ ଗୁଣ ଭଗବାନ ଭରପୁର କରି ଦେଇଛନ୍ତି, ପାତର ଅନ୍ତର କିଛି ତାର ନାହିଁ, କେ ଜାଣି କିଛି ଜାଣିନି। ଦେଖ ଭାଇ ପ୍ରଭୁ, ପ୍ରଭୁ ଜାଣିନି। ତାଙ୍କ ଅନ୍ତର କିଛି ନାହିଁ, କିନ୍ତୁ ଅନ୍ତର ଭଗବାନ ରହିପାରୁ ନାହିଁ। ଦେଖ କି ସୃଷ୍ଟି, ବିଚିତ୍ର ସୃଷ୍ଟି। ଆଉ ଯିଏ ଭଗବାନ ଭଜନ କରିବା ପାଇଁ ତା ଅନ୍ତର ଭିତରେ ସବୁ କୁଟ କାପଟ ମିଷ୍ଟି ଜିନିଷ ଗୁଡା ଭରି ହେଇକି ରହିଛି, କେମିତି ଆମେ ସାଧୁ ହବ? ସେ ତ ଚାଲି ଆସିଛି, ବିବାହ ହେଇକି ଆସିଛି, କିନ୍ତୁ ଗୁରୁଦେବଙ୍କୁ କହିନି କମ ବୟସରେ ବିବାହ ହେଇଯାଇଛି। ଗଞ୍ଜାମ ସବୁ କମ ବୟସରେ ବାହାନ୍ତୁନି, ଗଞ୍ଜାମ ପିଲାଟା ଏଇ ଯୋଉ ଆମର ତା ଘରକୁ ଯାଇଥିଲି ବା, ସେଟା ହଉଛି ଚିକିଟି ନା ସରି ଆସ୍କା, ଆଉ ଆସ୍କା ପାର ହେଲେ ଆଉ କାଟୁ ହିଞ୍ଜୁଳି କାଟୁ ମଝିରେ ପରିବା ଚାଷ ହୁଏ ସେ ନଦୀ କୂଳରେ, କଣ ସେ ଜାଗାଟା ନା? ହଁ ନା 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 ନା, ଭିତରକୁ ସେ ଜାଗାଟା ଗୋଟେ ବ୍ଲକ, ଆମ ଗାଡି ନେଇକି ଲଗଉ ସେଇଠି ତା ପାଖର ଘର। ପରେ ତା ସେ ହାଇୱେ ରୁ ସେ ଯୋଉ ପାହାଡଟା ଅଛି, ଦେବୀ ଅଛନ୍ତି, ଆସ୍କା ପାର ହେଲା ପରେ ଯୋଉ ପାହାଡ ରାଇଟ୍ ସାଇଡ୍ ରେ ଦେବୀ ଅଛନ୍ତି, ତା ସିଧାରେ ତା ଗାଁଟା। ମୁଁ ସେଇଠୁ ଓହ୍ଲେଇକି ବସରେ ଚାଲିକି ଯାଇଥିଲି ତା, ହଁ କରଞ୍ଜେ 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 ଦେବୀ ପାଖ ଆଗରେ ତା ଗାଁଟା। ସେ ବାହା ହେଇଛି, ନୂଆ ବିବାହ ହେଇଛି, ପୁଣି ଚାରି ଦିନ ପାଞ୍ଚ ଦିନ ଚତୁର୍ଥୀ ରାତି ନା କଣ ଉଠି ପଳେଇ ଆସିଛି, ପଳେଇ ଆସିଛି, ପଳେଇ ଆସିକି ତାର ମୋ ମନ୍ଦିର ରହିଯାଇଛି, ମନ୍ଦିର ରହିଯାଇ ତାର ମାନେ କେତେ ବର୍ଷ ଦି ବର୍ଷ ହେଇଗଲାଣି, କି ଜାଣିନାହାନ୍ତି। ଘର ଲୋକ ଖୋଜୁଛନ୍ତି କୁଆଡେ ପଳେଇଲା କୁଆଡେ ପଳେଇଲା, ସବୁ ଜାଣିଛନ୍ତି କମ ବୟସରେ ପିଲାଟା ବ୍ରହ୍ମଚାରୀ, ସେ କହୁନି ବାହା ହେଇଛି ବୋଲି, କାହିଁ ସେ ଦେଖୁଛି ଏଠି ବାହା କହିଲେ ମତେ ରଖିବେନି, ଅଠର ରହିଯିବେ। ମାନେ ଗୋଟେ ଜୀବ କେତେ କପଟି ହେଇପାରେ ମୁଁ ସବୁ ଦେଖିଛି। ଆରେ ମାନେ କଣ ଗୋଟେ ମଣିଷ କଣ, ସେଥିପାଇଁ ଓଃ ଯେ ସଂସାର ସବୁଠୁ ଭୟଙ୍କର କି ପ୍ରାଣୀ ଥାଏ ସେ ଯୋଉ ମନୁଷ୍ୟ, ସେ ଭଗବାନ ଗାଈ ଚରୁଥିଲେ, ଭଗବାନ ଗାଈ ଚରୁଥିଲେ ବା ସେଥିପାଇଁ ତମର ଠେଙ୍ଗା ଦେଇଛ ପିଠ ତ ଦେଖିଲେ ତ ଡରିବେ, ଚୁପଚାପ ସାହାଯ୍ୟ ହେଇଛି ଦେଖୁ ସେ ଆଉ ଦେଖିଲା ମାନେ ତ ଡେଇଁ ଡରି ଡରିବ, ଏ ଧବଳେ ତୁମକୁ ମାରିବ, ମୋତେ ଦେଇଯିବ ମତେ ମାରିବ, ମୁଁ ଦେଖିଲା ମାନେ ସେ ଡରିବ ଚାଟିବ, ସେ ଜାଣିଛି ଇଏ ଆଇଲାଣି ରାଗି ମତେ ପିଟିଥିଲା, ସେ ମନେ ରଖିଛି, ସେ ପୁରା ମତେ ସ୍ନେହ କରିବ। ମଣିଷଟା ତୁମେ କହୁନା ସେ କିଛି କେବେ ପାରିବନି, ସେଟା ମଣିଷ ପଶୁପକ୍ଷୀ ଭଲ ପାଏ, ଏଇଥିପାଇଁ ଏ ମଣିଷଟା ଭଲ ପାଏ କଣ ଏତେ କପଟି ଗୁଡା। ତା ରହିଲା ଦୀକ୍ଷା ନେଇଗଲା, ଦୀକ୍ଷା ନେଲା ବେଳେ ନାଲି ପିନ୍ଧିଲା, ଗୁରୁଦେବଙ୍କୁ କହିଲାନି ମୁଁ ବାହା ହେଇଛି ବୋଲି, ଆଉ ଅନ୍ୟ କମ୍ବସରେ ବିବାହ ହେଇଯାଇଥିଲେ ନା, ଗୁରୁଦେବଙ୍କୁ କହି ନାଲି ପିନ୍ଧିଛି। ବହୁତ ଦିନ ଗଲା ପରେ କଣ ଗୋଟେ ଆଚ୍ଛା ପଦଯାତ୍ରାରେ ଗଲା, ପଦଯାତ୍ରା ମୁଁ ସଂକୀର୍ତ୍ତନ ପଦଯାତ୍ରା ଗଲା, ଲୁଚିକି ଗୋଟେ ଶଗଡ଼ ତାକୁ ତାକୁ ପୂଜାରୀ କରି ନେଇଗଲେ, ଗଞ୍ଜାମର ପଦଯାତ୍ରା ପଇଲା, ତା ସେ ଆସିଷ୍ଟାଣ୍ଟ ଗଲା, ସେ ଆଉ କହିଲାନି ଯେ ମୁଁ ଯିବିନି ବୋଲି, ତାକୁ ମୁଁ ଯିବିନି ଯେ ପ୍ରଥମ ତୁ ଯିବୁନି କଣ, ତୁ ଆସିଷ୍ଟାଣ୍ଟ ତୁ ଯିବୁ ଆଉ ତୁ ଭଲ ସେବା କରୁ, ଭାରି ପରଫେକ୍ଟ ସେବା କରେ, କିନ୍ତୁ ଭିତରେ ଗୋଟେ ଏତେ ବଡ ଜିନିଷକୁ ରଖିଛି। ଗୁରୁଦେବ କି କହିଲେ ସାଧୁଗୁରୁ ବାହାରେ କପଟ ଗଲା, କିଛି କହିଲାନି, ଆଉ ତାପରେ ଗୁରୁଦେବ ଚାଲିଗଲେଣି, ତାପରେ ଚାଲିଗଲେଣି ପଦଯାତ୍ରା କରିଯିବ, ଶଗଡ଼ ଭିତରେ ଲୁଚିକି ରହିବ, ଏ ଯୋଉ ଜିପ୍ ଭିତରେ ଶୋଇବ, ଏମିତି କାହିଁକି ଇଏ ହଉଛି, କିନ୍ତୁ କିଏ ଧରିପାରିଲେନି, ଗାଁ ଲୋକ ଧରିଦେବେ। ତାପରେ କୋଉ ଗାଁ ଲୋକ ଆସିଥିଲା ଦେଖିଦେଲା, ତାକୁ ଦେଖିଦେଇ ଯାଇ ଘରେ କହିଦେଲା ଏ ତୋ ପୁଅ ହେଇଠି ଅଛି, ତା ସ୍ତ୍ରୀ ତା ମା ସବୁ ଆସିକି ପହଞ୍ଚିଲେ, ମୁଣ୍ଡ ଖରାପ ହେଲା ରେ ପିଲା ନାଲି ପିନ୍ଧିଲାଣି, ଏଇଟା ବାହା ହେଇକି ଆସିଛି ପାଞ୍ଚ ସାତ ଦିନ, ଏତେ କପଡ଼ଟା ନାଲି ପିନ୍ଧିଛି ତୁ କହିନୁ ମଠରେ, ଗୁରୁଦେବ ଚାଲିଗଲେଣି, ମୁଁ ହେଠି ପୂଜାରେ ଥାଏ, ମୁଁ ବଡ଼ ଡିପାର୍ଟମେଣ୍ଟରେ କାମ କରୁଛି, ଖାଲି କାନ୍ଦିଲା ମୋ କତିରେ ଆଜ୍ଞା ମୁଁ କଣ କରିବି, ମୁଁ ପାଗଳା ହେଇଯିବି ଆଉ ଏମିତି, ମାନେ ତୁ କିଛି କହନି ତୁ ପଳେଇଲେ ନାଲି ପିନ୍ଧିଲ କରିବୁ କଣ, ମୁଁ ତୁ ଯାଉନୁ ବିବାହ ଚାଲ ତୁ ନା ଧଳା ପିନ୍ଧି ତୋର ଘରର ସ୍ତ୍ରୀ, ମୁଁ ରହିବିନି ତା ପାଖରେ, ମୁଁ ତ ବିବାହ ହେବିନି ଆଉ ଛାଡ଼ିଦେଇଛି ଛାଡ଼ିଦେଇଛି ଆଉ କଣ। ଆରେ ଏଇ ପିଲାଟା ଏମିତିକା ପିଲାଟା, ପୁଣି ତା ଘରକୁ ଗଲି, କଣ ମୁଁ ମିଛ କଥା କହିବି, ପୁଣି ମଠରୁ ଗଲି, କଣ ମୁଁ ଲୋକ ଯେତେ ସାହାଯ୍ୟ କରୁଛେ ତ ଟିକେ ଟିକେ ମୋ ଜୀବନ ସବୁ ଅଭିଜ୍ଞତା ଅଛି, ତାକୁ କହିଲେ କାନ୍ଦିଲେ ସବୁବେଳେ ମୋ କଥା ସବୁବେଳେ ମୋ ରୁମ୍ରେ କାନ୍ଦିବ, ଦେଖ ଲୋକମାନେ କେତେ କପଟି, ମୁଁ ଏଇ କଥା ରାଜି କହୁଛି, ଅନର୍ଥ ଯୁକ୍ତ ଅନର୍ଥ ମୁକ୍ତ ଅବସ୍ଥା ତୁମେ ଜାଣିପାରିବନି, ତାକୁ ସମସ୍ତେ ମନ୍ଦିର ଏ ଟୁ ଜେଡ୍ ସମସ୍ତେ, ଆରେ ତା ବେଳା କିଏ ସେବକ ନା ଜଣା, ଆରେ ପିଲାର କେତେ ବଡ ସଂସ୍କାର, ଅନର୍ଥ ଅନର୍ଥ ଯୁକ୍ତ ଜୀବଟା ତାକୁ ଅନର୍ଥ ମୁକ୍ତ ବୋଲି ଆମେ ଭାବୁଛେ, ସମସ୍ତେ ଭଲ ପାଆନ୍ତି, ଖାଲି ମୋ କଥା ସେ କାନ୍ଦିବ କଣ କରିବି, ଏମିତି ଅସୁବିଧା ହେଲା ମନ୍ଦିର ଜାଣିଲେ, ମାନେ ତୁ ରସ ଜୀବନ୍ତ ଘରୁ ପଳା, ମୁଁ କହିଲି ତୁ ବ୍ୟସ୍ତ ହେ, ମୁଁ ଯାଉଛି ତୋ ବାପାକୁ ମାଆକୁ, ବାପା ମାଆଟେ ଭାଇ ବି ନେଇଯାଇଛି, ସ୍ତ୍ରୀକୁ ମୁଁ ବୁଝେଇ ଦେଇ ଆସିବି, ସେ ତାର ଜୀବନ କାଟିବ କାଟିବ ତୋ ଜୀବନ ବୋଲି କହୁଛ ଆଉ କଣ, ଆଉ ମଠରୁ କେମିତି ଯିବି ମୁଁ କଥା କହିକି, ସେତେବେଳେ ତ ପଇସା ପତ୍ର କିଛି ନାହିଁ, ସେ ପୂଜାରେ ଥାଏ, ମୁଁ କହିଲି ମୁଁ ଯାଉଛି ଧୋତି ଆଣିବି, କହି ଗଞ୍ଜାମରେ ସେ ଧୋତି ମିଳେ, କହିଲି କହିକି ତାକୁ ଯାଇ ଗଲି, ଯାଇକି ତା ଘରେ ତାକୁ ବୁଝାବୁଝି କଲି, ଆଉ ସେ ସ୍ତ୍ରୀ କାନ୍ଦିଲା ଗଲା କଣ ମୋ ଜୀବନଟା ବେକାର ହେଇଯିବ ନା, ମୁଁ କଣ କରିବି ଆଉ, ମୁଁ କମ ବୟସରେ ବିବାହ ହେଇଛି, ଆଉ ତା ବାପା ମା ବି କାନ୍ଦୁଛନ୍ତି, ଭାଇ ବଡ ଭାଇ ବି ନେଇଯାଇଛି, ବୁଝାବୁଝି କରି ଗାଇଲି, ମୁଁ ସେ ତାକୁ ଏମିତି କହୁଛି ଆସିବନି, କଣ ତୁମେ ତା ନା କରିପାରିବ, ତାକୁ ଯୋଉଟେ ଜବରଦସ୍ତି କିଛି କରିପାରିବି କି, ଆଉ ଜବରଦସ୍ତି ତୁମେ ଆଣିବ ସେ ପୁଣି ଛାଡ଼ିକି ପଳେଇବ, ତା ରହିଛି ରହୁ, ବାପା ମା କହିଲା ହଉ ତା ଭାଗ୍ୟ ନେଇକି ରହୁ, ସ୍ତ୍ରୀ ତାର କହିଲା ହଉ ତାର ଯାହା କରୁଛି କରୁ, ତାକୁ ବୁଝାବୁଝି କରିକି ଆଇଲି, କିନ୍ତୁ ଆକୁ ଡର ଲାଗିଲା ସବୁବେଳେ ଯେ କେତେବେଳେ ପୁଣି ତାକୁ ଗୋଟେ ଖରାପ ଲାଗିଲା ନା, କେଉଁଠୁ କପଟଟା ନଚେଇକି ରଖିଥିଲା। ସେଠି ମୋତେ କହିଲା ମୋତେ ମୁଁ ଟିକେ ବୃନ୍ଦାବନ ଯିବି, ମୋ ମନ ଭଲ ଲାଗୁନି, ମୋତେ ବୃନ୍ଦାବନ ନେଇକି ଚାଲ। ମୁଁ ତ ସରଳ ବିଶ୍ୱାସ କଲି, ମୁଁ କହିଲି ହଚାର ବୃନ୍ଦାବନ ଚାଲ। ଆଉ ବୃନ୍ଦାବନ ତ ଗଲା, କହିଲା ମୁଁ ଏଇ ଜାଗା ବୁଲିବି ସେ ଜାଗା ବୁଲିବି, ମୋତେ ନେଇ ଚାଲେ ଜୟପୁର ଏଠି ସେଠି, କିନ୍ତୁ ତାର ପ୍ଲାନ ତା ଭିତରେ ସେ ମୁଁ ଯେତେବେଳେ ଟିକେ ରେଷ୍ଟ ନେଇ ସେଠି ମନ୍ଦିର କଥାବାର୍ତ୍ତା କରିସାରିଲାଣି, ମୁଁ ଏଠି ରହିବି। ସେ ମୋରଣ ବୁଝାଇ ନାହାନ୍ତି, ମୁଁ ତାକୁ ଧରିକି ଯାଇସିନି, ମୁଁ ପିଲାଟା ମୋରଣ ମାଇଣ୍ଡ ଇସ୍ୟୁ ତାକୁ ବୁଲି ଆଣିଲେ। ଆଉ ମୁଁ ହେଠି ପୂଜାରେ ସେ ପଳେଇ ଗୋଟେ, ସେ ଭଲ ପୂଜା ସୁନ୍ଦର, ଭଲ ସୁନ୍ଦର କରେ ତାର ବୃନ୍ଦାବନ। ସେଠି ସେ ଗୋଟେ ପିଲା ଥାଏ, ସେ ତା ସାଙ୍ଗ କଥାବାର୍ତ୍ତା କରେ ଡେଭଲପମେଣ୍ଟ ସାଙ୍ଗର। ମୁଁ ତାକୁ ବାହାରିଲେ ଟିକେଟ ରିଟର୍ନ ଟିକେଟ ପୁଣି ହେଇଛି, ମୁଁ ତାକୁ ଜୟପୁର ନେଇଯା, ପୁଣି ତାକୁ ବସ୍ରେ ନେଇଗଲି ଜୟପୁର ବୁଲେଇକି ଆଣିଲି। ଏତେ ଚାଲା ବୁଲା, ମୁଁ ଏଠି ବୁଲିବି ସେଠି ବୁଲିବି, ବର୍ଷଣା ବୁଲିବି, ନନ୍ଦଗାଁ ବୁଲିବି, ଜୟପୁର ବୁଲିବି, ସବୁ ପଇସା ଖର୍ଚ୍ଚ କରି ତାକୁ ବୁଲେଇଲି। ବୁଲେଇକି ତ ଆସିଲା, କହିଲା ମୁଁ ଆଉ ଯିବିନି ତ ମୁଁ ଏଠି ରହିବି ଆଉ। ମୁଁ ଆରେ ଏଇଟା ଏତେ ବଦମାସଟା, ମୁଁ ତ ଗୋଟେ କଥା କହିକି ଆଇଲି, ଦେଖ ମୁଁ ତତେ ବିଶ୍ୱାସ କରେ ଜୀବନରେ, ତତେ ସବୁ ପ୍ରକାର ସାହାଯ୍ୟ କରିଛି, ତୁ ମୋତେ ହଇରାଣ କରୁଛୁ, ତୁ ଏଇଠି ରହୁଛୁ ନା ତୁ ଏଇଠି ମରିଯିବୁ, ମୁଁ ତତେ କହିକି ଆଇଲି। ମତେ ବହୁତ ବାଧିଲା, ଆରେ ପିଲା ଗୁଡା ଏତେ ଖରାପ ପିଲା, ଆଉ ମୁଁ ପଳେଇ ଆସିଛି ଜଷ୍ଟ ଗୋଟେ ବର୍ଷ ଯାଇକି, ଗୋଟିଏ ବର୍ଷ ବି ଯାଇନି, ଗୋଟେ ବିଦେଶ ଯିଏ ସାଙ୍ଗରେ ପଡ଼ିଗଲା, ତା ପାଲାରେ ପଡ଼ିଗଲା। ଇଏ ବହୁତ ସୁନ୍ଦର ସେବା କରେ, ଆଉ ପୂଜା ଡିପାର୍ଟମେଣ୍ଟ ବହୁତ ବଢିଆ ସେବା କରେ, ଅନର୍ଥ ମୁକ୍ତ, ଏଇ କଥାରେ ମୁଁ କହୁଛି, ମୁଁ ତାକୁ ଘୃଣା କରୁନି, ଅନର୍ଥ ଯୁକ୍ତ ଅନର୍ଥ ମୁକ୍ତ କେହି ଜୀବ ଜାଣିପାରିବେ। ଆମେ ଠକିଛୁ ଆଉ, ବର୍ତ୍ତମାନ ଶାସ୍ତ୍ର ଚକ୍ଷୁରେ କେବଳ ଗୁରୁ ବୈଷ୍ଣବରେ ବିଶ୍ୱାସ, କୌଣସି ଜୀବକୁ ବିଶ୍ୱାସ କରି ହବନି, ତା ବ୍ୟବହାର ଏଥର କିଛି ନାହିଁ, ସେ ଆଜି ଭଲ ଅଛି କାଲି କଣ ହେଇଯିବ ତା ହିସାବ ନାହିଁ। ସେ ବହୁତ ସୁନ୍ଦର ପରଫେକ୍ଟ ପୂଜାରୀ କାମ କରେ, ତାର ବହୁତ ସୁନ୍ଦର ଶୃଙ୍ଗାର, ବହୁତ ଧୀର, ସବୁବେଳେ ହସୁଥିବ, ତାକୁ ଦେଖି ତାର ଗୋଟେ ବିଦେଶ ଝିଅ ଧନେଲ ତାକୁ ମାନେ ତାକୁ ପଇସା ପତ୍ର ଭଲ ମନ୍ଦ ଦେଇକି ତାକୁ ପୁରା ଗୋଟେ ଯେମିତି ଗୋଟେ ରଖନ୍ତି ପଇସା ଦେଇକି ରଖିଲା ବେଳେ ତାକୁ ନେଇଗଲା, ତାକୁ ପୁରା ମନ୍ଦିର ବାହାର କରି ନେଇ ପଳେଇଲା, ସେ ନାଲି ପିନ୍ଧି ଧଳା ପିନ୍ଧି ଯାଇକି ରହିଲା। ତାର ଗୋଟେ ପୁତୁରା ଆମ ମନ୍ଦିର ରହୁଥିଲା, ସେ ପୁତୁରା ପୁଣି ପ୍ରିଚିଂ କରିକି ଆସେ, ସେ ବ୍ରହ୍ମଚାରୀ, ଏ ବାବା ତାକୁ ଦେଖିଲା ବାହାରିଲାଣି, ସେ ତାର କଣ କରିବି, ତା ପୁତୁରା ସବୁବେଳେ ପ୍ରଭୁ ତୁମକୁ ବହୁତ ଭଲ ପାଏ, ସେ ତୁମେ ଟିକେ ଯାହା ଟିକେ ବୁଝାଅ, ସେ କୋଉ ମନ୍ଦିର ରହୁଛି, ତାକୁ ମୁଁ ଆଡ୍ରେସ ପାଇଲି, ଭଲ ସିକ୍ୟୁରିଟି ଛାଡ଼ି, ସେ ସିକ୍ୟୁରିଟି ହାତକରି ରଖିଦେଇଛି, କାହାକୁ ଛାଡ଼ିବନି। ଫୋନ କଲି, ତାଙ୍କ କବାଟ ବାଡ଼େଇଲି, ଶୋଇଛି 7 ବାଜିଲାଣି, ମୁଁ କିରି ମୁଁ ଦେଖିଲି ଥରିଲା ପୁରା, କି ଜାଣି ନା ସିକ୍ୟୁରିଟି ହାତ କରିକି, ମୁଁ ସିଏ ହାତ କରି ରଖୁଥିଲା, ମୁଁ ବି ହାତ କରିକି ବସିଲି, ମାନେ ଗୋଟେ ପିଲା ରହୁଛି କି ଏଠି, ଗୋଟେ ପିଲା ରହୁଛି କି, ଗୋଟେ ପିଲା ଇଧର କହି ରହିତା, ହଁ ଇଏ ମେରା ଦୋସ୍ତ ହେଲି, ଇଏ ମେରା ଦୋସ୍ତ, ତାକୁ ଏମିତି କହିକି ଏତେ ସୁନ୍ଦର ଭାବରେ କଥା କହିଲେ ସେ ଛାଡ଼ିଦେଲା, ସେ କାହାକୁ ସେ ମନେ କରିଦେଲି, କାହାକୁ ଛାଡ଼ିବେନି, ମନା କଲେ କାହାକୁ ଛାଡ଼ିବେନି, ସେ ସ୍ତ୍ରୀ ସେ ବିଦେଶୀ ଝିଅଟି ଭଡ଼ା ଦଉଛି, ସେ ତାର ସେ ମନ୍ଦିର ରହୁଛି, ସେ ଝିଅ ଆସିବ ଓ ଆସି ଏ ସ୍ୱାମୀ ସ୍ତ୍ରୀ ଭଳିଆ ଇଏ ରହିବେ, ପୁଣି ତାର ପଳେଇବ ସେ ଝିଅ। ମୁଁ ସେଠୁ ଯାଇ ଦେଖିଦେଲି ତାର ରୁମ୍, ଦେଖିଦେଲି ଜାଣିଦେଲି, ମୁଁ ନେଇ ତୁ ଏଠି କଣ କରୁଛୁ, କାନ୍ଦିଲା ବସି ବୋହୁ ବୋହି କାନ୍ଦିଲା, ହେଇଗଲା ମୁଁ ନା ତୁ ଦେଖ ଗୁରୁଦେବଙ୍କୁ ତୁ ଠକେଇଲୁ, ମୋତେ ବି ଠକେଇଲୁ, ତତେ କହି ଯାଇଥିଲି ତୁ ମରିବୁ ବୋଲି, ମୁଁ ବର୍ତ୍ତମାନ ଯୋଉ ସ୍ତ୍ରୀକି ଡରୁ ତୁ ଦେଖ ସେ ସ୍ତ୍ରୀ ପାଲା ରାଜି ପଡ଼ିଲୁ, ବର୍ତ୍ତମାନ ବି ସମୟ ଅଛି ପଳା ତୁ ସ୍ତ୍ରୀ ପାଖକୁ, କାରଣ ସେ ଗୋଟେ ସତୀ ନାରୀ, ସେ ଝିଅଟା କାନ୍ଦୁଛି, ତା ଜୀବନଟା ବେକାର ହେଇଯିବ, 18-17 ବର୍ଷ ସେ ବିବାହ ହେଇ, ତୁ ପଳା, ତୁ ଜାଣିପାରିବ ନା ଅନର୍ଥ ମୁକ୍ତ ଅନର୍ଥ ଯୁକ୍ତ ଯିବୁ ଜାଣିପାରିବନି ଆଉ, ଭିତର ବାହାର ତୁମେ ଦେଖିବ ନା କଣ ଦେଖିବ, ହରିଭଦ୍ର ଭାରି ଭଲ କରୁଛି, ଏ ଭିତରଟା କଣ ତୁମେ ଦେଖ, ଭିତର କୃଷ୍ଣ କେବଳ ଦେଖେଇବେ, ଆଉ କେହି ପରମାତ୍ମା ସହିତ କନେକ୍ସନ ନହେଲେ ତୁମେ କାହାକୁ ଜାଣିପାରିବେନି, କିଏ ଜାଣିବ। ତାକୁ ମୁଁ କହିଲି ଦେଖ ତୁ ଏବେ ବି ଚାଲ ପଳେଇ ଚାଲ ମୋ ସାଙ୍ଗରେ, ମୁଁ ତ ଟିକେଟ କରିଦେବି, ପଳେଇ ଚାଲ ତୋ ଘରକୁ ପଳେଇଯିବୁ, ଘର ନେଇ ଛାଡ଼ିଦେବି, ପଳେଇ ଚାଲ ବିଦେଶୀ ଛାଡ଼ିଦେ, ତତେ ହଇରାଣ କରିଦେବ, ସେ ଗୋଇଠା ମାରିଦେବ କେତେବେଳେ, ଏହା ପଇସା ପତ୍ର ଦଉଛି, ଏହାର ଗୋଟେ ବଡି ଆଟାଚମେଣ୍ଟ ଆସିଗଲାଣି, ଗଲା କେତେ ଦିନ ଗଲା ତ ମାରିଲା ଗୋଟେ ଗୋଇଟା, ସେ ବିଦେଶୀ ଯିଏ ମାରିଲା, ଇଏ କାହିଁ ରହିବ ତାଙ୍କ ସେମାନଙ୍କର କଣ ଅଛି, ସେଇଠୁ ପାଗଳ ହେଇକି ବୁଲିଲା, ପାଗଳ ହେଇଗଲା ପୁରା କ୍ରେଜି ହେଇଗଲା, ବୁଲି ବୁଲି ସେ ଗାଁକୁ ପୁଣି ଗଲା, ଗାଁ ଗଲୁ ତ ସେ ଝିଅଟା 18 ଝିଅଟା କେତେ ବର୍ଷ ବିହା କରିବେ, 5-7 ବର୍ଷ 8 ବର୍ଷ ହେଲାଣି, ତା ବାପା ମା କହିକି ସେଠି ଗୋଟେ ଲୋକାଲିକୁ ବିବାହ କରିଦେଲେ, ବିବାହ ତ ଜୀବନଟା ବେକାର ହେଇଯିବ ନା, ତାକୁ ଫେରିବନି, ସେସବୁ ଆତ୍ମହତ୍ୟା କରିକି ମଲେ, ଦେଖିବା ନେଇଥିଲା ଆତ୍ମହତ୍ୟା କରିକି ମଲା, ତା ମାମୁଁରୁ ଗଲା, ମାମୁଁରୁ ଯାଏ ଆତ୍ମହତ୍ୟା କରିକି ମଲା, କିନ୍ତୁ କେହି ଜାଣିପାରିବେନି, ଏ ଅନର୍ଥ ଯୁକ୍ତ ଅବସ୍ଥା, ଏଇ ଉଦାହରଣ ମୋର ଆଜି ମନେ ପଡ଼ିଲା ତା କଥା, ଏଇଟା ଅନର୍ଥ ଯୁକ୍ତ ଅନର୍ଥ ମୁକ୍ତ ଅବସ୍ଥା, ଗୋଟେ ଜୀବଟା ଏତେ କପଟ, ଏତେ ଏଭଳି ହୃଦୟରେ ଭଗବାନଙ୍କୁ ଭଜନ କରିବା ଉଚିତ ନୁହେଁ, ଭକ୍ତି କରିବା ଉଚିତ ନୁହେଁ, ତିଳକମାଳି ଲଗେଇବା ଉଚିତ ନୁହେଁ, ଆମର ଆମେ ପତି ତ ଆମେ କହିବା, ଆମ ପତି ଆମ ନିର୍ମଳ ଅନ୍ତକରଣ ରହିବା ଦରକାର, ସମସ୍ତଙ୍କର ଦୁର୍ବଳତା ରହିଛି, ସେଟା ଅଲଗା ଜିନିଷ, କିନ୍ତୁ କପଟ ତ ଆଚରଣ କରନି, ଭକ୍ତି ଠାକୁର ସେ କଥା କୁହନ୍ତି, ଗୁରୁଦେବ ସେ କଥା କୁହନ୍ତି, ତୁମର ଦୁର୍ବଳତା ଅଛି, କାହାର କୋଉ ପ୍ରକାର, କାହାର ନାରୀ ପ୍ରତି ଦୁର୍ବଳତା, କାହାର ଖାଇବା ପ୍ରତି ଦୁର୍ବଳତା, କାହାର ଭଲ ପିନ୍ଧିବା, ଏ ଦୁର୍ବଳତା ଜୀବନ ରହିଛି, ସେଟା କଟିଯିବ, କିନ୍ତୁ କପଟତା ହୃଦୟରେ କେବେ ତୁମେ ଆଶ୍ରୟ ଦିଅନି, ତୁମେ ନିଶ୍ଚିତ ତୁମ ଜୀବନରେ ବର୍ବାଦ ହେଇଯିବ। ଏଇ କପଟତା ରହିଲା ମାନେ ଏଇଟା ହେଉଛି ସବୁଠୁ ବଡ ପ୍ରତିବନ୍ଧକ, ଯୋଉଟାକି ତୁମକୁ କେବେ ଅନର୍ଥରୁ ମୁକ୍ତ କରିବା ପାଇଁ ଦବନି। ଅପରାଧ ଆଣିକି ଦବ, ଡୁପ୍ଲିକେସ ନେଇଯିବ, ସବୁ ପ୍ରକାର ଜିନିଷ ତୁମେ ଆଶ୍ରୟ କରିବା ବାଧ୍ୟ ହେଇକି। ଅନର୍ଥ ମୁକ୍ତ ଅବସ୍ଥା ଅନର୍ଥ ଯୁକ୍ତ ଅବସ୍ଥା ସମାନ ନୁହେଁ, କେବଳ ଯିଏ ଅନର୍ଥ ମୁକ୍ତ ସିଏ ଜାଣିପାରିବ। ସକାମାନେ ଜାଣିଦେଲେ କାହାକୁ, ଯଜ୍ଞପତିମାନେ ତାଙ୍କୁ କହିଦେଲେ, ନିତ୍ୟ ତଦର୍ଶନ ଉତ୍ସୁକା। ସେମାନେ ସବୁବେଳେ କେତେ ପିଲା ଏମିତି ମୁଁ ଦେଖିଛି, ଗୋଟେ କଣ କେତେ ପିଲା ମୁଁ ଦେଖି ଦେଖି ଆସିଛି, ଆରେ ଭାଇ ତୁମେ ତେଣେ ମାନବ, ଭଗବାନଙ୍କୁ ପାଇବାର ଅଛି ନା, ପ୍ରଭୁଙ୍କୁ ପାଇବାଟା ଗୋଟେ ବହୁତ ବଡ ଜିନିଷ। ଈଶ୍ୱରଙ୍କ ପ୍ରାପ୍ତି ହବ ମାନେ ତୁମେ କଣ, ପ୍ରଭା ଯେମିତି କୁହନ୍ତି ତୁମେ ଅଗ୍ନିକୁ ପ୍ରବେଶ କରିବାକୁ ହେଲେ ତୁମକୁ ଅଗ୍ନି ହବାକୁ ପଡିବ, ଆଉ ଭଗବାନଙ୍କୁ ଯାହାକୁ ହେଲେ ଆମକୁ ସେଇଭଳି ଟ୍ରାନ୍ସଜେଣ୍ଡାଲ କ୍ୱାଲିଟି ପ୍ରାପ୍ତ ହବାକୁ ପଡିବ। ସେଟା ତ କେବଳ କୃପା ଉପରେ ନିର୍ଭର, ଆମେ ତ ଚେଷ୍ଟା କଲେ ପାରିବାନି, କିନ୍ତୁ ଆଟଲିଷ୍ଟ ଆମେ ଭଗବାନଙ୍କୁ ଭକ୍ତ ହଉଛି ମାନେ ଆମ ହୃଦୟ ବହୁତ ସ୍ୱଚ୍ଛ ନିର୍ମଳ ରହିବା ଦରକାର। ଏଇଟା ଗୋଟେ ବେସିକ କ୍ୱାଲିଫିକେସନ, ଏତେ ଖରାପ ହୃଦୟକୁ ତୁମେ କର ନା, ହୃଦୟଟା ଯଦି ତୁମର ଅତ୍ୟନ୍ତ ଖରାପ, ସବୁବେଳେ କୁଟ କାପଟ ହିଂସା ବାଦର ରହୁଛି, ତୁମେ କେବେ ହେଲେ ଭଗବାନଙ୍କୁ ଭକ୍ତି କରିପାରିବନି, କରିପାରିବନି। ଆଉ ଯଦି କରିବ କି ସ୍ୱୀକୃତି ପାଇପାରିବ, କିନ୍ତୁ ତୁମେ ଅନର୍ଥରୁ ପାର ହେଇକି ଯାଇପାରିବନି। ଗୋଟେ ଜଣେ ଅନେଷ୍ଟ ହଉ, ସେଥିପାଇଁ ପ୍ରଭୁପଦ ମହାରାଜ ବାରବାର କୁହନ୍ତି ନା, ଗୋଟେ ଭଣ୍ଡ ସନ୍ନ୍ୟାସୀ ଅପେକ୍ଷା ଗୋଟେ ଝାଡୁଦାର ମୂଲ୍ୟ ଅଧିକା, ଗୋଟେ ସ୍ୱଚ୍ଛ ଝାଡୁଦାର ବନ ଗୋଟେ ଭଣ୍ଡ ହୁଏନି, ସେଟା ଭଲ ଜିନିଷ ନା, କପଟତାଟା ଗୋଟେ ଭଲ ଜିନିଷ ନୁହେଁ। ଏଇ କପଟତା ଯୋଗୁଁ ହିଁ ଜୀବନର ସବୁ ବିନାଶ ହେଇଛି। ପ୍ରଭୁ ଜାଣନ୍ତି, ଯାହା କୁହନ୍ତି ଭୀମର ବଳ କୁନ୍ତିକି ଜଣ, ଆମେ କଣ, ଆମ ଗୁରୁଜୀ ଗୁରୁଦେବ ଜାଣନ୍ତି, ଆଚାର୍ଯ୍ୟ ମାନେ ଜାଣନ୍ତି, ଗୁରୁ ସେ ଯେତେବେଳେ ଆମକୁ ନେବେ ନେବେ, ଆମେ କେବେ ଏସବୁ ଜିନିଷକୁ କେବେ ହୃଦୟଟାକୁ ସବୁବେଳେ ନିଜକୁ ଜଜ୍ କରିବା ଦରକାର, ନିଜକୁ ଆଉ ପ୍ରାର୍ଥନା କରିବା ଦରକାର। ଆମେ ଯେତେ ଶୁଦ୍ଧ ହେଲେ ବି ଆମକୁ ସହାୟତା ଦରକାର, ଏଟା ସବୁବେଳେ ମନେ ରଖିବାକୁ ପଡିବ। ଆମକୁ ଆମେ ଶୁଦ୍ଧ ବୋଲି କାହିଁକି ମନେ କରୁଛୁ, ଆମକୁ ଯେତେବେଳେ ଲୋକ ଭଲ ପାଉଛନ୍ତି, ଆଉ କଣ ଆମର ଦୁର୍ବଳତା ରହିଛି, ଗୋଟେ ଦୁର୍ବଳତା, ଗୋଟେ ଷ୍ଟ୍ରଙ୍ଗ ଦୁର୍ବଳତା ରହିଥିବ, ସମସ୍ତଙ୍କର ଗୋଟେ ଗୋଟେ ଦୁର୍ବଳତା ପୁରା ହେଭି ରହିଥିବ, ସେଇଟା ଗୋଟେ ବଡ ଜିନିଷ ନାହିଁ। ସରତ ମିଳିଛି ଆମର, ଆମେ କଣ କରିବା, ଆମେ ଆମେ ନିଜକୁ ଶୁଦ୍ଧ ବୋଲି ଭାବୁଛେ, ପରଫେକ୍ଟ ବୋଲି କାହିଁକି ଭାବୁଛେ, ଆମକୁ ଯେତେବେଳେ ବହୁତ ଲୋକ ପ୍ରଶଂସା କରୁଛନ୍ତି। ଏଇଥିପାଇଁ ଯୋଉ ପୂର୍ବକାଳରେ ଯୋଉ ଜିନିଷଟା ଥିଲା, ଗୋସାଇମାନେ ମାଧବେନ୍ଦ୍ରପୁରୀ ପ୍ରତିଷ୍ଠା ଭୟରେ ଦୌଡ଼ିକି ପଳାଉଥିଲେ, ସକାଳୁ ଉଠିଲେ ମଧ୍ୟ ମୋର ସମସ୍ତେ ଜାଣିଦେବେ ମୋ ନାଇଁ ଠାକୁର କ୍ଷୀରି ଚୋରି କରିଛନ୍ତି, ମୋର ଦରକାର ନାହିଁ, ପ୍ରତିଷ୍ଠାକୁ ଭୟ କରୁଥିଲେ। ବର୍ତ୍ତମାନ କିଏ ପ୍ରତିଷ୍ଠାକୁ ଭୟ କରୁଛି, ସମସ୍ତଙ୍କର ଦରକାର ସେଟା, ଲୋକାୟତ କିଏ ରହିବା ପାଇଁ ଚାହୁଁଛି, ପ୍ରଚାରିତ ହେବା ପାଇଁ ସେମିତି ଚାହାନ୍ତି, ପ୍ରଚାର ହେଲେ ଆରେ ଭାଇ ପ୍ରଚାର କରିବା ଦରକାର, କିନ୍ତୁ ପ୍ରଚାରିତ ହେବା ଉଚିତ ନୁହେଁ, ପ୍ରଚାର କରିବା ଦରକାର। ପ୍ରଭୁପଦ ପ୍ରଚାରିତ ହେଇନଥିଲେ, ପ୍ରଭୁପଦ ପ୍ରଚାର କରୁଥିଲେ, ଆଜି ଦେଖନ୍ତୁ ପ୍ରଚାରିତ ହେବ। ପ୍ରଭୁପଦ ଥିଲାବେଳେ କିଏ ଆମେ ଜାଣିଥିଲେ କି, ପ୍ରଭୁପଦ ଥିଲାବେଳେ ଓଡ଼ିଶାରେ କିଏ ଜାଣିଥିଲେ, ସେ ଗୁରୁଦେବ ଜାଣିଥିଲେ, ସେ 5 ଜଣ 10 ଜଣ ଲୋକ ଜାଣିଥିଲେ, ଦିଲ୍ଲୀରେ କିଏ ଜାଣିଥିଲେ, ବମ୍ବେରେ କିଏ ଜାଣିଥିଲେ, ସେ ପ୍ରଚାରିତ କରିବା ପାଇଁ ଯୋଜନା କରୁନଥିଲେ, ସେ ପ୍ରଚାର କରିବା ପାଇଁ ଯୋଜନା କରୁଥିଲେ। ତାଙ୍କ ଉଦ୍ଦେଶ୍ୟ ଥିଲା ଗୁରୁକୃଷ୍ଣଙ୍କୁ ଖୁସି କରିବା, ସେ ଗଲା ପରେ ପ୍ରଚାରିତ ହେଇଯିବେ, ବାସ୍ ତାଙ୍କ ବାଣୀ ତାଙ୍କୁ ଅମର କରିଦବ। ଆମର ଉଦ୍ଦେଶ୍ୟ ପ୍ରଚାର, ନିଜେ ପ୍ରଚାରିତ ହବା, ସେଇଟା ବଡ ଅସୁବିଧା ହେଇଯିବ। ସମ୍ମାନକୁ କିଏ ଭୟ କରୁଛି, ସମ୍ମାନକୁ ସମସ୍ତେ, ସମ୍ମାନ ସମସ୍ତେ ଦରକାର, ପ୍ରତିଷ୍ଠା ସମସ୍ତଙ୍କର ଦରକାର, ଏତେ ସବୁଠୁ ବଡ ଅନର୍ଥ, ଆମକୁ ସମ୍ମାନ ଦରକାର, ଆମକୁ ପ୍ରତିଷ୍ଠା ଦରକାର। ଭାଇ ଭୟ କର ଟିକେ, ଗୋଟେ ଜୀବ ପ୍ରଣାମ କଲା ବେଳକୁ ତୁମକୁ କଷ୍ଟ ଲାଗିବା ଦରକାର, ଗୋଟେ ଜୀବଟା ପ୍ରଣାମ କରୁଛି କଣ, ମୋତେ ବାରମ୍ବାର ମୋ ଗୁରୁତଳ ପଡୁଛି, ମୋତେ ଏତେ ସମ୍ମାନ କଣ ଦରକାର ଅଛି, ମୁଁ ଗୋଟେ ମନୁଷ୍ୟ ନା, ମୁଁ ଗୋଟେ ରକ୍ତ ମାଂସ ସାରଧାରୀ ବ୍ୟକ୍ତି, ମଳମୂତ୍ର ତ୍ୟାଗ କରୁଛି, ମୁଁ ସେଇ ରଜବୀର୍ଯ୍ୟରେ ଜନ୍ମ ହେଇଛି, ମୁଁ ତ ଗୋଟେ ମୁକ୍ତ ମହାତ୍ମା ସୁଖଦେବ ଭଳି ନୁହେଁ। ଗୋଟେ ଜୀବରେ ଏମିତି ରିପେଣ୍ଟ ଆସୁଛି, କିଏ ଗୋଟେ ପ୍ରଣାମ କଲାବେଳକୁ, ବରଂ କିଏ ପ୍ରଣାମ ନ କଲା, ଆରେ ମୋତେ ସେ ପ୍ରଣାମ କରୁନି, ସମ୍ମାନ କିଏ ଭୟ କରୁଛି, ଏସବୁ ଅନର୍ଥ ଯୁକ୍ତ ଆମେ ଅବସ୍ଥା ରହୁଛେ ନା, ଅନର୍ଥ ମୁକ୍ତ ଅବସ୍ଥାକୁ ଯିବାକୁ ପଡିବ। ଏଥିପାଇଁ ଏ ଯୋଉ ସାଧୁ ସାଧୁ ଗୁରୁଙ୍କର ବାଣୀ, ଏ ଯୋଉ ଲୀଳା ଶ୍ରବଣ କଥା ଶ୍ରବଣ, ଏଟା ପ୍ରକୃତରେ ଲୀଳା ଶ୍ରବଣଟା କେବଳ ଅନର୍ଥ ମୁକ୍ତ ଜୀବମାନଙ୍କ ପାଇଁ, ସେମାନେ ସବୁ ଆସ୍ୱାଦନ କରିପାରିବେ କୃଷ୍ଣ କଣ କଲେ। ଆଉ ଗୌଡ଼ ବୈଷ୍ଣବ ଆମ ଯୋଉ ତତ୍ତ୍ୱ ଗୁଡା ରହିଲା, ଆମର ସବୁ ହଉଛି ସବୁ ତତ୍ତ୍ୱ ପ୍ରବଚନ, ଲୀଳା କଥା ବେଶୀ କହିବେନି। ତମେ ଦେଖିପାରିବ କେବେ ଦଶମ ସ୍କନ୍ଧରେ କୌଣସି ଲୀଳା କଥା ପ୍ରଭୁପାଦ କହିଛନ୍ତି ଗୋପୀମାନଙ୍କ ଲୀଳା ଉପରେ, ଯେଉଁଠି କହିଥିବେ, ଯେଉଁଠି ଆଚାର୍ଯ୍ୟମାନେ ଗୋପୀମାନଙ୍କ କଥା କହିବେ, ସେଠି ତତ୍ତ୍ୱ କଥା କହିବେ। ଭକ୍ତି ଠାକୁର କେବେ କେବେ ତାଙ୍କ ଜୀବନରେ କେବେ ଦଶମ ସ୍କନ୍ଧ କଥାକୁ କେବେ ଗୋଟେ ୱାର୍ଡ କହିନାହାନ୍ତି, କେବେ ବି ସେ କହିବେ। ପୂର୍ଣ୍ଣ ମହାରାଜଙ୍କ କଥା କହୁଥିଲେ ନା, ଜଣେ ଆସିଲେ ବହୁତ ବଡ ପାଠକ, ବହୁତ ସୁନ୍ଦର ପାଠକ, ବହୁତ ସୁନ୍ଦର ସେ ପାଠ କରନ୍ତି ଭାଗବତମ, ସେତେ ପାଠ କରନ୍ତି ପୁରା ଫେମସ ବେଙ୍ଗଲରେ। ସେ କହିଲେ ମୁଁ ଯଦି ଗୌରକିଶୋର ମହାରାଜଙ୍କ ପାଖକୁ ଯିବି ତାହେଲେ ସେଠି ଭାଗବତ କହିବି, ବାବା ଯଦି ଖୁସି ହେଇଗଲେ ତାହେଲେ ହଜାର ହଜାର ଫଲୋର ମୋର ହେଇଯିବେ, ଲୋକମାନେ ପଇସା ଦେବେ, ବାବାଙ୍କର ତ ବହୁତ ଫଲୋର, ବହୁତ ତାଙ୍କୁ ପ୍ରଶଂସା କରନ୍ତି, ମୁଁ ତାଙ୍କ ତୁ ପ୍ରଶଂସା ପାଇଗଲା ମାନେ ମୋର ହେଇଗଲା। ସେ ଆସିଲେ ଆସି କହିଲେ ଆଜ୍ଞା ମୁଁ ରାସଅଧ୍ୟାୟ ପଞ୍ଚ ରାସ ପଞ୍ଚଧ୍ୟାୟ ପାଠ କରିବି, ଇଏ କରିବି। ଗୌରକିଶୋର କହିଲେ ତୁ ପଳା ଗୋଟେ ବେଶିଆ ପଢାରେ ପାଠ ପଢିବି, ଯା ଦଶମ ସ୍କନ୍ଧ ଭାଗବତ ରାସ ପଞ୍ଚାୟତ ବେଶିଆ ପଢାରେ ପଢିବି, ଯା ମୋ ପାଖରେ ପଢନି। ଏମିତି କି ସାଧୁ କହିବେ ପଳା ବେଶିଆ ପଡାରେ ପଢିବୁ, ଯା ବେଶିଆ ପାଖକୁ ପଳା, କାହିଁକି ସେ ଭିତରେ ଜାଣିଲେ ଏଟା ଗୋଟେ ଅନର୍ଥ ଯୁକ୍ତ ଲୋକଟା, ଏଇଟା ଦଶମ ସ୍କନ୍ଧ ପଢିକି ରାସଲୀଳାଟା କହିବ, ସେ ନାରୀ ସାଙ୍ଗର ରହୁଛି, ତା ଘରେ ଗୃହରେ ନାରୀ ସାଙ୍ଗରେ ରହୁଛି, ସିଏ ଆସିକି ଦଶମ ସ୍କନ୍ଧ ଭାଗବତ ପୁଣି ପାଠ ପଢିବ, ପଳା ବେଶିଆ କତିରେ ପଢିବି। ଏମିତି କଲା କଲା ବାବା ଏମିତି କହିଲେ, ବହୁତ ବଡ ପାଠକ ମୁଁ, ରାଗିକି ପଳେଇଗଲା ଉଠିକି। ସଂସାରରେ ଯିଏ ନିରାଟ ସତ କଥା କହେ ତାର ସମସ୍ତେ ଶତ୍ରୁ ହେବେ, ସମସ୍ତେ ଶତ୍ରୁ ହେବେ, ସେଥିରେ କିଛି ଭୟ କରିବା ଆବଶ୍ୟକ ନାହିଁ। ଆମେ ଜଗତକୁ ଖୁସି କରିବା ପାଇଁ ଆସିନି, ଆମେ ଜଗନ୍ନାଥକୁ ଖୁସି କରିବା ପାଇଁ ଆସିଛି। ଯେଉଁମାନେ ଜଗତକୁ ଖୁସି କରିବା ପାଇଁ ଚାହୁଁଛନ୍ତି ସେମାନେ ଠକିଯିବେ। ଆମର ଜଗତରେ ସମସ୍ତେ ଶତ୍ରୁ ହେଲେ ଆମର କିଛି କ୍ଷତି କରିବା କ୍ଷତି ହବାର ନାହିଁ, କିନ୍ତୁ ଗୁରୁ ବୈଷ୍ଣବ ଆମ ଜୀବନ ଦେବାର ଅଛି। ସମସ୍ତେ ଭଲ ନ ପାଇଲେ ଭଲ ପାଇବାର କ'ଣ, ତାଙ୍କ ଭଲ ପାଇବାର ସେମାନେ ଭଲ ପାଇଁ ମୋତେ କୃଷ୍ଣ ଦେଇପାରିବେ ତାହେଲେ ମୁଁ ଭଲ ପାଇବି ତାଙ୍କୁ, ଡାକ ତୁମେ କିଏ କାହାକୁ ଭଲ ପାଇଲେ କୃଷ୍ଣ ଦେଇପାରିବେ ମୋତେ, ସିଏ ଆଜି କହିଲେ ମୁଁ ତାଙ୍କୁ ଜୀବନ ଦେଇଦେବି, ଡାକ ତାଙ୍କୁ କୌଣସି ବ୍ୟକ୍ତି ଅଛନ୍ତି ତାର ଗୋଟେ ଅନର୍ଥ ଅନର୍ଥ ଯୁକ୍ତ ଯିବୁ, ମୁଁ କାହିଁ ଭଲ ପାଇବାକୁ ଯିବି, ମୋର ଭଲ ପାଇବାର ନାହିଁ କି ଘୃଣା କରିବାର ନାହିଁ। ଆମର ଗୁରୁକୃଷ୍ଣ ସହିତ ସମ୍ପର୍କ, ଆମର କୌଣସି ବ୍ୟକ୍ତି ବିଶେଷ ସହିତ ସମ୍ପର୍କ ନାହିଁ, ଆମେ କୌଣସି ଗୋଷ୍ଠୀ ମାନେ ଗୋଷ୍ଠୀ ରହିଲେ ବି ଆମେ କୌଣସି ଗୋଟେ ଗୋଷ୍ଠୀ ଯୁକ୍ତ ନୁହନ୍ତି, ଗ୍ରୁପିଜିମ୍ ଯାହା କୁହାଯାଏ ଆମ ସହିତ ସେଥିରେ ନୁହନ୍ତି। ସେ ପଳେଇଗଲେ ଉଠିକି ରାଗି ପୁରା ପଳେଇଗଲେ, ମତେ ଡାକିଲେ ଚେଲାମାନଙ୍କୁ, କିଏ କରୁଥିଲା ମହାରାଜ ସେ ଜାଗାକୁ ଖୋଳ, ସେ ମାଟି ଖୋଳ, ବୁଝିପାରୁଛୁ ତ, ମାଟିକି ଖୋଳ, ସେ ମାଟି ଅପବିତ୍ର ହେଲା, ସେ ଏଠି ଆସିକି ଏ କଥା କହିଲା। ଦଶମ ସ୍କନ୍ଧ ରାସଲୀଳା ପଢିଆ ନେଇ କହିଲା ମାନେ ଗୋଟେ ପ୍ରାକୃତ ଯିବୁ, ସେ ମାଟି ଅପବିତ୍ର ହେଲା, ଖୋଳ ତାକୁ ଗୋବର ପକାଅ, ସେ ମାଟିକି ନେଇ ଗଙ୍ଗାରେ ପକାଅ, ସେ ନୂଆ ମାଟି ଭରି କର, ଗଙ୍ଗା ମାଟି ଆଣିକି ସେ ଗୋବର ଲିପ। ଏଇଭଳିଆ ରାଧାକୃଷ୍ଣ ଲୀଳା କଣ ସେ କହିବେ, ଆମର ପୁରା ଆମର ପ୍ରସିଦ୍ଧ ଯୋଉ ଗୁଡ଼ିଓ ତତ୍ଵ ରହିଲା କେବଳ ଆମର ଏଇ, ଆମେ ସବୁ ଆଗରୁ ଜାଣିନଥିଲୁ, ସୁଧା କରୁନଥିଲୁ, ଏବେ ଗୁରୁ ବୈଷ୍ଣବ ଦୟାରୁ ଧୀରେ ଧୀରେ ସବୁ ହରି 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 ତତ୍ଵ ସବୁ ଜିନିଷ ହଉଛି ଏହା। ଆଉ ଲୋକମାନେ କହିଲେ ଆମେ ସବୁ କହିଦେବା, ବହୁତ ଜିନିଷ କହିଦେଇପାରିବା, କିନ୍ତୁ ସେଟା ସବୁ ଅନର୍ଥ ଯୁକ୍ତ ଅବସ୍ଥା, ଆମକୁ ଅନର୍ଥ ମୁକ୍ତ ଅବସ୍ଥାକୁ ଯିବାକୁ ପଡିବ। ଅନର୍ଥ ମୁକ୍ତ ଅବସ୍ଥା ପ୍ରାପ୍ତ ନ ହେଇପାରିଲେ ସେ ଅନର୍ଥ ରହିଗଲେ ନିଷ୍ଠା କୋଉଠି ଆସିବ, ନା ରୁଚିକୁ ଆସକ୍ତି ଭାବ ସ୍ତରକୁ ଯାଇପାରିବେନି। ଆଉ ଜଣେ ଯଦି ଯେତେବେଳେ ଅନର୍ଥ ଯୁକ୍ତ ଅବସ୍ଥାରେ ଅଛି ତାର କୃଷ୍ଣ ପ୍ରାପ୍ତିର ଲାଳସଟା ନାହିଁ, ପ୍ରଭୁଜୀମାର ସେ କଥା କହୁଛି, ବାହାରେ କୃଷ୍ଣଙ୍କୁ ସେ ଶୋ କରୁଛି କିନ୍ତୁ ଭିତରେ ତାର ଅଲଗା ଉଦ୍ଦେଶ୍ୟ ରହିଛି, ତାର ଉଦ୍ଦେଶ୍ୟ ଅଲଗା ରହିଛି। କୃଷ୍ଣ ଜାଣିଦେବେ ନା, ଭଗବାନ ଜାଣିଦେଇଛୁ କୃଷ୍ଣ ପ୍ରାପ୍ତିର ଉଦ୍ଦେଶ୍ୟ, ତାର ଲକ୍ଷ୍ୟଟା ଯୋଉ କୃଷ୍ଣ ପ୍ରାପ୍ତି ହବ, ଅନର୍ଥ କହିଲେ ତୁମେ ତ ସେ ଲକ୍ଷ୍ୟ ହବ, ମତେ ଏଇଆ କହିଲା ଏଠି ଏହା କହିଲା, ମୁଁ କେମିତି ବଞ୍ଚିବି, କଣ କରିବି, କଣ ନାହିଁ, କାରଣ ନିଜର ଅନର୍ଥ ଗୋଟେ ଜୀବର ଅନର୍ଥ ଅଛି ବୋଲି କେମିତି ଜାଣିବ, ଗୋଟେ ଜୀବ ଅନର୍ଥ ଗ୍ରସ୍ତ ବୋଲି କେମିତି ଜାଣିବ। ଅନର୍ଥ ଯୁକ୍ତ ଅବସ୍ଥାଟା କଣ, ବାହ୍ୟରେ ସମସ୍ତ ଭକ୍ତି ଅନୁଷ୍ଠାନ କରୁଥିଲେ ସୁଦ୍ଧା ଅନ୍ତରରେ ସ୍ୱସୁଖ ବାସନାଟା ପ୍ରବଳ ଥାଏ, ନିଜର ଚିନ୍ତାଟା ପ୍ରବଳ ଥାଏ, ନିଜର ଦାୟିତ୍ୱଟା ନିଜେ ନେବା ପାଇଁ ଇଚ୍ଛା ହୁଏ, ଏଇଟା ହଉଛି ଅନର୍ଥ ଯୁକ୍ତ ଅବସ୍ଥା। ସେ ଆଉ ନିଜର ଜୀବନ ଡୋରିଟାକୁ ଭଗବାନ ଘାତରେ ଦେଇପାରେ ନା, ସେ ଏଇଟା ତ ଅନର୍ଥ, ଆଉ ଅନର୍ଥ କଣ, କିନ୍ତୁ ଅନୁଷ୍ଠାନ ଚାଲିଥିବ ସବୁ ଭକ୍ତିରେ ସବୁ ଜିନିଷ କରୁଥିବ, କିନ୍ତୁ ସୁସୁଖ ବାଞ୍ଛ ଛାଡ଼ିପାରିବେ। ଅନର୍ଥ ମୁକ୍ତ ଅବସ୍ଥାଟା ଅଲଗା, ଅନର୍ଥ ମୁକ୍ତ ଅବସ୍ଥାରେ ନିଜର ସୁଖ ବାଞ୍ଛା କିଛି ନାହିଁ। ସେ ନେଇ ଅନର୍ଥ ମୁକ୍ତ ଅବସ୍ଥାର ଲାଷ୍ଟ ଷ୍ଟେଜ୍ଟା କହିଦେଲେ ନା, ରାଧାରାଣୀଙ୍କର ଚୈତନ୍ୟ ମହାପ୍ରଭୁ କହିଦେଲେ ନା, ଆଶ୍ଲିଷ ବାପା ଆଗର ତାମ୍ପି ନଷ୍ଟ, ଆମେ ବାପ ରାଧାରାଣୀଙ୍କର ଦାସୀ ହବା, ହୈବ ରାଧାର ଦାସୀ, କଣ ଲେଖିଲେନି, ହୈବ ରାଧାର ଦାସୀ ନାମବାସୀ ଜନ ପ୍ରଣତି କରିବା ମାଗିବ କୃପାର ଲେସ୍, ନା ନା ସେ କଣ ହୈବ ରାଧାର ଦାସୀ ସେ ଲେଖି ନାହାନ୍ତି, ଧାମରେ ସ୍ୱରୂପ ସ୍ପୁରିବା ନୟନେ ହୈବ ରାଧାର ଦାସୀ, ଆମର ରାଧାରାଣୀଙ୍କର ଦାସୀ ହବା, ଯାହାର ଦାସୀ ହବା ତାଙ୍କ ନିୟମରେ ଯିବା ନା ନାହିଁ, ରାଧାରାଣୀଙ୍କର ଦାସୀ ହେବାକୁ ହେଲେ କଣ ହେବାକୁ ପଡିବ? ରାଧାରାଣୀଙ୍କ ପ୍ରିନ୍ସିପୁଲ, ରାଧାରାଣୀ ଯାହା, ରାଧାରାଣୀଙ୍କ ପ୍ରିନ୍ସିପୁଲ କଣ? ରାଧାରାଣୀଙ୍କର କଣ ଶେଷ ଉଦ୍ଗାର? ଆଶ୍ଳେଷ୍ୟ ଅପାଦରତ, ବାସ୍। କିଏ କହୁଛନ୍ତି? ରାଧା କହୁଛନ୍ତି। ରାଧା ଭାବରେ କିଏ କହୁଛନ୍ତି? ମହାପ୍ରଭୁ କହୁଛନ୍ତି। ତାଙ୍କ ଭାବଟା ସିଏ କହିଲେ ଆମେ ଜୀବ ଗୁଡ଼ିକ ଜାଣିଥାନ୍ତେ କି? ଏ ଚୈତନ୍ୟ ମହାପ୍ରଭୁ ନ ଆସିଥାନ୍ତେ, ରାଧା ଶବ୍ଦ କିଏ ଶୁଣିଥାନ୍ତେ? ମହାପ୍ରଭୁ ନ ଆସିଥାନ୍ତେ କି ରାଧା, ରାଧାର ଭାବଟା କେବେ ଜଗତରେ କିଏ ଜାଣିନଥିଲେ? ରାଧା ଜଣେ ଶବ୍ଦ ଅଛି, ମାଧାଚାର୍ଯ୍ୟ ପର୍ଯ୍ୟନ୍ତ ଆଚାର୍ଯ୍ୟମାନେ ଯୋଉ ଆସିଛନ୍ତି ସେମାନେ ସବୁବେଳେ ରୁକ୍ମିଣୀ ଦରକାଧୀଶ, ରାଧାଙ୍କର ମହିମା ପର୍ଯ୍ୟନ୍ତ ସେ ବାତ୍ସଲ୍ୟ ରସ ପର୍ଯ୍ୟନ୍ତ ଆସିଲେ, ମାଧୁର୍ଯ୍ୟ ରସକୁ ଆଉ କିଏ ପ୍ରବେଶ କରିପାରିଲେନି। ମାଧୁର୍ଯ୍ୟ ରସର କେବଳ ଅଙ୍କୁରଟା, ଅଙ୍କୁର ଉଦ୍ଗମଟା ବା ମୂଳଟା ମାଧବେନ୍ଦ୍ରପୁରୀ ପ୍ରେମଟାକୁ କହିଦେଇଗଲେ। କିନ୍ତୁ ମହାପ୍ରଭୁ କାହିଁକି ମାଧବାଚାର୍ଯ୍ୟଙ୍କର ସମ୍ପ୍ରଦାୟକୁ ଗ୍ରହଣ କଲେ? ବ୍ରହ୍ମ ମାଧ୍ୟ କୋଉଠି ସମ୍ପ୍ରଦାୟ ନା, ତାଙ୍କର ହେଲା ଅଲ୍ଟିମେଟ୍ ଜିନିଷ ହେଲା ମୁକ୍ତି, ମୁକ୍ତି ମୁକ୍ତି। ମହାପ୍ରଭୁ ସେ କଥା ତତ୍ତ୍ୱବାଦୀ ଆଚାର୍ଯ୍ୟ ମାନଙ୍କୁ କହିଲେ, ତୁମ ସମ୍ପ୍ରଦାୟର ଯୋଉ ଦୁଇଟା ଚିହ୍ନ ସେଟା ଶୁଦ୍ଧ ଭକ୍ତିର ଚିହ୍ନ ନୁହେଁ। ଆଚାର୍ଯ୍ୟ ତାଙ୍କର ଯିଏ ଆଚାର୍ଯ୍ୟ ଥିଲେ ଦକ୍ଷିଣରେ, ସେ କହିଲା ତୁମେ ଆପଣ ଯାହା କହୁଛନ୍ତି ଠିକ, ଆମ ଗୁରୁ କହିଦେଇଛନ୍ତି ନା ମଧ୍ୟାଚାର୍ଯ୍ୟ, ଆମେ ସେଇ ହିସାବରେ ଚାହୁଁଛୁ। କିନ୍ତୁ ତୁମ ସମ୍ପ୍ରଦାୟର ଗୋଟିଏ ଭଲ ଜିନିଷ ଅଛି, ଏଇଥିପାଇଁ ମହାପ୍ରଭୁ ସେ ସମ୍ପ୍ରଦାୟ ଗ୍ରହଣ କଲେ। ତୁମ ସମ୍ପ୍ରଦାୟ, ତୁମର ସମ୍ପ୍ରଦାୟ ଦେଖି ଏକ ଚିହ୍ନ ସେଇଠି ସେ କହିଛନ୍ତି, ତୁମର ସମ୍ପ୍ରଦାୟର ଗୋଟେ ସୁନ୍ଦର ଚିହ୍ନ ଅଛି, ସେଇଟା ହଉଛି କଣ? ବିଗ୍ରହକୁ ତୁମେ ସତ୍ୟ ବୋଲି ମାନୁଛ। ମାଧବାଚାର୍ଯ୍ୟଙ୍କର ଗୋପାଳ, ଉଡ଼ପି ଗୋପାଳ କେତେ ସୁନ୍ଦର, ସେ ଭଗବାନ ମାଲ ଗୋପାଳ ବାହାରିଛନ୍ତି, ଦଣ୍ଡ ଦଣ୍ଡ ଧରିଛନ୍ତି ବାହାରିଲେ। ଜାଣିଛୁ କେମିତି ଗୋପାଳ ବାହାରିଥିଲେ? ଆଉ କଣ ଜାଣିଛୁ? ମାଧବାଚାର୍ଯ୍ୟ ଯାଇଥିଲେ ନା, ସେ ତ ସବୁବେଳେ ସବୁବେଳେ ବାୟୁ ଅବତାର, ସେ ବାୟୁ ଅବତାର ଆଜି ତାଙ୍କର ଅଛନ୍ତି। ନୌକା ନେଇକି ଯାଇଥିଲେ କୋଉଠିକି, ମାଛ ପାରିଦି କରିବାକୁ ଯାଇଥିଲେ, ଲୋକ ବୋଧେ ପାରିଦି କରିବାକୁ ଯାଇଥିଲେ, ସେ ପାଇଲେ ବଡ ତିଳକ ଖଣ୍ଡ, ତାଙ୍କ ଜାଲରେ ଲାଗିଲା ନା କଣ, କେମିତି କଣ ପାଇଲି, ସେ ତ ଧରିକି ଆସିଲି, ତ ବଡ ଷ୍ଟୋରୀ ଅଛି। ଇଏ ଇଏ ସବୁବେଳେ ଚିନ୍ତା କରୁଛନ୍ତି ନା, କୃଷ୍ଣଙ୍କୁ ଆଣିକି ସେମାନେ ଗିଫ୍ଟ ଦେଲେ, ଉପହାର ଦେଲେ, କାହାକୁ? ସରି, ମାଧବାଚାର୍ଯ୍ୟଙ୍କୁ ଦେଲେ। ମାଧବାଚାର୍ଯ୍ୟ ସ୍ୱପ୍ନରେ ଏଣେ ଗୋପାଳ କହୁଛନ୍ତି, ମୁଁ ତା ଭିତରେ ଅଛି। ସେ ଯେଉଁ ସ୍ୱରୂପରେ ଚିନ୍ତା କରୁଥିଲେ, ବାତ୍ସଲ୍ୟ ସ୍ୱରୂପ ତାଙ୍କର, ବାତ୍ସଲ୍ୟ ସ୍ୱରୂପର ପୂଜା ତାଙ୍କର, ଯଶୋଦା ମାତା ତାଙ୍କୁ, ଯଶୋଦା ମାତା ଦଧି ଦଧି ମନ୍ଥନ କରୁଥିବେ, ସେ ଦଧି ଭାଣ୍ଡକୁ ଜବରଦସ୍ତି ଧରିଛନ୍ତି, ବାତ୍ସଲ୍ୟ ରସର ଇଏ ତାଙ୍କ ସେଇ ରସରେ ଚିନ୍ତା କରୁଛନ୍ତି। ସେଣେ ଭଗବାନ ପ୍ରକଟ ହେଇକି ସେ ପଟ ତିଳକ ଭିତରେ ଅଛନ୍ତି, ଆସିଲେ ଆଉ, ଆସିଲା ପରେ ତାଙ୍କୁ ଉପହାର ଦେଲେ, ଇଏ ତ ସ୍ୱପ୍ନରେ ଦେଖିଛନ୍ତି, ଠାକୁର କହୁଛନ୍ତି ଆସିକି ମୁଁ ଏମିତି ଅଛି ଆଉ। ତିଳକ ତିଳକ ସେ ତିଳକ ଖୋଲିଲେ, ଖୋଲା ବେଳକୁ ବାହାରିଲେ ଆଉ ସେ ଏବେ କେତେ କଣ ଭଗବାନଙ୍କର ସେବା ଚାଲିଛି, ସବୁବେଳେ ଖାଇବାକୁ ଦିଆଯାଉଛି ଫ୍ରି ସବୁବେଳେ, ଯିଏ ଯେତେ ଲୋକ ଗଲେ ତାଙ୍କ ଟାଇମ କେତେ, ଦଶଟା ପରେ କେତେ, ତିନିଟା ନା କଣ, ହଁ ଦିନ ବନ୍ଦ ଖାଇବା ଚାଲିଛି। ଆଉ ମତେ ବହୁତ ଗୋଟେ ଜିନିଷ ଭଲ ଲାଗିଲା, ବା ତାଙ୍କର ଚାରି ମହନ୍ତ ଅଛନ୍ତି, କଣ ଚାରିଟା ମଠ ଅଛି ନା କଣ ମହନ୍ତ ଅଛନ୍ତି, ତାଙ୍କ ପ୍ରତି ମହନ୍ତଙ୍କର ଗୋଟେ ଗୋଟେ ବର୍ଷ ସେବା ପଡିବ, ତାଙ୍କର ଯିଏ ଗୁରୁ ସିଏ ତାଙ୍କର ଗୋଟେ ସେବା ପଡିବ, ସେ ନିଜେ ଆସିବେ, ଯାଉଥାନ୍ତି ମୁଁ ଦେଖିଲି ତାଙ୍କର ବର୍ତ୍ତମାନ ତାଙ୍କ ସେବା କରୁଛି, ଖାଲି ଦେହରେ ସେ ଦେବେ, ଆଉ ସେ ଯିବେ ଲକ୍ଷେ ତୁଳସୀ ଠାକୁରଙ୍କୁ ଦେବେ। ତାଙ୍କ ପରମ୍ପରା ଅଛି, ଜଣେ ମଠ ଗୁରୁ ହେଇକି ମହନ୍ତ ହେଇକି ସେ ଲକ୍ଷେ ତୁଳସୀ ଚଢ଼ୁଛି, ଲକ୍ଷେ ତୁଳସୀ ଚଢ଼ିବା କେତେ ସମୟ ଲାଗିବ? ଲକ୍ଷେ ତୁଳସୀ ପୁଣି ଗୋପାଳଙ୍କୁ ମନ୍ତ୍ର ନଉଥିବ ନା ନାହିଁ, କଣ ଭାବିଲେ ଉଚ୍ଚ ନା ନାହିଁ, ଆଉ କଣ ବୁଢା ହେଲା ବା ଠାକୁରଙ୍କୁ ଡାକୁଥିଲେ, ଏମିତି ଭଗବାନଙ୍କୁ ଏମିତି ସବୁ ପାଉଥିଲେ, ଏତିକି ତ ତାଙ୍କ ଗୋଟେ ପ୍ରୀତି ଅଛି ନା ଭଗବାନ ପାଇଁ। ମତେ ଭଲ ଲାଗିଲା, ଆରେ ମହାପ୍ରଭୁ ଯାହା କହିଛନ୍ତି ସତ କଥା, ଆଉ ତାଙ୍କ ସମ୍ପ୍ରଦାୟରେ ବିଗ୍ରହଙ୍କୁ ସତ୍ୟ କରି ମାନୁଛନ୍ତି, ଆଉ ସେ ପୁରା ସୁନ୍ଦର ତାଙ୍କ ଆଗରେ ଜଣେ ସେବକ ଯାଉଥିବ କହିକି, ସେ ପିଣ୍ଡା ଉପରେ ଯିବେ, ତୁମେ ତଳେ ଯିବ, ସେ ପିଣ୍ଡା ଉପରେ ଯିବେ, ତାଙ୍କ ଠାକୁର ଭିତରେ ଯାଇ ଭିତର ଦ୍ୱାରରେ ସେବା କରିକି ଆସିବେ। ଠାକୁର ଏବେ ପଶ୍ଚିମ ଦ୍ୱାର ହେଇଯାଇଛି ନା, ଠାକୁର ଥିଲେ ପୂର୍ବକୁ, ପୂର୍ବ ଦ୍ୱାରଟା ଠାକୁର ଏବେ ପଶ୍ଚିମକୁ ହେଇଯାଇଛି, ଆଉ ମୁହଁ ବୁଲେଇ ଦେଲେ, ଆଉ ସେ ଯେତେବେଳେ ଯାଉଛନ୍ତି ପଚାରିଲି କିଏ ହିନ୍ଦୀରେ ସେ ଜଣେ ଅଛନ୍ତି ସେଠି, ମୋତେ କହିଲେ ଯୋଉ ମାଙ୍ଗାଲୋର ଯାଇଥିଲି, ମାଙ୍ଗାଲୋରରୁ ସେଠି ଯାଇଥିଲି ବୁଲିବା ପାଇଁ, ଯାହା ଜୀବନ ଥରେ ବୁଲି ଆସିଛି, ଆଉ ସେ ବିଗ୍ରହ ସେ ଲକ୍ଷେ ତୁଳସୀ ଚଳେଇବେ ନିଜେ ପ୍ରତିଦିନ, ଆଉ ସେତିକି କଲାପରେ ଯାଇ ପାଣି ପିଇବି, କେତେଗୁଡ କେତେଗୁଡ କାର୍ଯ୍ୟ ଅଛି, ତାଙ୍କର କେତେ ପ୍ରୀତି ଅଛି ଭଗବାନ ନା, ମୋ ଗୁରୁ କହିଛନ୍ତି ନା, ଏଇଟା ଆମ ପରମ୍ପରା, ସେ ଭିତରେ ଯିଏ ଠାକୁର ତୁଳସୀ ଲକ୍ଷେ ତୁଳସୀ, ତା ଲକ୍ଷେ ତୁଳସୀ ତୁଳୁଥିବେ ଯିଏ, ଏବଂ ଡାଳ ଫାଳ ଆମର ଭଳିଆ ନ ଫୋପାଡ଼ି ଦଉଥିବେ ନା କଣ, ପତ୍ର ପୁରା ସାଇଜ ହେଇକି ପୁରା ସୁନ୍ଦର ରହିଥିବ। ଗୋଟେ ଗୋଟେ ମନ୍ତ୍ର ତୁଳସୀ ଚନ୍ଦନ ଲଗେଇ ଠାକୁରଙ୍କ ଚରଣରେ ଦିଆ, ଲକ୍ଷେ ତୁଳସୀ ଚଢା, ପ୍ରତିଦିନ ମହନ୍ତ ଏଟା କରି ତା ପୂଜା ଅଛି, ଆସିବେ ପୂଜା କରି ଭଗବାନ ଭଲ ପାଉଥିବେ। ମହାପୁରୁଷ କରି ତୁମ ତୁମ ସମ୍ପ୍ରଦାୟର ବିଗ୍ରହକୁ ଆମେ ସତ୍ୟ କରି ମାନୁଛୁ, କେଉଁ କଥା ରହିଣୀ ମାଧବ ଚନ୍ଦ୍ର କଥା କାହିଁ ଆଜି ପଡ଼ିଗଲା। ହଁ ଧାମର ସ୍ୱରୂପ ସ୍ପୁରିବେ ନୟନ ହୈବ ରାଧାର ଦାସ, ଏଟା ମନରେ ପକେଇଦେବନି। ଆସିବେ ସେ ବିଗ୍ରହଙ୍କର ଆଇଲେ ଆଜି କଣ ପ୍ରଭୁଙ୍କ କଥା ମନେ ପଡ଼ିଲେ ମୁଁ କହିଦେଉଛି, ସେଠି ଥିଲେ ତାଙ୍କ ନାଁ କଣ, ତା ନାଁ ଅଚ୍ୟୁତ, ତା ନାଁ ଅଚ୍ୟୁତାନ ଥିଲା। ତାକୁ ଏବେ କଣ କୋଉଠି କହୁଛନ୍ତି କାଣ୍ଡି କଣ ଗୋଟେ କହୁଛନ୍ତି ସେ ଗାଉଁଲି ତାଙ୍କ ଭାଷାରେ, ତା ନାଁ ଅଚ୍ୟୁତ ନାଁ କଣ ଥିଲା, ନିଚ ଜାତିର ଶିବ। ହଁ ସେ ଭଲ ଭଜନ ଗାଏ। ହଁ କନକ 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 କାଣ୍ଡି ନା କଣ ଗୋଟେ କୁହନ୍ତି, ତାଙ୍କ ଇଏରେ କୁହନ୍ତି, କିନ୍ତୁ ଅଲଗା ବହିରେ ଗୋଟେ ପଡ଼ିଥିଲା ଅଚ୍ୟୁତ। ସେମିତି ତାର ନାଁ ସେ ଭଜନ ଗାଏ, ଏତେ ସୁନ୍ଦର ଭଜନ ଗାଏ ମାନେ, କିନ୍ତୁ ତାକୁ ଛାଡ଼ନ୍ତିନି, ସେ ତ ଲୋୟର କାଷ୍ଟ, ତା ସେପଟରେ ଦ୍ୱାର ନଥିଲା। ଏବେ ବି ସେ ଫାଙ୍କ ଅଛି ନା, ଫାଙ୍କରେ ଯାଇ ଦର୍ଶନ କରନ୍ତି ନା, ଠାକୁରଙ୍କ ମୁହଁ ଆଣିକି ଥିଲା ସେ, ଏମିତିକି ଭଗବାନଙ୍କୁ ଡାକିଲା, ଭଗବାନ ବୁଲିଗଲେ ପୁରା, ପୂର୍ବରୁ ପଶ୍ଚିମ ବୁଲିଗଲେ ପୁରା, ସେ ଯୁଆଡେ ଯୁଆଡେ ଗୀତରେ କହୁଛି ଭଗବାନ ବୁଲି ଯାଇଛନ୍ତି ପୁରା। ବର୍ତ୍ତମାନ ସେ ଦ୍ୱାର ଅଛି ନା, ସେ ଦ୍ୱାର ତୁମେ ଠିଆ ହେଲେ ଠାକୁର ଦେଖିପାରିବ, ଭଗବାନ ଗୋଟେ ଦ୍ୱାର ଫିଟେଇ ଦେଇଛନ୍ତି, ଦର୍ଶନ ଦେଇଛନ୍ତି। ଏବେ ବୋଧେ ଠାକୁର ପୂର୍ବକୁ ଅଛନ୍ତି ନା କଣ ଏମିତି, କିନ୍ତୁ ସେଟା ତୁମେ ଠିଆ ହେଲେ ଦେଖିପାରିବ, ଠାକୁର ବୁଲି ଯାଇଥିଲେ ପୁରା ମନ୍ଦିରରେ ଗୋଟେ ଦ୍ୱାର ଫିଟେଇ ଦେଇଥିଲେ ବିଗ୍ରହଙ୍କୁ ଏମିତି। ଆମେ ଯାହାର ସେବା କରିବା ତାର ଭାବଟା ଯେମିତି ମାଧବେନ୍ଦ୍ରପୁରୀ ମାଧବାଚାର୍ଯ୍ୟ ସେ ଗୋପାଳ ସେବା କରୁଥିଲେ, ତାଙ୍କ ଭାବଟାକୁ ସେ ଯେଉଁ ଭାବ କରୁଥିଲେ ଭଗବାନ ସେ ଭାବରେ ପ୍ରକଟ ହେଲେ। ଭାବ ରହିବା ଦରକାର ନା ପ୍ରଭୁଙ୍କ ପ୍ରତି, ଆମେ ତ ନିଜେ ଆମ ଜୀବନ ଯାଉଛି ଖାଲି କେମିତି ଅନର୍ଥ ଅନର୍ଥ ଅନର୍ଥ, ଏଇଆ ଭାବ ଗୋଟେ କଣ ଭଗବାନ ପାଇଁ ଗୋଟେ କଣ କରିବା କଣ ନାହିଁ, ପ୍ରଭୁଙ୍କ ପାଇଁ ଏଟା ଗୋଟେ ସୁନ୍ଦର ହେବା ଦରକାର, ଇଏ କୋଉ ଭାବନା ଗୋଟେ ଆସୁଛି ନିଜ ଚିନ୍ତାର ଅନର୍ଥ ଯୁକ୍ତ ଜୀବନ। ଆଉ ଏଇଟା ସବୁବେଳେ ତୁମେ ତୁମେ ଭାବ ତ ମୋର ରହୁଛି, ଆରେ ତୁମେ ରହିବ, ଏଇଟା ଏଇଟା ସବୁବେଳେ ଆମର କାର୍ଯ୍ୟ ହେଲା ଆମେ କେମିତି ଗୁରୁକୃଷ୍ଣଙ୍କର ସେବା ଆଉ ଭଜନ କରି ଚାଲିବା, ସେଇଟା ବଢିଲେ ଏଇଟା କମିବ। ଅନର୍ଥ ମୁକ୍ତ ହେଲେ ତୁମେ ଭଜନ କରି ଏଇଟା ଚିନ୍ତା କରନି, ଭଜନ କଲେ ସେ ସେ ତା ଧର ଲାଗି ଲାଗି ଚଲେଇବାକୁ ପଡିବ, ତା ଧର ଗୁରୁ ବୈଷ୍ଣବଙ୍କ ଦୟା ଆସିଲେ ନାଇଁ ହବ ଆସିଲେ। ସେଭଳି ଏଇ କଥା ସେ କହିଲେ ନା, ଧାମରେ ସ୍ୱରୂପ ସ୍ପୁରିବେ ନହେ ନ ହୋଇବ ରାଧାର ଦାସୀ, ଯାହାର ଆମେ ସେବା କରିବା ତାଙ୍କର ମନୋଭାବଟା ତାଙ୍କ ସୁଖଟାକୁ ଜାଣିବାକୁ ପଡିବ। ସେଠି ସେ ଆସିଲା ନିଜେ ଗୌରୁ ହେଇକି କହିଲେ ନା, ରାଧାରଙ୍ଗ ରାଧା ନିଜେ ରାଧା ଭାବରେ କହିଦେଲେ ଆସିଲେ ସେ ବାପା ଆଦର ତା ମହାପୁରୁ ଯିବା ପୂର୍ବରୁ ଏ ଜଗତରୁ କେବଳ ଆଠଟି ଶ୍ଳୋକ ବ୍ୟାଖ୍ୟା କରିଯାଇଛି, ସବୁ ସବୁ ସଂସାର ଯେତେ ଶିକ୍ଷା ସବୁ ଏତେ ରଖି ଦିଆଯାଇଛି, ଶିକ୍ଷା ତା କମ ସେଥିପାଇଁ କୁହା, ଆଉ ଶିକ୍ଷା କି ଦରକାର ନାହିଁ, ଆଉ କିଛି ଶିକ୍ଷା ଦରକାର ନାହିଁ, କିନ୍ତୁ ଆମର କଣ ଆମର କୋଉ ଟପ୍ ଅର୍ଡର୍ ଶିକ୍ଷା ପୁରା ପ୍ରେମ ପାଇବାର ଶିକ୍ଷା ସବୁ, କାହାର କି କିଏ କୋଉ ଇଚ୍ଛା କରୁଛି କୃଷ୍ଣ ମତେ ପ୍ରେମ ଟିକେ ଦିଅ ମୁଁ ଏ ଜଗତରେ ଆଉ ରହିବିନି, କଣ ହଉଛୁ ଭାବିଲେ ପଳେଇବା ଭଗବାନ ଭଗ ଯିବ ପୁଅଟା ଆଇନି ଆଉ କଣ ଯିବା ଗୋଟେ ଚାକିରିଟା ଯାଉ, କିଏ କଣ କହିବି, କିଏ କାହାର ଇଚ୍ଛା ଅଛି ଭଗବାନ କତିକି ମୁଁ ପଳେଇବି ବୋଲି, କେଉଁ କଥା ଯିବ ଏମିତି ଇଚ୍ଛା କରିବ ସେ ପ୍ରଭୁଙ୍କ ପାଖକୁ ଯିବା। ସଂସାର ଯେତେବେଳେ ଭଗବାନ ତୁମକୁ ଚାହିଁବ ମାୟା ସବୁଆଡୁ, ଏଇଟା ଭଗବାନଙ୍କର କୃପା, ବୈଷ୍ଣବୀ ଦେବୀ ମାୟା ଆସେ ସବୁଆଡେ ତୁମକୁ ନିରାଶ କରିବ, ଆଉ ଜୀବର ସ୍ୱରୂପଟା ତୁମେ ଜାଣିପାରିବ, ଏ ସଂସାର ତୁମେ ଯାହାକୁ ସବୁ ବିଶ୍ୱାସ କରିଛି ତ ମୁଁ କହିଲି, ମୁଁ ଏଇଟା ତୁମକୁ ଏବେ ସହସ ଲୀଳା ତୁ ଯୋଉଟା ବିଶ୍ୱାସ, ଆରେ ଏଇ ଜଗତଟା ଏଇଆ, ଏଇ ଲୋକ ଏମାନଙ୍କୁ ବିଶ୍ୱାସ କଲେ ଏମାନେ ଏଇଆ, ଜଗତ ପ୍ରତି ତୁମେ ସମ୍ପୂର୍ଣ୍ଣ ବିତୃଷ୍ଣା ଆସିଯିବ, କେବଳ ବିତୃଷ୍ଣା ଆସିଲେ ହବନି ସେଟା ହବନି, ତା ସହିତ ଭକ୍ତିଟା କରୁଥିବ, ଗୁରୁ ବୈଷ୍ଣବଙ୍କ ସେବା କରୁଥିବ, ତା ଦେହରେ ଯଦି ତାଙ୍କର କୃପାରେ ତୁମ ଗୋଟେ ଲାଳସା ସୃଷ୍ଟି ହେବ, ଆଉ ସଂସାର ପ୍ରତି ନାହିଁ ମୁଁ ଏଇ ଜଗତରେ ଆଉ ରହିବିନି, ମତେ ପ୍ରଭୁଙ୍କ ପାଖକୁ ପଳେଇବାକୁ ପଡିବ। ଏଠି ଯଦି ଆମେ ଏତେ ପରିଶ୍ରମ କରିକି ଏତେ ମାନ ଅପମାନ ସହିକି ଆମେ ଭଗବାନଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛେ, ଏଠି ଯଦି ଏତେ ବଡ ବଡ କାର୍ଯ୍ୟ ଆମେ କରିପାରୁଛୁ, ଭିକ ମାଗିକି ଆଣି ଆମେ ବଡ ବଡ କାର୍ଯ୍ୟ କରିପାରୁଛୁ, ଭଗବାନଙ୍କ ପାଖରେ ଯାଇକି କିଛି ଆବଶ୍ୟକ ନାହିଁ ମାଗିବା, କାହିଁକି ଦିନରେ ଚବିଶ ଘଣ୍ଟା ସେବା ନ କରିପାରିବା, ଆମର କଣ ଦରକାର ଅଛି, ଏଠି କାହିଁକି ପରିଶ୍ରମ କରିବାର ଅଛି, ଗୋଟେ କ୍ଷୁଦ୍ର କାମନା ପାଇଁ ଯିବ ଏତେ ଷ୍ଟ୍ରଗଲିଂ କରୁଛ, ମୋର କଣ ଦରକାର ଅଛି, ମୋର କଣ ସମ୍ମାନ ଦରକାର ନାହିଁ ଜଗତରେ, ମତେ କିଏ ଭଲ ପାଇବେ ଖରାପ ପାଇବେ କିଛି ଆବଶ୍ୟକ ନାହିଁ, ମୋର ଗୁରୁ ବୈଷ୍ଣବଙ୍କର ସହିତ ସମ୍ପର୍କ ଅଛି, ତା ଭିତରେ ଯିଏ ଭଲ ପାଇପାରିଲା, ଭଗବାନ ଆସି କାହାକୁ ସନ୍ତୁଷ୍ଟ କରି ଯାଇପାରୁନାହାନ୍ତି, ପ୍ରଭୁପଦ ବିଶ୍ୱ ସାରା ସମସ୍ତଙ୍କୁ ସନ୍ତୁଷ୍ଟ କରିଦେଲେ, ତାଙ୍କ ଗୁରୁ ଭାଇକୁ ସନ୍ତୁଷ୍ଟ କରିପାରିଲେ, ତଥାପି କମ୍ପ୍ଲେନ୍ କରିଥିଲେ। ସ୍ୱମାରାଜେ ଏହା କଲେ, ସ୍ୱମାରାଜେ ଏହା କଲେ, ସ୍ୱମାରାଜେ ଏହା କଲେ, ସବୁବେଳେ କହୁଥିଲେ। ପ୍ରଭୁ ବହୁତ ଦୁଃଖ କରୁଥିଲେ, ଦେଖ ମୋ 70 ବର୍ଷ ବୟସରେ ମୋ ଗୁରୁଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ମୁଁ କେତେଆଡେ ବୁଲି ବୁଲିକି ଆସିଲି, କିନ୍ତୁ ମୁଁ ଆସିକି ପହଞ୍ଚୁଛି ମହାପ୍ରଭୁଙ୍କୁ ଧାବାରେ ମନାର କମ୍ପ୍ଲେନ। ଜଗତରେ ତୁମେ ସନ୍ତୁଷ୍ଟ କାହାକୁ କରିପାରିବେ? ବିଶ୍ୱକୁ ସନ୍ତୁଷ୍ଟ କରିଦେଲେ ପାରିଲେ। ହଁ, ସ୍ୱାମୀ ମହାରାଜ ମଠ ଭିତରେ ରଖୁଛନ୍ତି, ସ୍ତ୍ରୀ ଲୋକମାନେ ଆସିକି ରହୁଛନ୍ତି ଗେଷ୍ଟ ହାଉସରେ। ଆଜି କଣ ହେଲା ଦେଖ, କୋଉ ମନ୍ଦିର ରେଷ୍ଟୁରାଣ୍ଟ କଲେଣି, ଗେଷ୍ଟ ହାଉସ କଲେଣି, ବର୍ତ୍ତମାନ କୋଉଠି କୋଉ କାର ନାହିଁ ଦେଖ ତୁମେ। ସେ ଆଚାର୍ଯ୍ୟ, ଯୁଗାଚାର୍ଯ୍ୟ, ଯୁଗର ଆଚାର୍ଯ୍ୟ ଭଗବାନଙ୍କୁ ଶକ୍ତି ଦେଇକି ପଠେଇଛନ୍ତି। ପ୍ରଭୁ ବହୁତ ଦୁଃଖ କରୁଥିଲେ, ତାଙ୍କର କେତେ କନ୍ଭରସେସନ୍ ପଡ଼ିଛି। ଆରେ କଣ ପ୍ରଭୁବାଦ କହୁଛୁ? ପ୍ରଭୁ ସେମାନେ କହୁଛନ୍ତି, ଦେଖ ମତେ ସବୁବେଳେ କ୍ରିଟିସାଇଜ୍ କରୁଛନ୍ତି ସେମାନେ, ମୁଁ ଏହା କରୁଛି ବୋଲି, କିନ୍ତୁ ମୁଁ ସମୟକାଳ ପରିସ୍ଥିତି ହିସାବରେ ଗୁରୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ କରୁଛି। ପ୍ରଭୁ ସେ କଥା କହୁଥିଲେ, ଦେଖ ମୁଁ ଆଜି ପରିକ୍ରମା କରୁଛି, ଆଜି ହଜାର ହଜାର ଯୁବକ, ହଜାର ହଜାର ଶିକ୍ଷିତ ଲୋକ ଆସିକି ପରିକ୍ରମା, ମୁଁ କିଛି ପ୍ରିନ୍ସିପଲକୁ ଆଡପ୍ଟ କରିଛି ବୋଲି ଆଜି ମହାପ୍ରଭୁଙ୍କର ବାଣୀଟା ପ୍ରଚାର ହଉଛି। ଦେଖ ଅନ୍ୟମାନଙ୍କ ପାଖରେ କଣ ପ୍ରଭୁ କହିଲେ, ସେଇ ବିଧବା ବୁଢ଼ୀମାନେ ଆସିକି ରହୁଛନ୍ତି, ବୁଲୁଛନ୍ତି ପରିକ୍ରମା, ପ୍ରଭୁ ଏମିତି କହିଦେଇଛନ୍ତି ରାକି, ଦୁଃଖ ଲାଗେ ତାଙ୍କୁ। ସମଗ୍ର ବିଶ୍ୱରେ ମୁଁ ପ୍ରଚାର କରିକି ଆଇଲି, ଆସିକି ପହଞ୍ଚିଲ କମ୍ପ୍ଲେନ୍। ଏ ଜଗତଟା ଏଭଳି, ଭଗବାନ ପାଖରୁ ଆସିଥିବା ଲୋକ ବି ଜଗତ ନିରେ ଆସିକି ଯାଇଛନ୍ତି, ଆମେ ଏଇଠି କାହିଁକି ରହିବାକୁ ଯିବା? ଯେ ଗୋଟେ ସେଣ୍ଟ ମ୍ୟାନ୍ ଯାହାକୁ କୁହାଯାଏ, ପଢୁଥିବା ଭକ୍ତିନାରାୟଣ ଠାକୁରଙ୍କର ସେ ଏତେ ସୁନ୍ଦର କଥା ଲେଖିଛନ୍ତି, ଓ ଏ ଜଗତ କଣ ଶାନ୍ତିପ୍ରିୟ ବ୍ୟକ୍ତିର ସ୍ଥାନ ନୁହେଁ, ଶାନ୍ତପ୍ରିୟ ବ୍ୟକ୍ତିର ସ୍ଥାନ ନୁହେଁ, ଏଟା ଅଶାନ୍ତ ବ୍ୟକ୍ତିମାନଙ୍କ ପାଇଁ। ତୁମେ ଶାନ୍ତି ଚାହୁଁଛ, ଶାନ୍ତିପ୍ରିୟ ହବାକୁ ଚାହୁଁଛ, ଏ ଜଗତ ରହିପାରିବେନି, ତୁମେ କେବେ ତୁମ ଶାନ୍ତିରେ ରହିପାରିବେ, ଏଟା ଶାନ୍ତପ୍ରିୟ ଲୋକମାନଙ୍କ ପାଇଁ। ତୁ ଚାହୁଁଛ ମୁଁ ପିସ୍ଫୁଲରେ ରହିବି, କାହା ଝଗଡ଼ା କରିବି, ଏଠି ତୁମକୁ ରଖେଇ ଦିଆ ହବନି, ଏଠି ଝଗଡ଼ା କରିବା ଲୋକ ରହିବେ, ଝଗଡ଼ା ପଲିଟିକ୍ସ କରିବା ଲୋକ ସେମାନେ ହିଁ ରହିବେ, ସେମାନଙ୍କ ପାଇଁ ଜାଗାଟା କରାହେଇଛି ଆଉ। ଜେଲଖାନାରେ ଯିଏ ରହିବେ ସେଠି କିଏ ରହିବ? ଭଦ୍ରଲୋକ ରହିବେ କି? ତାଙ୍କ ପାଇଁ ଜାଗାଟା କରାହେଇଛି ଆଉ, ଶାନ୍ତପ୍ରିୟ ଲୋକମାନଙ୍କ ପାଇଁ ନୁହେଁ ଜାଗା। ଆଚ୍ଛା, ଯେଉଁ ବାଣୀ ଅକାଟ୍ୟ ବାଣୀ ସେଟା ପଢିଲା ବେଳକୁ ଆଉ କଣ ଭାଗବତ ପଢିବୁ? ସେ ତ ସବୁ କହିଦେଇଛି, ତ ଗୋଟେ ଗୋଟେ ବାଣୀକି ପ୍ରତି ଶବ୍ଦକୁ ମନେ ରଖିବା ପାଇଁ ତୁମକୁ, ମତେ ମୁଁ ଭାବୁଛି ଭାଗବତ କଣ ଭାଗ ଯେତିକି ମନେ ରଖିଛି, ମତେ 100 ବର୍ଷ ଲାଗିବ ତାଙ୍କ କଥା ମନେ ରଖିବା ପାଇଁ। ଗୋଟେ ଗୋଟେ ଶବ୍ଦକୁ ଏମିତି ଭାବରେ ବ୍ୟାଖ୍ୟା କରିଛି, ପୁରା ସାର ଜିନିଷ ସବୁ କହିଦେଇଛି, ଏଟା ଶାନ୍ତପ୍ରିୟ ବ୍ୟକ୍ତିର ସ୍ଥାନ ନୁହେଁ। ଆମେ ଆମର ସୁଖବାସନା ଥିଲା ପର୍ଯ୍ୟନ୍ତ ଏଇ ଅନର୍ଥଯୁକ୍ତ ଅବସ୍ଥାରେ ଆମେ ରହିଲେ, ମହାପ୍ରଭୁ ଯୋଗ ଆଶ୍ଲିଷ୍ୟ ପାଦ୍ରତାମ ବିନଷ୍ଟ ବା ମର ଦର୍ଶନ ମନମହତାମ କରୁଥିବା ୟଥା ତଥା ବିବଦାତୁ ଲମ୍ପଟ ମତ ପ୍ରାଣନାଥ ସ୍ୱୟଂ ସେ ମୋର ପ୍ରାଣନାଥ। ସିନା ରାଧାରାଣୀ ଏଟା କହୁଛନ୍ତି, ଆମେ ତ ଆମେ ତାଙ୍କର ଦାସୀ ହବା, ତାହେଲେ ଆମର ଆମର ପ୍ରଥମ ଷ୍ଟ୍ରକ୍ଚରଟା କଣ ରହିବ? ଆମ ପ୍ରଥମର ଭାବନାଟା କଣ ରହିବ? ମତେ ଆପଣ କୃଷ୍ଣ, ଆପଣ ଗୁରୁ, ଗୁରୁଦେବ କୃଷ୍ଣ ମତେ, ମୁଁ ଅଯୋଗ୍ୟ ହୁଏ, ଯାହା ବି ହୁଏ କଣ କରିବି, ମତେ ରଖନ୍ତୁ, ମୋତେ ଗୋଇଠା ମାରିକି ବାହାର କରନ୍ତୁ, ମୁଁ ତ ଆପଣଙ୍କର। ଆରେ ପ୍ରଥମେ ଏଣ୍ଟ୍ରାନ୍ସରେ ପ୍ରଥମେ ଯିଏ ପଶୁଛି ଭକ୍ତ ଯୋଗରେ, ସେ ଏଇ ଭାବନାଟାକୁ ତିଆରି କରିବା ଦରକାର। ଆଉ ଏଠି ଗୋଟେ ଫେସିଲିଟିଜ କଣ, ଗୋଟେ ପାୱାର ପୋଷ୍ଟ କଣ, ଗୋଟେ ପଦବୀ, ଗୋଟେ ଜିନିଷ କଣ, ସେବା କରିବା ପାଇଁ ତୁମେ ଚେଷ୍ଟା କର, ତୁମର ପର୍ସନାଲ ଜିନିଷ ଚିନ୍ତା କରନି। ସେଇମାନଙ୍କର ସବୁବେଳେ କମ୍ପ୍ଲେନ୍, ଯୋଉମାନେ ସବୁବେଳେ ନିଜର କଥା ଚିନ୍ତା କରୁଛନ୍ତି ପର୍ସନାଲ ଜିନିଷ, ସେ କେବେ ଭଗବାନଙ୍କ କଥା ଚିନ୍ତା କରୁନାହାନ୍ତି, ସେ ଗୁରୁ ବୈଷ୍ଣବ କଥା କେବେ ଚିନ୍ତା କରୁନାହାନ୍ତି, ସେ ନିଜ ବିଷୟରେ ଚିନ୍ତା କରୁଛନ୍ତି, ସେ କେବେ ଚିନ୍ତା କରୁନାହାନ୍ତି ଗୋଟେ ମନ୍ଦିର କେମିତି ଚାଲିଛି, କେମିତି ଭଗବାନ ଗୋଟେ ମନ୍ଦିରରେ ପ୍ରଭୁଙ୍କର ଡେଲି ରୋଷେଇ ହବ, ଡେଲି କାର୍ଯ୍ୟ ହବ, ଡେଲି ଆରତୀ ହବାର ଅଛି, ଡେଲି 4:15 ମଙ୍ଗଳ ଆରତୀ ହବ, କେମିତି ଗୋଟେ ଭଗବାନଙ୍କର କାର୍ଯ୍ୟ ସେବା ଚାଲିଛି, ସେମାନେ ସେ ବିଷୟରେ ଚିନ୍ତା କରୁନାହାନ୍ତି, ସେ ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଗୋଟେ ଗୋଟେ ଓଡ଼ିଆରେ ଗୋଟେ କୁହା ଜାଣିଛି, ବୁଲା କୁକୁର, ଭାବିଲେ କୁକୁର ଉପରେ ରଖିଥିଲ କେବେ? ଆଉ ରଖେ ନା, ତୁମେ କଣ ଜାଣି ବାବୁ ଜାଣିପାରିବ, ବୁଲା କୁକୁର ବାନ୍ଧିକି ରଖିବ କଣ ହବ? ବୁଲା କୁକୁର ବନ୍ଧା ଦେଖିଛୁ କେବେ? ଆଉ କଣଟା ଜାଣିଛ ଆଉ ତୁମେ? ବୁଲା କୁକୁର ତ ବାନ୍ଧିବ ସିଏ ସେଇଠି ଆଉ କାଁ କାଁ ହେଇ ତା ମୁଣ୍ଡ ପାଗଳ ହେଇକି ଝାଡା ପରିସ୍ରା କରିକି ସେ ମୁଣ୍ଡ ଖରାପ କରିଦବ ବୁଲା କୁକୁର, ଆଉ ଧରି ତ ପାରିବୁନି, ଯଦି ଧରିଦେଲ ସିଏ ଆଉ ତୁମ ରାତି ଦିନ ଶୋଇଦେବନି, ବାଁ ବାଁ ହେଇକି ସେ ବୁଲୁଥିଲା ନା, ଏ ତୁ ବୁଲୁଥିଲୁ ମାଡ ଖାଉଥିଲୁ, ବୁଲା କୁକୁର କଣ କାମ? ଏ ସାଇକେଲ ନେଇ ଯାଉଛୁ, ମୁଁ ଦେଖୁଛି ତମେ ସାଇକେଲ ନେଇ ଯାଉଛୁ, ତା ଗୋଡ ଗୋଡକୁ କାଢିକି ତାକୁ ଗୁଇଠା ମାରିଦେଉଥିବେ, ଚା ଦୋକାନ ଗଲାବେଳକୁ ଗରମ ପାଣିରେ ତ ଫୋପାଡ଼ିବେ, ଯିଏ ଦେଖିବ ଛୁଆମାନେ ଦେଖିବେ ଘେରି ଦେଇକି ତାକୁ ଠେଙ୍ଗାରେ ପିଟିବେ, ହେଲେ ତାର ଇଚ୍ଛା ବୁଲିବା ନାହିଁ, ସିଏ ମାଲିକ ପାଖରେ ଚେନ୍ ବେକର ପକେଇ ଦେବିନି, ଚେନ୍ ବେକରେ ପଡ଼ିଗଲେ ତୁ କଣ ଆଉ ଆରାମସେ ଖାଇ ପିଇକି ରହିଲେ ତୋ କୁକୁର ଭୋକିବେନି, ବୁଲା କୁକୁର କାହାକୁ ଗୋଟେ କହୁଥିଲେ ସେ କଥା, ସେ ବୁଲା କୁକୁର ଯିଏ ସେ ବୁଲା କୁକୁର ହେଇଗଲେଣି ସିଏ ବନ୍ଧା କୁକୁର ହେଇପାରିବେ, ଯିବ ଗୋଟେ ବୁଲା କୁକୁର ଭଳିଆ, ବୁଲା କୁକୁର କଣ ବୁଝିପାରୁଛ ନା ଏଇ ଲକଡାଉନ ହେଇଛି ହୋଟେଲ ବନ୍ଦ ଥିବ, ଯିଏ ବୁଲା କୁକୁର ତଥାପି ଗୋଟେ ଘେରା ମାରି ଚାଲି ଆସୁଥିବ, ତାପରେ ବୁଲା ବୁଲିବାର ତାର ଇଚ୍ଛା ସିଏ କେବେ ରହିବେନି, ହୋଟେଲ ବନ୍ଦ ହେଲେ ଯାଇ ତା ପଛ ଗୋଟେ ବୁଲିକି ପଳେଇ ଆସିବ, କଣ ଅଇଠା ଉଠା ପଡୁଛି କି, କିନ୍ତୁ ଡେଲି ଯାଉଥିବ ସିଏ ତାର ବୁଲାଟା ବୁଲାଟା ସେ ମୋଟେ ତାକୁ ରହିପାରିବେନି, ଏସବୁ ଆମେ ସବୁ ଗୋଟେ ଛୁଆଟି ବେଳେ ଆମେ ସବୁ ହଷ୍ଟେଲ ରହୁ ଏତେ ଗାଁକୁ ଆସୁ ସବୁ ମୋର ମନ ସବୁ ମନର ଅଛି, ଛୁଆମାନେ କୋଉଟା ଦିଗରେ କାହିଁ କୋଉଟୁ ମୁଁ ସାଙ୍ଗ ପିଲା କାହିଁ କୋଉଟା ଏଇଟା ବୁଲା କୁକୁରଟା ଗୋଟା 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 ନା କାହିଁ ଦେଖୁଛ କୁକୁର ଜାଣିଲ କେମିତି ବୁଲା କୁକୁର ନା ତା ମୁହଁରେ ବା କଳା ଲାଗିଛି, ସେ କଣ କରେ ହାଣ୍ଡିରେ ମୁହଁ ପୁରେ ଖାଇବ, ଆଗରୁ ମାଟି ହାଣ୍ଡିରେ ସବୁ ଇଏ କରନ୍ତି ନା ସେ ତ ମାଟି ହାଣ୍ଡି କି ଭିତରେ ଭାତ ନ ଖାଇବ, ସେ ଉପରେ କଳା ଲାଗିଛି ସେ ମୁହଁ କୁତ କରି ଗଟେଇବ, ତା ମୁହଁ ସାରା କଳା ଲାଗି ଯିଏ ଦେଖିବ ଗୋଟେଇବ ଏକା ହାଣ୍ଡି ମାରିକି ଆସିଛି, ଆମର ସବୁ କୁହନ୍ତି ମନ ଅଛି କି ନାଇଁ ତୁମର ସବୁ ଏଇଟା ହାଣ୍ଡି କାର ମାରିକି ଆସିଛି ଆଗ ମାଟି ହାଣ୍ଡିଟା ଛୁଇଁ ଦେଲା ମାନେ କୁକୁର ଫୋପଡ଼ା ହବ, ପୁଟେ 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 ଗୋଟା ପଟ ସିଏ ତାର ଦୌଡ଼ୁଥିବ ଆଖି ପିଛୁଳା ହେଲେ ତା ରହିବ କି, ତାପରେ ସକାଳ ଦେଖିଲେ ପୁଣି ଆସିକି କୁଡ଼େ ଘେରା ମାରିଦେଇ ଚାଲିଲା ଥିବ, ସାର କାମ ହେଲା କଣ ଘେରା ମାରିବା, ଯିଏ ଦେଖୁଥିବ ତାକୁ କୁଟଉଥିବ ଅଇଁଠାଟା ଅଇଁଠାଟା ଖାଉଥିବ, କିନ୍ତୁ ତା ସ୍ୱଭାବଟା ଯିବାର ଗୋଟେ ସ୍ୱଭାବଟା ହଉ ସେୟା, ଗୋଟେ ଅନର୍ଥ ଯୁକ୍ତ ଯିବାର ସ୍ୱଭାବଟା ହଉ ସେୟା, ସବୁବେଳେ ମୋର ଚିନ୍ତା ମୋର କଥା ବୁଲା କୁକୁର ବା ବୁଲା କୁକୁର ସେ ବନ୍ଧା ହେଇ ରହିପାରିବନି, ଗୋଟେ ଯୁବକରୁ ଅଟକି ରଖିବା ପାଇଁ ସାଧୁଗୁରୁ କେତେ ମୁଁ ଖାଲି ସେ ଚିନ୍ତା କରୁଛି ଯେ ଆମ ଭଳିଆ ଯିବା ପାଇଁ କେତେ ଭଗବାନ ଭଗବାନଙ୍କର ଶୁଦ୍ଧ ଭକ୍ତମାନେ କେତେ ସମୟ ଦେଇଛନ୍ତି, କେତେ ଶକ୍ତି ଖର୍ଚ୍ଚ କରିଛନ୍ତି, ସେ ରାଧାକୁଣ୍ଡର ସେ ଯେଉଁଠି ରହିକି ଭଜନ କରିପାରିଥାନ୍ତି, ସବୁ ସ୍ଥାନ ରହିକି ସେ ଭଜନ କରିପାରିବେ, କିନ୍ତୁ ଏଇ ଭଗବାନଙ୍କର ଭିକ୍ଷା ମାଗି ଜ୍ଞାନ ମନ୍ଦିର କର ଗେଷ୍ଟ ହାଉସ କର ଏମାନଙ୍କୁ ଚଳା ପଇସା ଆଣିକି ନା ପୂର୍ବ କାଳରେ ଶିଷ୍ୟ ଭଳି ଆଜିକାଲି କିଏ ଭିକ୍ଷ ମାଗି ଆଣିକି ଚଳୁଛି ଗୁରୁଙ୍କୁ, ସେମିତି ନାହିଁ ଆଜିକାଲି ଗୁରୁ ଗୁରୁ ଯିବେ ଗୁରୁ ପଇସା ପତ୍ର ଡୋନେସନ ଭଲ ମନ୍ଦ କରିକି ଆଣିବେ ଶିଷ୍ୟ ତାର ତାଠି ସେବା କରିଦେଲା ବସି, ତା ଆଗରୁ ଆଗରୁ ସେ ହଉଥିଲା ଆଗରୁ ଶିଷ୍ୟ ଯିବ ତାର ଭିକ୍ଷା ମାଗିକି ଆଣିକି ଠାକୁର ପୂଜା ରୋଷେଇବାସ କରି ଗୁରୁଙ୍କୁ ଦେବ, ଗୁରୁ ତାଙ୍କ ଭୋଜନ ଲାଗି, ତୁମେ ଆଜି ଆଜି ଯଦି ଗୁରୁ ନ ଦେଖିବ ଇଏ ତାର ମଠର ଖାଇ ପିଇ ଦେଇକି ବାସ ସେ ଦଶ ଜଣ ପାଇଁ ପ୍ରସାଦ ଦେଇଥିଲେ ପାଞ୍ଚ ଜଣ ଖାଇ ପିଇ ଦେଇ ସେ ଫଡ଼ିଦେବ ଅନ୍ନ ଡାଲିରେ ଥୁଆ ହେଇଥିବ ଯିଏ ତାର ଆସିବ ତାର ସେ ବୁଲିବା ଲାଗି ଯିବ, ଏସବୁ ସବୁ ବଦଳି ଯାଉଛି ନା ଅନର୍ଥ ଯୁକ୍ତ ଅବସ୍ଥା ଗୁଡାକ, ଏହି ଅବସ୍ଥାରେ ଆମେ ସବୁ ଭକ୍ତି ରସ କିଛି ଆସ୍ୱାଦନ ଜୀବନ ଚେଷ୍ଟା କରିବା ଦରକାର, କେମିତି ମୁଁ ଏଇ ପ୍ରଥମରେ ଯୋଉ ଯାହା ରାଧାଣୀଙ୍କ ଶିକ୍ଷାରେ ରହିଲା ଆସିଲି ଶିବା ପାତ୍ରତା ଭଗବାନଙ୍କର ତ ଛାଡ଼ିଛି ସବୁ ତ ଘରେ ଛାଡ଼ିକି ଆସିଲି ଆଉ ତାଙ୍କର ଉପରେ ନିର୍ଭର କରିବି ତାଙ୍କ ସୁଖ ପାଇଁ ତାଙ୍କ ପାଇଁ ଜୀବନରେ କିଛି କରିବି ନିଜ କଥାରେ ଭୁଲି, ଯେଉଁମାନେ ଆଜି ନିଜେ ଭକ୍ତି ଯୋଗରେ ଅସୁବିଧାରେ ପଡୁଛନ୍ତି ବୋଲି କହୁଛନ୍ତି, ଯେଉଁମାନେ ଆଜି ଅନ୍ୟକୁ ଦୋଷ ଦଉଛନ୍ତି ତାଙ୍କର ସବୁଠୁ ବଡ ଦୋଷ ସବୁବେଳେ ମାର୍କ ଦେଖ ସେମାନେ ନିଜ ପାଇଁ ସବୁବେଳେ ଚିନ୍ତା କରିଛନ୍ତି, ଏଇଟା ସେ ସିନିୟର ଜୁନିୟର ସହିତ କିଛି ମତଲବ ନାହିଁ, ଭକ୍ତି ଯୁଗରେ ସେମାନଙ୍କ ଜୀବନରେ ସବୁବେଳେ ଅସୁବିଧା ସେମାନେ ସବୁବେଳେ ଫେସ୍ କରନ୍ତି ବା ସବୁବେଳେ ନିରାଶ ହଉଛନ୍ତି, ସବୁବେଳେ ବିଭିନ୍ନ ଦିଗରୁ ତାଙ୍କର ପ୍ରତିବନ୍ଧକ ଆସୁଛି, ସେମାନେ ସବୁବେଳେ ନିଜ ବିଷୟରେ ଚିନ୍ତା କରିଛନ୍ତି, ସେମାନେ ଗୁରୁ ବୈଷ୍ଣବ ବିଷୟରେ ଚିନ୍ତା କରୁନାହାନ୍ତି, ସେଥିପାଇଁ ତାଙ୍କୁ ଆଜି ଏତେ ଦୁଃଖ ସହିବାକୁ ପଡୁଛି, କାଲି ଆମର ବି ସେ ଅବସ୍ଥା ହେଇଯିବ, ଆମେ ଯଦି କାଲି ଭଜନ ନ କରିକି ଆମେ ଯଦି ଗୁରୁ ବୈଷ୍ଣବଙ୍କ ସୁଖ ଚିନ୍ତା ନ କରିକି ଆମେ ଯଦି ନିଜ ସୁଖରେ ଲାଗିଯିବା ଆମର ବି ସେ ଅବସ୍ଥା ହେଇଯିବ, ନିଜ ସୁଖ ତୁମେ ଯେତେବେଳେ ସବୁବେଳେ ନିଜ ସୁଖ ତ ଚିନ୍ତା କରିବ ମାନେ ତୁମର ଅପରାଧ ଆଡ଼କୁ ଗତି ଯିବ, ସୁସୁଖ ବାଞ୍ଛା ମାନେ ସେଟା ଭକ୍ତି ଅନର୍ଥ ରହିଲା ଅନର୍ଥ ତ ସବୁ ଅନର୍ଥ ଗୁଡା ସବୁ ରହିଯିବ, ତ ଏଇ କଥାରୁ ମୁଁ ଏଣେ ପଳେଇ ଆସିଲି, ଅନର୍ଥ ଯୁକ୍ତ ଅବସ୍ଥା ଅନର୍ଥ ମୁକ୍ତ ଅବସ୍ଥା ସମାନ ନୁହେଁ, ସମାନ ନୁହେଁ ସବୁବେଳେ ଅନର୍ଥ ଯୁକ୍ତ ଅବସ୍ଥାରେ ଦେଖିବା ପାଇଁ ସମାନ ଦେଖିବା ପାଇଁ ସବୁବେଳେ ସମାନ, ବହୁତ 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 କଥା ଅଛି ଗୁରୁଦେବଙ୍କ ଜୀବନ ଆମେ ସବୁ ଦେଖିଛୁ ଶୁଣିଛୁ, ଏଇଟା ଆମେ କହିଲେ ଠିକ ହବନି ସବୁ ଦେଖିଛୁ, ଅନର୍ଥ ଯୁକ୍ତ ଅବସ୍ଥାରେ ସାଧକ କଣ ଦେଖେ କେଉଁ ଦୃଷ୍ଟିରେ ଗୁରୁଙ୍କୁ ସେ ଦେଖେ, ଅନର୍ଥ ମୁକ୍ତ ଯିବକୁ ବି ଭଗବତ ପାର୍ଷଦକୁ ବି ସେ ଦେଖିବେ, ଏଭଳି ପୂର୍ବଦମ୍ ପାଖରେ ସେ ଜଣେ ଶିଷ୍ୟ ଥିଲେ ବିଦେଶୀ ଶିବା ସ୍କଲାର ବହୁତ ସ୍କଲାର ସଂସ୍କୃତ ପଢିଛନ୍ତି ବିଦେଶ କିନ୍ତୁ ସଂସ୍କୃତ ପୁରା ଏକ୍ସପର୍ଟ, ପୂର୍ବଦ ବିଦେଶକୁ ଗଲେ ସେ ଆସିଲେ ଶିଷ୍ୟ ହେଲେ ରହିଲେ, କିନ୍ତୁ ବୃନ୍ଦାବନ ଆସିଲେ ପୂର୍ବଦଙ୍କ ପାଖକୁ ବୃନ୍ଦାବନ ଆସିକି ରହିଲେ କାହିଁକି ସେ ଶାସ୍ତ୍ର ପଢିଛି ନା ତାଙ୍କୁ କଣ ଲାଗୁଛି ପ୍ରଭୁପଦ କଣ କହୁଛନ୍ତି କେବଳ ଶରୀର ଆତ୍ମା ମୁଁ ଏତେ ଗୋଟେ ସ୍କଲାର, ଆରେ ତୁମେ ଅନର୍ଥ ଯିବ ତୁମେ ଭଲ ପ୍ରବଚନ ଦେଲ ଅର୍ଥ ନୁହେଁ ତୁମେ ଗୁରୁଠୁ ବଡ଼ କଣ ବୁଝିପାରୁଛ କି ନାହିଁ, ତୁମେ ଭାବନି ଯେ ଆମେ ବହୁତ ଟିକା ଟିପ୍ପଣୀ କହିପାରୁଛୁ ବହୁତ ଲୋକଙ୍କୁ ବହୁତ ବୁଝେଇ ପାରୁଛୁ ତା ଅର୍ଥ ଆମେ ପ୍ରଭୁପଦଙ୍କଠୁ ବଡ଼, ତୋ ପାଖରେ କିଛି ବୁଦ୍ଧି ରହିଛି, କିଛି ଜ୍ଞାନ ରହିଛି, ତୁମେ ଏଟା କହୁଛ, ତୁମେ ତୁମେ କେବେ ସାଧୁଠୁ ବଡ଼ ନୁହଁ। ସାଧୁ ପାଖରେ ଯୋଉ ସମ୍ପତ୍ତି ଅଛି, ତୁମେ କୋଟି ଜନ୍ମ ଏଭଳି ପ୍ରବଚନ ଦେଲେ ପାଇପାରିବନି। ତାଙ୍କ ପାଖରେ ଗୋଟେ ବଡ ସମ୍ପତ୍ତି, କୃଷ୍ଣଙ୍କୁ ସୁଖ କରିବାର ବାସନା, ସେଇଟା ହେଉଛି ସବୁଠୁ ବଡ଼ ଜ୍ଞାନ। ଏତେ ପାଠ ପ୍ରବଚନ, ଏତେ ଶ୍ରବଣ କୀର୍ତ୍ତନର ଲକ୍ଷ୍ୟ ହେଉଛି କେବଳ କଣ, ଗୋଟିଏ, କୃଷ୍ଣଙ୍କୁ ସୁଖ ଦେବା ପାଇଁ ହୃଦୟ କାନ୍ଦିବ। ଆଜିକାଲି ଯେକୌଣସି ଇସ୍କନ ଭକ୍ତ ଯେତେବେଳେ ପ୍ରବଚନ ଦେଉଛନ୍ତି, ତା ହଜାର ହଜାର ଲୋକ ଶୁଣୁଛନ୍ତି, ଶୁଣୁଛନ୍ତି କି ନାହିଁ? ତ ସେଠି ତାଙ୍କ ଜାଗାରେ ପ୍ରଭୁପଦ ଜିନିଷଟାକୁ ପ୍ଲେ କର, ଲୋକ ଇଣ୍ଟରେଷ୍ଟ ଦେଇ ଶୁଣିବେ, ଶୁଣିବେନି। ତୁମେ କଣ କହିବ? ତୁମେ ପ୍ରଭୁପଦ ଯାହା କହୁଛ, ତୁମେ ସେଟା ଗୋଟେ ରିପିଟ୍ କର ସେ ଗୋଟେ କ୍ଲାସ୍କୁ। ଆଉ ତୁମେ ଗୋଟେ ଖଞ୍ଜିକି ନେଇକି ଷ୍ଟୋରୀ ଭରି ଷ୍ଟୋରୀ ନବ, ନୀତି ନବ, ଯେମିତି ସବୁ ସଙ୍ଗୀତ ନେଇ କରିବ, କୋଉଟା ଲୋକ ଆପ୍ରିସିଏଟ୍ କରିବେ? ତୁମେ ଯୋଉଟା କଲ ଆଚାର୍ଯ୍ୟଙ୍କର କଥାକୁ ସେ ବୁଝିବେ, ଅନର୍ଥ ମୁକ୍ତ ଜୀବଙ୍କୁ ଜୀବ ଜାଣିପାରିବେନି, ଅର୍ଥାତ୍ ଯୁକ୍ତ ଜୀବକୁ ସେ ଭାବିବ ହଁ ଆସି। ଆରେ ତାଙ୍କ ପାଖରୁ ଯୋଉ ସମ୍ପତ୍ତିରେ ତୁମେ ପାଇବନି, ତୁମର ଅନ୍ତର ଭାବ ଜିନିଷଟା କଣ ତୁମେ ବହୁତ କିଛି କହିପାରୁଛ, ସେଇଟା ବଡ ଜିନିଷ ନୁହେଁ। ତୁମ ଅନ୍ତରରେ ଗୁରୁକୃଷ୍ଣଙ୍କ ସୁଖ ପାଇଁ ତୁମ ଅନ୍ତର କେତେ ବ୍ୟାକୁଳ ହଉଛି, ସେଇଟା ତୁମର, ସେଇଟା ହଉଛି ତୁମର ଭ୍ୟାଲୁ, ତୁମର ମୂଲ୍ୟ। ଭକ୍ତିର ଯୋଉ ପଦବୀଟା, ଯୋଉ ମୂଲ୍ୟଟା ହଉଛି ସେଇଟା ତୁମର ଗୁରୁକୃଷ୍ଣଙ୍କ ସୁଖ ପାଇଁ କଣ ଚିନ୍ତା ହଉଛି, ତାଙ୍କୁ ସୁଖୀ କରିବା ପାଇଁ କଣ ବାସନା ହଉଛି। ଆଉ ତୁମେ କେତେ ବଡ ବ୍ୟକ୍ତି ସେଥିରେ କିଛି ମାତ୍ର ପାଇଁ, ତୁମେ ଗୃହସ୍ଥ କି ବ୍ରହ୍ମଚାରୀ କି ବାନପ୍ରସ୍ଥି କି ସନ୍ୟାସୀ କି ପ୍ରବୋଚ କି ଝାଡୁଦାର ମନ୍ଦିର ଝାଡୁ ଦଉଛ କିମ୍ବା ବଗିଚା ସେବା କରୁଛ, ସେଟା ବଡ ଜିନିଷ ନୁହେଁ। ତୁମେ କୃଷ୍ଣଙ୍କ ସୁଖ ପାଇଁ କଣ ଚିନ୍ତା କରୁଛ, ସେଇଟା ହଉଛି ତୁମର ପଦବୀ, ସେଇଟା ତୁମର ସ୍ଥିତି, ସେଇଟା ହଉଛି ଆକ୍ଚୁଆଲି ପୋଷ୍ଟ। ଆସି ଆସିକି ପଣ୍ଡିତ ଲୋକ ରହିଲା ରହିଲା ବୃନ୍ଦାବନ ଆସିକି ସବୁ ମିଶିଗଲା, ବାହାର ବ୍ରଜବାସୀମାନଙ୍କ ସହ ଯୋଉ କଣ ବାବେ ସମ୍ପ୍ରଦାୟ ଲୋକ ସାଙ୍ଗେ ସବୁ ମିଶିଲା, ମିଶିକି ପ୍ରଭୁପାଦଙ୍କୁ କହିଲା ଆଜ୍ଞା ମତେ ପରମିଶନ ଦିଅନ୍ତୁ ବୃନ୍ଦାବନରେ ଭଜନ କରିବ। ପ୍ରଭୁ ଜାଣିଛନ୍ତି ଇଏ କଣ ଭଜନ କରିବ, ତା ପ୍ରଭୁପାଦ କଣ କହିଲା, ତା ଅର୍ଥ ତୁମେ ପ୍ରଭୁପାଦ ଭଜନ ଜାଣନ୍ତିନି, ସେ ବେଳେ ବେଳେ କହୁନି ଗୁରୁଦେବ ମୁଁ ଯିବି ଟିକେ ଭଜନ କରିବି, କିନ୍ତୁ ଗୁରୁ ବା ସେ ସଂସ୍ଥାର ଅଛନ୍ତି, ତା ତୁ ଗୁରୁଠୁ ବଡ଼ ହବାକୁ ଚାହୁଁଛୁ, ତୁ ଭଜନ କରିବୁ ମାନେ କଣ ତୁ ଗୁରୁଠୁ ବଡ଼ ହବୁ? ପ୍ରଭୁପାଦ ସେଠୁ କହିଲେ ହଁ ମୁଁ ତ ଆଶୀର୍ବାଦ ଦଉଛି, କଷି କହିଲେ ପ୍ରଭୁ ମୋତେ ଆଶୀର୍ବାଦ ଦିଅନ୍ତୁ ମୁଁ ଯାଇ ବୃନ୍ଦାବନରେ ଭଜନ କରିବି, ରାଧା କୁଣ୍ଡରେ ଭଜନ କରିବି। ପ୍ରଭୁପାଦ କହିଲେ ମୁଁ ତତେ ଆଶୀର୍ବାଦ ଦଉଛି, ତୁ କେବେ ଜୀବନରେ କୃଷ୍ଣ ପାଇବୁନି। ପ୍ରଭୁପାଦ କହିଲେ ଯା ମୁଁ ତତେ ଆଶୀର୍ବାଦ, ତୁ କେବେ ବି ଏ ଜୀବନରେ କୃଷ୍ଣଙ୍କୁ ପାଇବୁନି, ଏଇଟା ମୋର ତୋ ପ୍ରତି ଆଶୀର୍ବାଦ ଯା। ସେ ଗଲା ହିଁ ଗଲା, ତାର ସେ କୁଆଡେ ଗଲା ତାର ପତା ବି ମିଳିଲାନି, କାହିଁକି ଅନର୍ଥ ମୁକ୍ତ ମହାତ୍ମାକୁ ଚିହ୍ନି ପାରିଲାନି। ଏଇଟା ସବୁ ଅନର୍ଥ ଯୁକ୍ତ ଜୀବ ଗୁଡାଙ୍କ ସେ କଣ କହିଦେଉଛି, ଗୋଟେ କଣ କହିଦେଲା ବଡ ଜଗୁଲାରି ୱାର୍ଡ ଜଗୁଲାରି ପ୍ରପାତ କୁହନ୍ତି, କଣ ସେଟା କୁହନ୍ତି ଶବ୍ଦ କୁହ କହ, ଏଇଟା ତୁମେ ଦେଖି ତୁମେ ଆଟ୍ରାକ୍ଟ ହେଇଯାଉଛ, ବିଭିନ୍ନ କଥା ଶୁଣିବା ଗୋଟେ ଏଇଟା ଗୋଟେ ମୌଜ ହେଇଗଲାଣି। ବିଭିନ୍ନ କଥା ଶୁଣିଲା ପରେ ଆମ ଜୀବନରେ କଣ କରିଛି ସେଟା ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ଆମେ ବହୁତ ଲୋକ କି ଶୁଣିଦେଉଛି, ଠିକ ଅଛି ସୁନ୍ଦର ଶୁଣିବା ଦରକାର, କରୁଛେ କଣ? ଆମେ ସଂଗ୍ରାହକ ନୁହନ୍ତି, ସଂଗ୍ରାହକ କଣ ବୁଝିପାରୁଛ ନା, ସଂକଳନ ସଂଗ୍ରାହକ, ସେ ବିଭିନ୍ନ ଯୋଉଠୁ କଲେକ୍ସନ ସବୁ କରି ଗୋଟେ ବହି ଲେଖିଦେବେ। ଏ ଯୋଉ ରାଇଟର ମାନେ ଗୁଡା ଲେଖୁନାହାନ୍ତି କି ସବୁ ବହି ଗୁଡାକ, ସେଟା କୋଉ କଣ କୋଉଠୁ ଆଣୁଛନ୍ତି? ଇଏ ଉପନ୍ୟାସ ଯୋଉଟା ଲେଖୁଛନ୍ତି ସେଟା କଣ ହଜାର ବହି ପଢିକି ତାଙ୍କର ସେ ଏ ଷ୍ଟୋରି ସେ ଷ୍ଟୋରି ଲଗେଇ ତାଙ୍କର ସ୍ପେକୁଲେଟ ଗୋଟେ କରିକି ଇଣ୍ଟେଲିଜେଣ୍ଟ ଗୋଟେ ଜିନିଷ ଲେଖୁଛନ୍ତି। ଆମର ହରିକଥା ଆମର ଯୋଉ ଜୀବନର, ଠିକ ଅଛି ଆମେ ଅନ୍ୟ ଲୋକ ତ ଶୁଣିବା, ସେଟା ଭଜନରେ ଗୁରୁ ସେବାରେ ନିଜ ଜୀବନରେ ଲାଗିବା ଦରକାର। ଶ୍ରବଣର ଅର୍ଥ ନୁହେଁ ଯେ ଆମେ କେବଳ ଗୋଟେ ଶୁଣିବା ତାପରେ ସେଟା କହିବା ବା ଗୋଟେ ଗୋଟେ ଏଣ୍ଟରଟେନମେଣ୍ଟ କରୁଛେ କଣ, ଏଟା ମତେ ଭଲ ଲାଗିଲା ତୁମକୁ ଭଲ ଲାଗିଲା, ତାପରେ ସେଟା କଣ ହେଲା ଭଲ ଲାଗିଲା ପରେ ଯାହାକୁ ଭଲ ଲାଗିଲା ସେଟା କଣ କରିବ? ଯଦି ତୁମକୁ ଭଗବାନ କଥା ଭଲ ଲାଗୁଛି ତାହେଲେ ସେ ଯାହାକୁ ସେଟା କରିବା ଦରକାର, ଯାହାକୁ ଭଲ ଲାଗୁଛି ସେ କଣ କରିବ? ଯାହାକୁ ମଦ ଭଲ ଲାଗିଲା ସେ ମଦ ପିଲା ତ ଭଲ ଲାଗୁଛି, ତୁ କର ସେଟା ହବନି। ସମୟ ଲାଗେ, ସମୟ ଲାଗେ, ସମୟ ଲାଗିବ ଅନର୍ଥ ଯୁକ୍ତ ଅବସ୍ଥା ଅନର୍ଥ ମୁକ୍ତ ଅବସ୍ଥାର ସ୍ଥିତିଟାକୁ ଜାଣିବା ପାଇଁ ସମୟ ଲାଗିବ। ସେ ଗୁରୁ ବୈଷ୍ଣବ କୃପା ନ କଲେ ତ ଜାଣିପାରିବନି କିଏ ଅନର୍ଥ ମୁକ୍ତ ଅବସ୍ଥାରେ, ମହାତ୍ମା ମାନେ କେମିତି। ସେ ତୁମେ ସେ ଲେଖିଲେ ନା କୃପା କରି ଅକିଞ୍ଚନ ଦେଖାଅ ମହାତ୍ମା ଗଣେ, ମହା ସାଧୁ ବିନା ଗତି ନାହିଁ ଆର ଭକ୍ତ ଠାକୁର ପ୍ରାର୍ଥନା ଅଛି, ମତେ କୃପା କରିକି ସାଧୁକୁ ଦେଖେଇ ଦିଅନ୍ତୁ, କାରଣ ସାଧୁ ବିନା ଆଉ ଗତି ନାହିଁ, ଅକିଞ୍ଚନ ମହାତ୍ମା ମାନଙ୍କୁ ମତେ ଦେଖାନ୍ତୁ। ତୁ ତାକୁ ଜାଣି ନ ଜାଣିପାରିଲେ ତୁମେ ବିଶ୍ୱାସ ସ୍ଥାପନ କରିପାରିବନି, ଫେଥ ନେଇପାରିବନି, ତୁମର ଆଉ ଏ ଅନର୍ଥ ଯୁକ୍ତ ଅବସ୍ଥାରେ ତୁମେ ରହିଗଲ ଆଉ ତୁମେ କଣ ଜାଣିବ କି ଜାଣିପାରିବ? ଆମର ସେ ଅନର୍ଥ ଯୁକ୍ତ ଅବସ୍ଥା ମାନେ ଏଇ ଏଇ ବୁଲା କୁକୁର ଅବସ୍ଥା, ଯେମିତି ବୁଲୁଥିବ ବଡ ବଡ ବୁଲୁଥିବ କାଫେ ଯୋଉ ପିଇବନି କାହାର ହାଣ୍ଡରେ ଅନ୍ନ ରହିଥିବ ତା ମୁହଁ ମାରିବ ତାକୁ ଗୋଡ଼ା ଗୋଡ଼ି ଗାଁ ସାରା ଦେଖୁଥିଲେ ଲାଗିଥିବ ଏ ତମ ଆଡ଼େ କୁକୁର ନଥିଲେ କି ଦେଖିଲ ତୁ ହୋ ହାଲାଖିରେ କଣ ହେଲା କଣ ନା ହାଣ୍ଡି ମାରିଦେଇଛି ସେ ଭାତ ପୋପଡ଼ା ହବ ସେ ହାଣ୍ଡି ବି ପୋପଡ଼ା ହବ ତ ଗୋଟେ 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 ହେଲେ ତା ସବୁ ଛାଡ଼ିବି ତାପରେ ନେଲେ ପୁଣି ଆସିକି ନାଚ ନାଚପିଟି ବୁଲୁଥିବ ଗୋଟେ ବଦ୍ଧ ଜୀବଟା ଗୋଟେ ତାର ଅନର୍ଥ ଯୁକ୍ତ ଜୀବଟା ଗୋଟେ ସବୁବେଳେ ସେୟା ସବୁବେଳେ ଏଇ ଅବସ୍ଥା ସେ ଅନର୍ଥ ମୁକ୍ତ ଜୀବକୁ ଜାଣିପାରିବେନି କେବଳ ସାଧୁଗୁରୁ ମହାତ୍ମା ଯଦି ଆମକୁ ଜଣେଇବେ ସବୁବେଳେ ପରମାତ୍ମାଙ୍କୁ ପ୍ରାର୍ଥନା କରିବା ତାହେଲେ ଏଇଟା ହବ ଅନର୍ଥ ସୁଖ ବାଞ୍ଛାଟା ରହିବନି ଏ ଯୋଉଟା ପ୍ରଥମେ ଆମେ କହୁଥିଲେ ନା ଆସିଲେ ସେବା ପାଦର ତାମ୍ପି ନଷ୍ଟ ଛାଡ଼ିବାକୁ ପଡିବ ସବୁ ସେ ଜିନିଷ ନିଜ କଥା କାହିଁକି ତୁମେ ଏତେ ଚିନ୍ତା କରୁଛ ନିଜ ଭଜନରେ ପ୍ରଭୁପଦ ମହାରାଜ କେଉଁ କି ଗୋଟେ କୋର୍ସ ଛାଡ଼ତେ ଆମେ ଦେଖୁଥିଲୁ ପ୍ରଭୁପଦ ମହାରାଜ ସେ କଥା କହୁଛି ଆମ ଭଜନରେ ମୋର ଅଗ୍ରଗତି ହଉନି ବା ନ ହଉଛି ସେଟା ମୋର ଇମ୍ପୋର୍ଟାଣ୍ଟ ନାହିଁ ମୋର ଇମ୍ପୋର୍ଟାଣ୍ଟ ହଉଛି ମୁଁ କେତେ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲକୁ ଫଲୋ କରୁଛି କାରଣ ସେଇଟା ହିଁ ତୁମକୁ ଶକ୍ତି ଦବ ତୁମେ କାର୍ଯ୍ୟ କେତେ କରୁଛ ଦେଖିବ ନା ପେମେଣ୍ଟ ଦେଖିବ କୋଉଟା ଦେଖିବ ଆମେ କଣ ଆଗେ ପେମେଣ୍ଟ ଦେଖୁଛେ କମ୍ପାନୀ ବାଲା କଣ ଆଗେ ପେମେଣ୍ଟ ଦେବେ କଣ କହିବେ ଆସ 6,000 ଟଙ୍କା ଆଗେ ଷ୍ଟାର୍ଟିଂ ଦେବି କାମ ଦେଖିକି ପଇସା ଦେବି ଶୁଣିଛ ନା ନାହିଁ ମୁଁ କେତେ ଶୁଣିଛି ପିଲାମାନେ କୁହନ୍ତି ଭଲ କାମ କରିବ ପଇସା ଦିଆ ହବ କିନ୍ତୁ ମିନିମମ ଖାଇବା ପିଇବା ପାଇଁ ତୁମ ଘର ଭଡ଼ା ପାଇଁ 6,000 ଟଙ୍କା ଦେବି ତାପରେ କାମ କର କାମ ଦେଖିକି ପଇସା ଦିଆ ଭଗବାନ ସେୟା ଭଗବାନ ସେୟା ସାଧୁଗୁରୁ ତୁମେ କଣ ମୁଁ ଖାଲି ପଇସା ମୋ ଭକ୍ତିରେ ପାଇଯିବି ଶୁଦ୍ଧ ଭକ୍ତ ହେଇଯିବି କାରଣ ଶୁଦ୍ଧ ଭକ୍ତରେ ରାସ୍ତାଘାଟ ପଡିଛି ବାପା ରାସ୍ତାଘାଟ ପଡିଛି ଢୋଲକି ହେଇଛି ଶୁଦ୍ଧ ଭକ୍ତ ଯୋଉମାନେ ଜଗତ ଶୁଦ୍ଧ ଭକ୍ତ ଢୋଲକି ଢୋଲକି ଦେଖିଛ ନା ଢୋଲ ଜାଣିଛୁ କିରେ ଢୋଲ କଣ ହୁଏ ପିଟୁଛି ଦେଖ ନା ଖାଲି ବାଡ଼ା ଚାଲିଛି ଶବ୍ଦ ବାହାରୁଛି ଢୋଲ ଦେଖନ୍ତୁ ବାଡ଼େ ସେଟା ମଧୁର ମାଡ଼ା ଖାଇକି ସେ ଶବ୍ଦ ଦଉଛି ସୁନ୍ଦର ଶବ୍ଦ ଦେଖ ନା ଏ ଯୋଉ ଢୋଲକି ବଜାନ୍ତି ବାଡ଼ରେ ବାଡ଼ଉଥିବେ ଏପଟେ ହାତରେ ବାଜୁଥିବ କି ବାଡ଼ରେ ବାଡ଼ଉଥିବ ସେ ମାଡ଼ ଖାଇକି ଶବ୍ଦ ଦଉଛନ୍ତି ସେଟା ଆଜି ମଧୁର ଦଉଛି ତୁମେ ଭକ୍ତ ଶୁଦ୍ଧ ଭକ୍ତ ବଟି ଏମିତି ମାଡ଼ ଖାଇବ ତାପରେ ସୁନ୍ଦର ବାଜ ଆସିବ ଆଉ ତୁମେ କହିବ ନାଇଁ ନାଇଁ ମୁଁ ଖାଲି ରାତାରାତି ଭକ୍ତ ହେଇଯିବି ଆଉ ଶୁଦ୍ଧ ଭକ୍ତ ହେଇଯିବି ଶୁଦ୍ଧ ଭକ୍ତ ରାସ୍ତାଘାଟରେ ପଡିଛନ୍ତି ଗୁଡି ବାପା ଏଇଟା ଏମିତିଆ ଜିନିଷ ନୁହେଁ ପଥଟା ଗୋଟେ ଜିନିଷ ରହିଲା ଏଇ ସବୁବେଳେ ଚେଷ୍ଟା କର ଅନର୍ଥ ଭକ୍ତି ଯାହା ଏତେ ଅବିଦ୍ୟା ବିନାଶ ଯାତେ ବେଦେଗା ଚାର ଚରିତ ଗୁରୁ ବୈଷ୍ଣବ ଆଦେଷ୍ଟାକୁ ପାଳନ କରିବାକୁ ଚେଷ୍ଟା କର ତାପରେ ଭୋକ ସାଗେ ଦିଅ ଜୀବନ ଚେଷ୍ଟା କର କେମିତି ମୁଁ ଗୁରୁକୃଷ୍ଣ ପାଇଁ କିଛି କରିବି କରିବା ଲୋକ କେବେ ଉପାସ ରହିବା ନା ତାକୁ ସଂସାର ଦେଖ ଯଦି ଖଟିଛି ତାକୁ ମିଳିଯିବ ଯେ ଗୁରୁ ବୈଷ୍ଣବ ପାଇଁ କିଛି କରିଛି ତାକୁ କେବେ କେବେ ହେଲେ ସେ ନିର୍ମଳ ଅନ୍ତକରଣ ସେ ଗୁରୁ ବୈଷ୍ଣବ ପାଇଁ କରିଛି ନିଜ ସ୍ୱାର୍ଥ ନାହିଁ ତାକୁ ଯୁବଟେ ହେଲେ ଭଗବାନ ସାହାଯ୍ୟ କରେ ଆଉ ଆମେ ଯେତେ ଭଜନ ସାଧନ କଲେ ବି ଅନର୍ଥ ଯୁକ୍ତ ଜୀବ ଗୁଡାକ କଣ ତୁମେ ତାଙ୍କ କୃପା ବିନା କେବେ ଅନର୍ଥ ଯିବନି ଆଉ ଖାଲି ଷ୍ଟ୍ରଗଲିଂଟା କରୁଥିବ ସବୁ ଶୁଣୁଥିବ ସବୁ କରୁଥିବ କିନ୍ତୁ କିଛି କରିପାରିବେନି ଶୁଣିଲା ଭଲ ଲାଗିଲା ତ ହଁ ଭଲ ଲାଗିଲା ତାକୁ ସରିଗଲା ତାପରେ ଆଉ ଆଉ ଗୋଟେ ଶୁଣିବ ଏଇଟା ଭଲ ଏ ସବୁ ତ ଭଲ ବାପା କରୁଛୁ କଣ କଣ କରୁଛ ସେଇଟା ଇମ୍ପୋର୍ଟାଣ୍ଟ ଆଉ ସବୁଠୁ ବଡ ଗୁରୁତ୍ୱ ଜିନିଷ ଯେତେ ରହିଲା ଭକ୍ତି ମାର୍ଗରେ ସବୁଠୁ ତୁମେ ଆଚାର୍ଯ୍ୟ ନିଷ୍ଠ କେତେ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ ପ୍ରତି ତୁମର କେତେ ଆସକ୍ତି ଅଛି ସେଟା ଷ୍ଟ୍ରେଙ୍ଗଥ ସେଭଳି ଜଣେ ବହୁତ ସୁନ୍ଦର ପ୍ରବଚନ ଦଉଛି ବହୁତ ଭଲ କିନ୍ତୁ ତାର ଆଚାର୍ଯ୍ୟ ପରମ୍ପରା ପ୍ରତି ପୂର୍ଣ୍ଣ ବିଶ୍ୱାସ ନାହିଁ ଆଚାର୍ଯ୍ୟଙ୍କ ପ୍ରତି ଗୁରୁଙ୍କ ପ୍ରତି ତା ଅର୍ଥ ତାର ସମ୍ପୂର୍ଣ୍ଣ ପ୍ରବଚନର ମୂଲ୍ୟ ହଉଛି ଜିରୋ ତାର ଯଦି କିଞ୍ଚିତ ଅବିଶ୍ୱାସ ଅଛି ପ୍ରଭୁପାଦଙ୍କ ପ୍ରତି ଜଣେ ଇସ୍କନ ରହିଛି ବହୁତ ସୁନ୍ଦର ପ୍ରବଚନ ଦଉଛି ବହୁତ ବଡ ମନ୍ଦିର କରିଛି ବହୁତ ଭକ୍ତ ତିଆରି କରିଛି କିନ୍ତୁ ତାର ଗୋଟେ ୱାନ୍ ଡ୍ରପ୍ ଜଗଦେବ ଗୋଟେ ବିନ୍ଦୁ ତାର ପ୍ରଭୁପାଦଙ୍କ ସନ୍ଦେହ ଅଛି ପ୍ରଭୁପାଦଙ୍କ ଠାରୁ ସେ ଭକ୍ତ ବା ସେ ପୂର୍ବାଚାର୍ଯ୍ୟ ସେ ଏମିତିକା ତା ସରିଲା ସରିଗଲା ସେ ପଏଜନ ଯେମିତି ତୁମେ ବହୁତ ବଡ ସୁନ୍ଦର ଜିନିଷ ରୋଷେଇ କରୁଛ ତା ଦେହରେ ଗୋଟେ ବିଷ ପକେଇଦେବା ବହୁତ ସୁନ୍ଦର ପନିର କରି ତାର ଗୋଟେ ଟୋବା ପଡିଗଲା ବିଷ ତା କଣ ହେଲା ଏଟା ହୋଲ ପଏଜନ ଯାହାର ଗୋଟେ ଶୁଦ୍ଧ ଭକ୍ତ ପ୍ରତି ଗୋଟେ କିଞ୍ଚିତ 1% ସନ୍ଦେହ ଅଛି ଲାଇଫ୍ ସ୍ପାଲ ତାର ସବୁଥିଙ୍ଗ ୟୁଜଲେସ୍ ସେଥିପାଇଁ ଅନର୍ଥ ମୁକ୍ତ ଜୀବମାନଙ୍କୁ ଜାଣିବା କଷ୍ଟ ଅନର୍ଥ ଯୁକ୍ତ କିଏ କିଏ ଅନର୍ଥ ମୁକ୍ତ କେମିତି ଜାଣିବ ଅନ୍ତରରେ ବାହାରେ ବାହାରେ ଉପାସନା କରିବ ଅନ୍ତର ତାଙ୍କର ବିଶ୍ୱାସ ନାହିଁ କଣ ହବ କିଞ୍ଚିତ ଯଦି ଆଚାର୍ଯ୍ୟଙ୍କ ଉପରେ ଯଦି କିଞ୍ଚିତ ତୁମର ଅବିଶ୍ୱାସ ରହିଛି ତୁମେ ସରିଲା ତୁମେ ଯାହା କିଛି କରୁଛ ସେଗୁଡିକ କେବଳ ଲୋକ ମନୋରଞ୍ଜନ ଲୋକରଞ୍ଜନ କେହି ଜଣେ 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 ପ୍ରବଚନ ଦଉଛି ବହୁତ କିଛି କରୁ ତାର ଗୋଟେ ଶୁଦ୍ଧ ଭକ୍ତ ପ୍ରତି ଏନଭେସନେସ୍ ଅଛି କଣ ବୁଝିପାରୁଛ କି ନାହିଁ ସେ ଅଭିମାନ ବଶତ ହଉ ସେ ଜଣେ ନିଜ ଗୁରୁଙ୍କୁ ଭଲ ପାଉଛି ନିଜ ଗୁରୁଙ୍କ ବିଷୟରେ କହୁଛି ଜଣେ ଶୁଦ୍ଧ ଭକ୍ତ ପ୍ରତି ଏନଭେସ୍ ଅଛି ଶୁଦ୍ଧ ଭକ୍ତ ତ ସମାନ ନା ଯଦି ଆମର ଗୁରୁଦେବ ଶୁଦ୍ଧ ଭକ୍ତ ବା ଆଉ କାହାର ଗୁରୁଦେବ ଶୁଦ୍ଧ ଭକ୍ତ, ଯଦି ଆଉ ଜଣଙ୍କର ଗୁରୁଦେବ ଶୁଦ୍ଧ ଭକ୍ତ, ତାହେଲେ ସେ ଶୁଦ୍ଧ ଭକ୍ତ ସେ ହେଇଛନ୍ତି ମାନେ କାହାର କୃପାରେ? ଭଗବାନ କୃପାରେ. ତୁମେ ଜଣଙ୍କୁ ଇନଭେଷ୍ଟ ହେଲ ମାନେ ଇଣ୍ଡାଇରେକ୍ଟଲି କାହାକୁ ଇନଭେଷ୍ଟ କଲ? ଭଗବାନଙ୍କୁ. ସେ ବି ଶୁଦ୍ଧ ଭକ୍ତ କେବେ ତାର ବି ସବୁ ଜିନିଷ ବିଶ୍ଳେଷ. ତୁମେ କେବେ କୌଣସି ଶୁଦ୍ଧ ଭକ୍ତଙ୍କୁ ଅପମାନ, ସେ ତୁମର ଗୁରୁ ନ ହେଇପାରନ୍ତି, ତୁ ଅପମାନ କରିପାରିବନି, ତାର ତୋ ବୈଷ୍ଣବ ଅପରାଧ ହେଇଗଲା, ପୁଣି ମୂଳ ବୋଛ ହେଇଗଲା ସବୁ, ତାଙ୍କର କଥା କେବେ ଶୁଣା ହବନି। ଯେଉଁମାନେ ଶୁଦ୍ଧ ଭକ୍ତଙ୍କ ପ୍ରତି ଈର୍ଷାନ୍ୱିତ, ସେ କେତେ ସୁନ୍ଦର ଲୋକ ହେଲେ ତାଙ୍କ କଥା ଶୁଣିବୁନୁ। ତେଣୁ ବହୁତ ସୂକ୍ଷ୍ମ ମର୍ମ ସବୁ ରହିଛି ଅନର୍ଥ ଯୁକ୍ତ ଅବସ୍ଥା, ଯୋଉ ଅନର୍ଥ ମୁକ୍ତ ଅବସ୍ଥା ଯୋଉ ଜିନିଷ ରହୁଛି, ସେଟା ସବୁ ଦେଖିବା ପାଇଁ ସବୁ ସମାନ। ସବୁବେଳେ କାଳ୍ପନିକ ଗୁରୁଙ୍କୁ ସବୁବେଳେ ଗୋଟେ ବାଛିବ, ଦୋଷ ଦେଖିବ, ତୁଳନା କରିବ, ସବୁ ଏଇ ଜିନିଷ କରିବ। ସେ ସାଧୁଗୁରୁ ମୋର ଗୋଟେ ମନେ ଅଛି, ସେ ପଦଯାତ୍ରାରେ ସେ କହୁଥିଲେ ନିଜେ ମତେ, ସେ ଗୁରୁଦେବ ସେବକ ଥାନ୍ତି, ଆଉ ପଦଯାତ୍ରା ପଦଯାତ୍ରା ଗୋଟେ ଜାଗା ରହିଛି ରାତିରେ, ଆଉ ସେ ଆସିବେ କଣ ସେ ଯୋଉ ଗୋଟେ ଗୋଟେ ଛକ ଜାଗା, ଛକ ଜାଗା ନଥା, ଛକ ଜାଗାରୁ ଗାଁକୁ ଯାଇଛନ୍ତି ପଦଯାତ୍ରା, ପୁଣି ପୁଣି ଛକଟା, ପୁଣି ସେ ଗାଁରୁ ଛକକୁ ଫେରିବେ, ଫେରିଲେ ସେଠି ଦିଟା ରାସ୍ତା ଅଛି, ସେ ଗାଁରେ ଦିଟା ରାସ୍ତା ଅଛି, ମାନେ ସେ ଛକକୁ ଆସିବା ପାଇଁ ଗୋଟେ ସିଧା ଅଛି, ଗୋଟେ ବୁଲିକି ଅଛି, ଆଉ ଯୋଉ ଗାଁକୁ ଯିବେ ସେ ଗାଁ ଭିତରେ ଭିତରେ ଗୋଟେ ରାସ୍ତା ଅଛି। ଗୁରୁଦେବ ବାର ବାର ପଚାରୁଛନ୍ତି, ସେବକୁ ପଚାରୁଛନ୍ତି, କିରେ ତୁ ଟିକେ ପଚାରୁନୁ, ଫୋନ କରି ପଚାରୁନୁ ସେ ଅଦିତ ଆଚାର୍ଯ୍ୟଙ୍କୁ, ଆମର ଯୋଉ ଗୋପୀନାଥ ମହାରାଜ, ପଚାରୁନୁ ତାଙ୍କୁ ଟିକେ କୋଉ ରାସ୍ତାରେ ସଗଟା ଯିବ, ମୁଁ ଟିକେ ପଦାତରେ ପିଲାମାନଙ୍କୁ ଗୋଟେ ଗୌନୀ ତାଙ୍କୁ ଦର୍ଶନ କରିବି, ନା ପ୍ରଭୁପାଦଙ୍କୁ ଦର୍ଶନ କରି, ଆଉ ଟିକେ ଦର୍ଶନ କରିବି, ଗୁରୁଙ୍କୁ ଦର୍ଶନ କରିବିନି, ପଦାତରେ ଦର୍ଶନ କରିଦେବି, ଆମେ ସେ ଆଇବିକି ଯିବା, ପଚାରୁନୁ ଟିକେ କେଉଁ ରାସ୍ତାରେ, ନା ଗୁରୁଦେବ ସେ ଏ ରାସ୍ତା ତ ଆସିବେ ଆଉ। ମାନେ କେବେ ହେଲେ ତୁମେ ଜଣେ ଶୁଦ୍ଧ ଭକ୍ତଙ୍କୁ ପାଖରେ ତୁମେ ଜାଣିପାରିବ, ତୁମେ କଣ ଭାବିବ ଏଇଟା ଗୋଟେ କମନ ଜିନିଷ, ଏଇଟା କଣ ପଚାରିବା ଦରକାର ଅଛି, ଗୋଟେ କମନ ଜିନିଷ ଆମେ ବି ହେଲେ ଆମେ ସେୟା କରିବା ନା, ତୁମେ କଣ କହିବ, ତୁମକୁ ମୁଁ କହୁଛି ଏଇଟା କର, ତୁମେ କଣ କହିବ, ଆରେ ଏଇଟା କଣ, ଏଇଟା କଣ ମାରେ, ଏଇଟା କହୁଛନ୍ତି କଣ କରିବା ଦରକାର, ଆରେ ତୁମେ ସେଟା ଜାଣିପାରୁନ, ଏଇଟା ଅଛି ଅସୁବିଧା କିଛି, କହୁଛୁ ମାନେ ଏଇଟା ହବ, ଗୁରୁଦେବ ସେଟା କହୁଛୁ ତୁମର କିଛି ଅସୁବିଧା ଅଛି। ଗୁରୁଦେବ ତିନି ଥର ପଚାରିଲେ, କିରେ କହ, ତୁ ପଚାରେ ତାକୁ ଟିକେ କୋଉ ରାସ୍ତା ଯେ, ଆଜ୍ଞା ମୁଁ ଏ ରାସ୍ତାରେ ଆସିବି ଆଉ। ଗୁରୁଦେବ କହିଲେ ହଉ ଚାଲ, ସେ ରାସ୍ତାରେ ଗଲା ବେଳକୁ ସେମାନେ ତାଙ୍କର ଓଲଟା ରାସ୍ତାରେ ଯାଇଛନ୍ତି, ଗୁରୁଦେବ ଯାଇ ଭେଟିଲେ ହେଠି, କିରି ଢୋକିନି ବସିଲେ ଗୋଟେ ଚାପଡ଼, ତତେ ମୁଁ ବାର ବାର କହିଛି ତ ପଚାରେ ବୋଲି, ତୁ ମତେ ପାଠ ପଢିବୁ, ତୁ ଗୁରୁଙ୍କୁ ପାଠ ପଢିବୁ, ତୁ ଗୁରୁଙ୍କୁ ବୁଦ୍ଧି ଶିଖ, ତତେ ତିନି ଥର ମୁଁ କହିଛି, ତୁ ପଚାରେ ପଚାରେ, ତୁ ପଚାରେ ଦେଖ ମୁଁ କଣ କହୁଥିଲି, ମୁଁ କହୁଛି ପଚାରେ ଦେଖାଇଛି ଓଲଟା ରାସ୍ତା ଆସି। ଆମ ପାଖ ଅନର୍ଥ ଯୁକ୍ତ ଅବସ୍ଥା ରହିଛି, ସବୁବେଳେ ଗୁରୁଙ୍କୁ ଗୋଟେ ଯୋଉ ଯୋଉ କଥା ତମେ ସେଇଟା ଓପିନିଅନ୍ ଦେଇଦେବେ, ଆରେ ଏଇଟା କରରେ ସେଇଟା ପଥର ଦେଇଦେବେ, କାରଣ ସେ ଅନର୍ଥ ଯୁକ୍ତ ଅବସ୍ଥାରେ ଅଛନ୍ତି ନା, ସେ ସବୁବେଳେ ଭାବିବେ କଣ ଏଇଟା ଠିକ ଏଇଟା ଭୁଲ, ଆଉ ସେଇଟା ହିଁ ଜୀବନର ଗୋଟେ ଠିକ ବୁଲିଲା ବିଚାରଟା ସାଧୁଗୁରୁଙ୍କ ପାଖରେ ଲାଗିଛି, କାହିଁକି ଏଇଟା ପ୍ରପଦ ଲେଖିଲେ, କାହିଁକି ଏଇଟା ଗୁରୁଦେବ କହିଲେ, ନାଇଁ ଗୁରୁମୁଖ ପଦ୍ମ ବାକ୍ୟ, ଶୁଦ୍ଧ ଭକ୍ତଙ୍କ ମୁଖରୁ ବାହାରିଛି ମାନେ ସେଟା ସତ୍ୟ, ତା କଣ ଭୁଲ ଠିକ ଆମେ ମୋର ବିଚାର ଦରକାର ନୁହେଁ, ମୁଁ କିଛି ମୁଣ୍ଡ ପୁରେଇବିନି, ଶୁଦ୍ଧ ମାନେ ଶୁଦ୍ଧ, ଅଶୁଦ୍ଧ ଆସିବ କେମିତି, ଏଇ ବିଚାରଧାରାଟା ରହିଲେ ଗୋଟେ ଜୀବର ସେ ଭଜନଟା ଆରମ୍ଭ ହୁଏ। ଯୋଉ ଭଜନ ଆରମ୍ଭ ତୁମେ କହୁଛ ମୁଁ ଭଜନଟା କରିବି, ଭଜନଟା ଏଇ ଯେତେବେଳେ ଜଣେ ଶୁଦ୍ଧ ଭକ୍ତଙ୍କୁ ଏଇଭଳି ଭାବରେ ଦେଖାଯିବ, ପ୍ରଭୁପାଦ କହିଛନ୍ତି ମାନେ ସେ, ଗୁରୁଦେବ କହିଛନ୍ତି ମାନେ ସେଟା ଠିକ ବାସ, କିଏ କଣ ଜଗତରେ ଯଦି ସ୍ୱୟଂ ବ୍ରହ୍ମା ଯଦି ବ୍ରହ୍ମା ସିଂ ମତେ କୁହନ୍ତି ବି, ଗୋଟେ ଶ୍ଳୋକ ଅଛି ସେଇ କଥା, ମୁଁ ସେଟା ଅଙ୍ଗୀକାର କରିବି ନା, ଯଦି ସ୍ୱୟଂ ବ୍ରହ୍ମା ଆସି କୁହନ୍ତୁ ମୁଁ ଏଇ ଜିନିଷ କର, ମୁଁ ଏଇଟା କରିବି ନା, ଯେତେବେଳେ ତୁମର ଏଇ ବିଶ୍ୱାସ ଆସିବ ଜଣେ ଶୁଦ୍ଧ ଭକ୍ତଙ୍କ ପ୍ରତି, ସେତେବେଳେ ଭଜନଟା ଆରମ୍ଭ ହବ, ତାପରେ ଅନର୍ଥ ନିବୃତ୍ତି ପ୍ରୋସେସକୁ ତୁମେ ଆସିଲ, ଆଉ ନହେଲେ ତୁମର ସବୁବେଳେ ସୁସୁଖ ବାଞ୍ଛା ଥିଲେ ତୁମେ ସବୁବେଳେ ଚିନ୍ତା କରିବ କୋଉଟା ସଜା ରାସ୍ତା କଣ, ତୁମେ ଇଣ୍ଟରପ୍ରିଟେସନ କରିବ ସବୁ ଜିନିଷ ଗୁଡାକ, ସବୁ ତୁମେ ଯୋଡ଼ିବ ଏ ଜିନିଷ ଆସିବ, ଆଉ ଅନର୍ଥ ଲାଗି ରହିଲା ତୁମେ ଭାବଦଶା ପ୍ରେମ ଦଶା ଏ ସ୍ଥିତି ଗୁଡାକ ଯିବ କେମିତି, କେବେ ଯାଇପାରିବେ, କେବେ ତୁମେ ଯାଇପାରିବେ, ସଦଗୁରୁଙ୍କର ବାକ୍ୟଟାକୁ ମାନିବାକୁ ପଡିବ, ସେଟା ପ୍ରଥମ ଜିନିଷ, ତୁମେ ଆଗେ ମାନ ତାପରେ ଜାଣିବ ସକ୍ସେସ ହଉଛି କାନା, ଆମର କଣ ପ୍ରଥମରେ ଆସୁ ଆସୁ ଆଗେ ରିଜେକ୍ଟ, ଆମକୁ ଗୋଟେ ଭଲ ଲାଗୁନି ନା, ଆମେ ସେଟା ଆଗେ ଗ୍ରହଣ କରିବାନି, ପଟନ କାର୍ଡ ଗୋଟେ ଆଗେ ତ ବାହାରୁ ବାହାରୁ ତୁମେ ରିଜେକ୍ଟ କରିସାରିଲଣି, ଏଇ ମେଣ୍ଟାଲିଟି ସବୁଠୁ, ମାନେ ତିନି ଚାରି ପ୍ରକାର ଯୋଉ ଗୁରୁ ବାକ୍ୟ ପାଳନ କରିବାର ତିନି ଚାରି ପ୍ରକାର କାଟାଗୋରୀ ଲୋକ ଅଛନ୍ତି, କଣ ବୁଝିପାରୁଛ କି ନାହିଁ, ତିନି ଚାରି କାଟାଗୋରୀ ଲୋକ ଅଛନ୍ତି, ଦେଖୁନା କାଟାଗୋରୀ କରିକି କେମିତିକା ବିଚାର କରିକି, ଜଣେ ଗୁରୁ କହୁ କହୁ ଆଉ ଜଣେ ଜଣେ କଣ କରିବ ସାଙ୍ଗେ ରିଜେକ୍ଟ କରିଦବ ନା ଗୁରୁ ଏଟା ହବନି ସେ ଲୋକଟା ଏମିତି ଆରେ ଗୁରୁ କହୁଛନ୍ତି ସେ ଆଗେ ପ୍ରଥମ ରିଜେକ୍ଟ କରିଦବ ଫାଷ୍ଟ ଇ ଗୋଟେ କାଟାଗୋରି ଲୋକ ରହିଲେ ଆଉ ଗୋଟେ ଭେରାଇଟି ଶିଷ୍ୟ ରହିଲେ କଣ କରେ କହୁଛନ୍ତି କରିବା କିନ୍ତୁ ଭିତରେ ତାର ବେକାର କାମ ଗୁଡା କାହିଁ ଖାଲି କହୁଛନ୍ତି କରିବା ନେଇ ବୁଝିପାରୁଛି କି ନାହିଁ ଆଉ ଗୁରୁ ଗୁରୁ କହୁଛନ୍ତି ନକଲେ ଅସୁବିଧା ତାପରେ ଛିଡ଼ିଆ ଚିଡ଼ିଆ କରିବେ ତା ମଟର ବାହାର କରିଦେବେ କଣ କରିବେ ସେ କରିବ କେମିତି କରିବ କାମ ବେକାର କିଛି ଦାମ ନାହିଁ କାମ ଗୁଡା ଖାଲି ମୋତେ ବେକାର ଖାଲି ଖୁଟିଆ କଥା ସାର ହବା କଥା ଖାଲି କହୁଛନ୍ତି ଏଥିରେ ତ ସେ କରୁଛି କେମିତି କରୁଛି ଗୋଟେ ବାଧ୍ୟ ବାଧକତାରେ କରୁଛି ତାର ଇଚ୍ଛା ନାହିଁ କରିବା ପାଇଁ ବାପା ତୁ କହର ଆଗେ ଗୋଟେ ଟାଇପ୍ର ଆଉ ଗୋଟେ ଟାଇପ୍ର ଅଛନ୍ତି ସେ ଉତ୍ସାହପୂର୍ଣ୍ଣରେ ଧରିଦେବେ କିନ୍ତୁ ତାଙ୍କର ସବୁ ଫଳାକାଂକ୍ଷୀ କଣ ବୁଝୁଛି କି ନାହିଁ ହଁ ଗୁରୁ କହୁଛି ମାନେ ଏଟା କଲେ ମୋର ଫଳ ମିଳିବ ସେ କିଛି ଖାଲି ସେଗୁଡ଼ା ଫଳକୁ ଦେଖିବେ ଏଟା ହେଲା ଏଟା ହେଲାନି ଆ ଛାଡ଼ିଦେବେ ନା ଏଟା ହବନି କିନ୍ତୁ ଗୋଟିଏ ଗୋଟିଏ ଲୋକର ସକ୍ସେସ ହୁଏ ଆଟଲିଷ୍ଟ ସେ ଗୋଟେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ହେଇଥିବ ମତେ ଗୁରୁ କହିଛନ୍ତି ମୁଁ ଏଟା କରିବି ମତେ କର୍ତ୍ତବ୍ୟଟା ମୋ ଡ୍ୟୁଟିଟା ଦିଆହେଇଛି ଆଉ ମୋତେ ଡ୍ୟୁଟିଟା ଦିଆହେଇଛି ଆଉ ମତେ କର୍ତ୍ତବ୍ୟଟା ଗୁରୁ ଦେଇଛନ୍ତି ମୁଁ କରିବି ଆଉ ତୁମେ ସେଟା କରିପାରିବନି କି ରହିପାରିବନି ସେ ଗୁରୁଦେବଙ୍କ ଭଳିଆ ଗୁରୁଙ୍କ ପାଖରେ ତୁମେ ଗୋଟେ ଦିନ ରହିପାରିବନି ତୁମେ ଆମ ପାଖରେ ରହିଯାଉଛ ଗୁରୁଦେବ ଚିଡ଼ିବେ ଯୋଉ କଥା କହିବେ ଏକାଥର ସେ କ୍ଲାସରେ ମାଜିବେ 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 ପୁରା ଏକାଥର ଘରକୁ ଛାଡ଼ିକି ପଳେଇବୁ ଘରୁ ତ ପଳେଇବୁ ଆଉ ପଢିପାରିବୁ ନା ପୁରୁଣା କାଳିଆ ସାଧୁ ସେମାନେ ପିଟିପିଟି ତ ସାଇଜ କରିଦେବେ କଥାରେ ତ ବାଡ଼େଇ ବାଡ଼େଇ ସାଇଜ କରିଦେବେ ସେଇଟା ମୋର ମନରେ ଅଛି ଥରେ ଗୁରୁ ଡାକୁଛନ୍ତି ମାନେ ତୁମେ ଯିବାକୁ ପଡିବ ସେ ଆମେ ନୂଆ ମୁଁ ଗାଡି ଇନଚାର୍ଜ ଥାଏ ଆମ ଗାଡି ଫାଡି ବିଷୟରେ ମୁଁ ଗ୍ୟାରେଜ ଫ୍ୟାରେଜ ଭଲ ମନ ଯାଏ ମୋ ନାଁ ଟେକିକି କହିଦେଲା ଗୁରୁଦେବଙ୍କୁ ଡାକିଲେ ଏ ପିଲା ଗୁରୁ ଡାକୁଛି ମାନେ ଥରୁଥିଲୁ ଆମେ ସବୁ ମୋତେ ଡାକିଲେ ମାନେ ଥରିବି ଥରିବି ସେ ରିଜର୍ଭ ତାଙ୍କ ଭଗବାନ ଶକ୍ତି ରହିଛି ତୁମେ କଥା କହିପାରିବ ତାଙ୍କ ମୁହଁରେ ପ୍ରେସିଡେଣ୍ଟ ସବୁ ଏଇ ହାତ ଥରନ୍ତି ଏମିତି ହାତ ଥରେ ଆମ ପ୍ରେସିଡେଣ୍ଟ ମାନଙ୍କର କିଛି ବୋଧେ କଥା କହିପାରିବେ ଭଗବାନ ଶକ୍ତି ସେ ଧରୁଛନ୍ତି ଆଉ ସେ ତାଙ୍କୁ ଦେଖିଲେ ଡର ଲାଗିବ ଆଉ ଦେଖିଲେ ଡର ଲାଗିବ ଆଉ ସେ ଗାଡ଼ିଟା ଗୋଟେ ଗାଡି ଆମର ଥାଏ ଇସ୍କନ ଗାଡିଟା ଆଉ ଗୋଟେ ଜୀବଟା ଥାଏ ସେ କୋଉଠି କୋଉଠି କଣ କିଏ ଏକ୍ସିଡେଣ୍ଟ କଲା କଣ ନାଇଁ ତା ନାଁର ସେ ଏକ୍ସିଡେଣ୍ଟ ଗୋଟେ ପଡ଼ିଗଲା ତାକୁ ପୋଲିସ ଷ୍ଟାଣ୍ଡିଂ ନେଇ ପଳେଇଲା ଆଉ ଗୁରୁଦେବଙ୍କୁ କିଏ କହିଦେଲା ଆଉ କହିଲା ଆଜ୍ଞା ଗାଡି ଗୁଡା ନେଇଗଲେ ତା ବ୍ୟାଟେରୀ ଫ୍ୟାଟେରୀ ନେଇ ପଳେଇବେ ଇଞ୍ଜିନ ଚେଞ୍ଜ କରିଦେବେ ଗୁରୁଦେବ ଭଗବାନଙ୍କ ପଇସା ଗୋଟେ ପଇସା ନଷ୍ଟ ହବନି ହଁ ବୁଝିପାରୁଛ ନାହିଁ ଆମର ଗାଡି ଗାଡି ଥୋଇଦେଇକି ପଳେଇଲା କୁଆଡେ ତା ଗଲା କେତେ ଗଲା ରହିଲା କେତେ ରହିଲା କିଏ କଣ ନଷ୍ଟ ହେଇଗଲା କେତେ ଦେଖୁନ ଗୋଟିଏ ଜିନିଷ ପଡିପାରିବନି ଏ ବାଉଁଶ ଆଣିଲା ତୁମେ ଏଠି ପକେଇ ଦିଆହେଲ ଦିଦିନ କି ନେଇଯାଏ ନେଇ ନେଇଯିବ ଭଗବାନ ଜିନିଷ ଚାଲିବ ଆଣ ଆଣ ଭଗବାନ ଜିନିଷ ଏଇଟା ଏଠି କାଇଁ ପଡିଛି ଏଇଭଳିଆ ଟ୍ରେନିଂ ସବୁ କେତେ ଏଟା କାଇଁ ନଷ୍ଟ ହଉଛି ଟଙ୍କାଟା ଦି ଟଙ୍କା ଆଣିକି କଠଉ ମାଡିକି ଆଣି ପଚିଶ ପଇସାରେ ସେ ମଠ କରିଛନ୍ତି ଏ ମଠ ହେଇଗଲା ଲକ୍ଷ ଲକ୍ଷ ଆସୁଛି ତୁମେ କଣ ଚିନ୍ତା ପଡୁଛି ପୋପଡ଼ା ହେଲା ପୋପଡ଼ା ହେଲା ଆସିଯିବ କଣ ହେଲା ଅସୁବିଧା ରୋଷେଇ କରିବେ ଫୋପାଡ଼ ଦମ ଅଛି ଖାଉନି କିଏ ନ ଖା ଆଉ ସିଏ ଗୁରୁଦେବଙ୍କୁ କିଏ କହିଥିଲା ଗୁରୁଦେବ ଆଉ ସିଏ ଗାଡି ଗୁଡା ରଖିଲେ ଥାନାରେ ସେଗୁଡା ସବୁ କଣ କରନ୍ତି ସେ ଥାନାବାଲାଙ୍କର ଗ୍ୟାରେଜ ବାଲା ସାଙ୍ଗରେ ସମ୍ପର୍କ ଅଛି ସିଏ ବ୍ୟାଟେରୀ ବ୍ୟାଟେରୀ ନୂଆ ବ୍ୟାଟେରୀ ନେଇଯିବେ ପୁରୁଣା ବ୍ୟାଟେରୀ ଲଗେଇଦେବେ ପୁରୁଣା ଇଞ୍ଜିନ ନେଇଯିବେ ନୂଆ ଇଞ୍ଜିନ ଯିବେ ପୁରୁଣା ଇଞ୍ଜିନ ଲଗେଇଦେବେ ଗୁରୁଦେବ କି ସତ କଥା ଆମ ଗାଡ଼ିଟା ଖରାପ ହେଇଯିବ ଠାକୁରଙ୍କୁ ସେଟା ନଷ୍ଟ ହେଇଯିବ ଜଣେ ଶୋଇବାକୁ ପଡିବ ଥାନାରେ ଗାଡିକି ଥାନା ନେଇଗଲେ ତ ଶୋଇବ କୋଉଠି କହିଲେ ଥାନାବାଲା ନେଇଯିବେ ଶୋଇବ ତୁମେ ଏଟା ନେଇଗଲା ସେ ଗାଡି ଆଉ ଗାଡିଟା ନେଇଗଲା ତେବେଳେ କଣ କରିବ ସେ ମୋ ନାଁ କିଏ କହିଦେଇଛନ୍ତି ଆଉ କହିଲେ ଆଜ୍ଞା ସେ ପିଲାଟା ଯିଏ ଅଛି ସେ ହଳାୟତ ଯିଏ ଅଛି ସେ ଆଜ୍ଞା ଗ୍ୟାରେଜ ଫ୍ୟାରେଜ ସବୁଆଡେ ଯାଏ ସେ ସବୁ ତାର ଅଛି ତାକୁ ପଠେଇଦେ କିରେ ବାବା ମୁଁ ନାଟି କପଡ଼ା ପିନ୍ଧି ମୁଁ ନୂଆ ଛୁଆ ସେ ଶହୀଦନଗର ପୋଲିସ ଷ୍ଟେସନ ଶହୀଦନଗର ପୋଲିସ ଷ୍ଟେସନକୁ ଡାକିଲେ କରିଦେବ କହିଲେ ଏ ପିଲା ଯା ଆମ ଗାଡ଼ିଟା ସେଠି ଅଛି ସେ ଚୋରି ଚାରି କରି ନେଇଯିବେ ସବୁ ପୋଲିସ ଗୁଡା ଆଉ ଠାକୁରଙ୍କ ଧନ ଗୁଡା ତୁମେ ରାତିରେ ସେଠି ଯୋଗ୍ୟ ଯେତେଦିନ ଗାଡି ରହିବ ରାତିରେ ଯୋଗ୍ୟ ଦିନ ରାତି ସେଠି ରୁହ ଦିନ ବେଳେ କିଏ ଖୋଲି ନେଇଯିବ ସେ କୁଆଡେ ବାଥରୁମ୍ ଯିବୁ କଣ କରିବ ଗାମୁଛା ଦି କଣ ଧୋଇଲେ ସେ ତତେ କାନ୍ଦ ବେଗ ଥାଏ ଧରିକି ଗଲି ପାଣି ବୋଟଲ ଧରିକି ଫିରି ବାବା ରାତି ମାନେ ଯୋଉ ନାଟକ ମୁଁ ଦେଖୁଛି ସେଠି ତ ମଶା ନାହିଁ ମଶା ବାଟ ଝରକାଟା ଖୋଲିଦେଲା ବେଳକୁ ଆଉ ପୁରୀ ତାଙ୍କର ତାଙ୍କର ସେଠି ବସୁଛନ୍ତି ଆଖଡ଼ା କରୁଛନ୍ତି ଚୋର ଗୁଡାକ ଆସୁଛି ସେ ଗୋଟେ କୋଉଠି ସାଲିଆ ସାଲି ଚୋରି ତାକୁ ଧରିକି ରାତିରେ ଓଲିକି ଆଣିଲେ ତାକୁ ବାଟୁଛନ୍ତି ବାଟୁଛନ୍ତି ତାକୁ ଆଣ୍ଠୁଛନ୍ତି ଆଣ୍ଠା ନାକ ଲଗେଇ ଲଗେଇ ଆସେ ଯିବୁ ଚାଟି ଚାଟିକେ ଚା ଚାଲି ତାକୁ ମୁଁ ମୋର ଦେଖିକି ଥରିଲିଣି ମୁଁ ନାଇଁ କଣ ରାତି ମାନେ ବାଟା ପିଟା ଶୋଇବୁ କଣ କାଟିବି ଚୋରି ସେ ତ ଟିଭି ଟିଭିଟା ବଡ ଜିନିଷ ଥାଏ ଟିଭି ଚୋରି କରିଥିଲା ସେ ଚୋରକୁ କି ପିଟୁଥାନ୍ତି ମୁଁ ଦେଖୁଥାଏ ତାକୁ ପିଠା ଲଗଉଥାନ୍ତି ଏ ନାକ ତଳେ ସେ ନାକ ତଳେ ଲଗଉଛି ତା କମରକୁ ମାରୁଛନ୍ତି ଗୁଇଠା ନେ ମୁଁ ଦେଖି ଥରିଲିଣି ନା କୁଆଡେ ଇଏ ମଦମଦ ଖାଇ ନା ଆସି ମୋତେ ପିଟାପିଟି କରି ରାତି ମାଁ ଜଗିକି ସେଠି ବସିକି ରହିଲି। ଭୋର ହେଲା ସେ ଡ୍ୟାନ୍ ଧରିକି କୁଆଡା ସେ ଗାଁ ଚପଚ ଧରିକି ପଳେଇଲି ସିଆଡ଼େ, ଯାଇକି ସେଠି ବାଥରୁମ୍ ବାଥରୁମ୍ ଯାଇକି ଆସିକି ରହିଲି। ନାନ୍ଦ କାଟିକି ଆଣିଥିଲି, ନାନ୍ଦ ଘସି ଘସିକି ରହିଲେ ନଅଟା ଡୋଲ ପ୍ରସ୍ତୁତ ହେଲା ଖାଇ। ତିନି ଦିନ ସେମିତି ରହିଲି, ତିନି ଦିନ ପରେ ଗାଡ଼ି ସେଠି କ'ଣ ବୁଝାବୁଝି କରିକି ତାପରେ କହିଲା ନା ତୁମ ଗାଡ଼ିର କିଛି ହେଇନି, ତୁମ ଗାଡ଼ି ଏକ୍ସଟେଣ୍ଡ କରିନି, ଆଗକୁ ଗାଡ଼ି ସେ ଯା, ସେ ଆରଟିଓର ସବୁ କମ୍ପ୍ଲେନ୍ ତାଙ୍କୁ ଶୁଣିନି, ସେ କ'ଣ ଚେକ୍ କରିବା ନେଇକି ନେବେ, ସେ ସବୁ ନେଲେ ବ୍ରେକ୍ ଠିକ୍ ଅଛି କି ନାହିଁ, ହର୍ନ ଠିକ୍ ଅଛି ନାହିଁ, ନେଲେ ମୁଁ ଆଡ଼େ ବସିକି ରହିଥାଏ। ଗଲା ତାପରେ ଗାଡ଼ି ମନ୍ଦିର ଗଲା, ଗୁରୁଦେତା କହିଲା ହଉ ଠିକ୍ ଗାଡ଼ି ଆସିଲା ନା, ହଁ ହଉ ଯା ଯା ଯା। ତ ଆଜିକାଲି କହିଲୁ ଯାଇ ଗ୍ୟାରେଜରେ ଶୋଇବ, ଆଉ ବେକାର କାମ ଏଇଟା, ଏଇଟା ବେକାର ଗ୍ୟାରେଜରେ କିଏ ଶୋଇବ, କିଏ ଥାନାକୁ ଯିବ, ବଡ଼ାଉ କହିଦେଇ ଆସିଛି, ହଁ ମୁଁ ସାରଙ୍କୁ କହିଦେଇ ଆସିଛି ବା, ବଡ଼ାଉ ଟିକେ ଆମ ଗାଡ଼ିର ଏଇଟା ଦେଖିବ, ତୁ ଛୁଆଙ୍କୁ ଆଜି କହିଦେ ସେ ଆପଣ କାହିଁ କାହିଁ ବ୍ୟସ୍ତ ହଉଛନ୍ତି, ସେ ତ ପାଠ ପଢ଼ି ଦେବେ, ଆପଣ କାହିଁ ଆଜ୍ଞା ବ୍ୟସ୍ତ, ମହାରାଜ କାହିଁ ବ୍ୟସ୍ତ ହଉଛନ୍ତି ଆପଣ, କିଛି ନାହିଁ ଆଜ୍ଞା ମୁଁ ସେ କହିଦେଇ ଆସିଛି, ସେ ଲୋକ ଆମ ଚିହ୍ନା ଅଛି, ସିକ୍ୟୁରିଟି ଗାର୍ଡ ମୋର ଚିହ୍ନା, ସେ ଆକୁ ଚାହିଁ ତୁ ପାଠ ପଢ଼ିଦେବି ପଳେଇ ଆସି। ସେତେବେଳେ ସବୁ ଜିନିଷ ନାହିଁ, ସେତେବେଳେ ଯାହା କୁହାଗଲା ବେଦରକାର, ଗୁରୁମୁଖ ବାହାରିଲା ମାନେ ଚାଲ, ସେ ଲାଇଫ ସବୁ ଥିଲା, ଏଟା ବେଦିକ ଲାଇଫ, ସେ ଜୀବନରେ ଆମେ ସବୁ ପଢ଼ିଛୁ, ଆଉ ସେ ଜୀବନଟା ଆମେ ଗୁରୁଙ୍କ ଗୁରୁଦେବଙ୍କ କଥା ଶିଖିଛୁ। ଏ ଗୁରୁଦେବଙ୍କ କଥା ମନେ ପଡ଼ିବ, ତୁ ଆଜି ଗୋଟେ ଛୁଆଟା କୁହ କଚରା ପୋତରେ ତା କହିଲେ ତୁ ଦୁଇ ଫୁଟ ପୋତିବ, ସେ ତା ଦେଢ଼ ଫୁଟ ଖୋଳିଦେ ପୋତିବ, ଏତେ ଖୋଳିଆ କଣ ଗୋଟେ ଦରକାର, ମୁଁ ପୋତିବ ସେ ପୋତିବ। ଆମର ଯୋଉ ପୂଜ୍ୟପାଦ ଲୋକନାଥ ମହାରାଜଙ୍କର ଯୋଉ ଗାଡି ବଳଦ ବଳଦ ଯାତ୍ରା ଯୋଉ ହୁଏ, ପଦଯାତ୍ରା ଥାଏ, ସେ ବଳଦ ଆସିଥାନ୍ତି ଭୁବନେଶ୍ୱରରେ, ରହିଗଲେ ସେ ଗୌନୀତେ ଅଛନ୍ତି, ସେ ରହିଯାଇଛନ୍ତି ସେଦିନ ଆଉ, ସେ ବଳଦ ଅପ୍ରକଟ ହେଇଗଲେ, ସେ ବଳଦ ଗୌନୀତେଙ୍କୁ ବୋହୁଛନ୍ତି, ପଇସା ନଥାଏ ଗୁରୁଦେବ, ସେ ଭିକ୍ଷା ପଇସା ନେଇ ପ୍ରଭୁପଦଙ୍କୁ ଟେଲିଫୋନ୍ କଲେ, ସେଥିରେ ସବୁ ଡାଇରୀ ଗଲା ଗଲେ ଏକ୍ସଚେଞ୍ଜ, ସେତେବେଳେ ତ ଟେଲିଫୋନ୍ ନାହିଁ, ଏକ୍ସଚେଞ୍ଜ ଯାଇକି ସେ ଯୋଉ କ'ଣ କାଉଣ୍ଟର୍ ନଥାଏ ଫୋନ୍ କଲେ, ଏ ଆଙ୍ଗୁଳି ଏମିତି ଘୁରାନ୍ତି, ଆମ ମନ୍ଦିର ଥିଲା ମୁଁ ଦେଖି ସେତେବେଳେ ଆମ ଆଙ୍ଗୁଳି ଏମିତି ଘୁରେ, ଗୁରୁଦେବ ଫୋନ୍ କଲି କହିଲେ ପ୍ରଭୁପଦ ଏମିତି ସେ ବଳଦ ଚାଲିଗଲେ ଆଉ ଅପ୍ରକଟ ହେଇଗଲେ, ଅନ୍ୟ ସମାଧି ଦିଅ ଆସିଲେ, ସେ ଭୁବନେଶ୍ୱରଟା ପୁରା ହଉଛି ପଥର ମାଟି, ଆମ ସେ ଜାଗାଟା ପୁରା ଖାଲି ପଥର ଗୁଡା କଙ୍କଣ ଯୋଉ ଗୁଡା ମହରମ ମାଟି, ସେ ଆଉ ଆଉ ଗୋଟେ ଥାଏ, ଆଉ ଜଣେ ବ୍ରହ୍ମଚାରୀ ଜଣେ ଥାନ୍ତି, ସେ ବି ସନ୍ନ୍ୟାସୀ ଗୋଡ଼ି ମୋଟି ପଳେଇଛନ୍ତି, ଆଉ ସିଏ ଥାନ୍ତି ଗୁରୁଦେବ କହିଲେ ଆରେ ଗୁରୁଦେବ ପ୍ରଭୁପଦ କହିଲେ ସମାଧି ଦେବାକୁ ପଡିବ, ଆଉ ସେ ଖୋଳାଖୋଳି କଲେ ଖୋଳାଖୋଳି ହେଲା ପରେ ପୁଣି ମନ ପଡ଼ିଲା, ଆରେ କେତେ ଫୁଟ ଖୋଳା ହବ ତୁମକୁ ଗୁରୁଙ୍କୁ ପଚାରିନି, ତୁମକୁ ଆଉ ସମାଧି ରହିବ, ତୁ କଣ କରିବ, ଆଉ ଖୋଳି ଦିଅ ଲୁଣ ଦେଇ ପୋତି ଦିଅ ସହିଲା, ଗୁରୁ ଗୋଟେ ପଚାରିବ କେତେ ଫୁଟ ଖୋଳା ହବ, ଆଉ ସେଠି କହିଲେ ନା ଗୁରୁଦେବ ପଚାରିନି, ପଚାରିବାକୁ ପଡିବ ନା କେତେ ଫୁଟରୁ କେତେ ଫୁଟ, ଆଉ ନ ପଚାରି କିନ୍ତୁ ଗୋଟେ ସମାଧି ଦିଦି କହିଲେ ସମାଧି ଦେବ ନା, ତ ପଚାରିବାର ଥିଲା ମୋର ଭୁଲ ହେଇଗଲା, ପୁଣି ଗଲେ ସେତେବେଳେ ଭିକିଆ ପଇସା ପୁଣି ଯାଇ ଡାଇରେ ଲଗେଇ ପ୍ରଭାତ କେତେ ଫୁଟରେ କେତେ ଫୁଟ, ପ୍ରଭାତ କହିଲେ ଏତିକି ଫୁଟରେ ଏତିକି ଫୁଟ, ଯଦି ସେତିକି ନ ପଚାରିଥାନ୍ତି ତାହେଲେ ତାଙ୍କ ମନଟା କଣ କହୁଥିଲା, ମୁଁ ଗୁରୁଙ୍କର କଥାଟା ପାଳନ କରିପାରିନି, ଶିଷ୍ୟ ଏତେ ପରଫେକ୍ଟ ରହୁଥିଲେ, ଏତେ ଜିନିଷ କେବେ ବି ଭୋଜନ କରିବେନି, ଟ୍ରାନ୍ସଲେଟ୍ ନ କଲେ ନା, ମୋ ଗୁରୁ କହିଛନ୍ତି ମୋତେ କରିବାକୁ ପଡିବ, ମୋତେ ଗୋଟେ ଶ୍ଳୋକ ମିନିମମ୍ ଶବ୍ଦ ଅନୁବାଦ ଭାବାର୍ଥ ସବୁ କମ୍ପ୍ଲିଟ୍ କରି ତା ପ୍ରସାଦ ପାଏ, ହେଲେ ନହେଲେ ହବନି, ତୁମେ ଆଜି ଛୁଆଙ୍କୁ ଗୋଟେ କଥା କୁହ, ସେ ତୁମକୁ ପାଠ ପଢି ଛାଡ଼ିଦେବେ। ଆସିଲା ତାହେଲେ ସେ ଆସି କହିଲେ ଗୁରୁଦେବ କହିଛନ୍ତି, ଗୁରୁଦେବ କହିଲେ ଶିବ୍ରହ୍ମଚାରୀ ପ୍ରଭୁପାଦ କହିଛନ୍ତି ଏତିକି ଫୁଟରେ ଏତିକି ଫୁଟ, ଅନର୍ଥ ମୁକ୍ତ ଅବସ୍ଥା ଅନର୍ଥ ଯୁକ୍ତ ଅବସ୍ଥା ଏ କଥାରେ ମୁଁ କହୁଛି, ଗୋଟେ ବଳଦଟା ମରିଗଲା, ସେ କହୁଛି ବ୍ରହ୍ମଚାରୀଟା, ଗୋଟେ ବଳଦଟା ମରିଗଲା ତାକୁ ସମାଧ ଦେବାକୁ ପଡିବ, ଏତେ ଫୁଟରେ ଏତେ ଫୁଟ କଣ ଦରକାର, ଆପଣ କରନ୍ତୁ ମୁଁ ପାରିବିନି, ଏସବୁ କଣ ଦରକାର, ସମାଧିରେ ଗୋଟେ ଦେବା ହବ, ପୁଣି ଏତେ ଫୁଟରେ ଏତେ ଫୁଟ କଣ ମୁଁ ପାରିବିନି, ସେ କଣ ଭାବୁଥିଲା, ଏଇଟା କଣ ସାମାନ୍ୟ କଥା, ଏଇଟା କଣ, ଯିଏ ଅନର୍ଥ ଯୁକ୍ତ ଅବସ୍ଥାରେ ଅଛି ସେ ଅନର୍ଥ ମୁକ୍ତ ଲୋକଙ୍କ ସ୍ଥିତିଟାକୁ ବୁଝିପାରିବେ, ଆରେ ସେ କାହିଁକି ଏତେ ଫୁଟରେ ଏତେ ଫୁଟ ସମାଧି ଦେବା ପାଇଁ କହୁଛନ୍ତି, ପ୍ରଭୁ ଜାଣିଛନ୍ତି, ସେ ପଳେଇଲା ଛାଡ଼ିକି ସେ ଗୁରୁଦେବ ଏକୁଟିଆ ସେ ଖରାରେ କଂସା ଖଣ୍ଡ ପିନ୍ଧିକି ସୋରେ ସେ ଆଣିଲେ, ଆଣି ସେତିକି ପ୍ରଭୁପଦ କହିଛନ୍ତି ସେତିକି ପଟ ସେତିକି ପଟ ସେତିକି ପଟ ଖୋଳା ସରିଲା, ତଳେ ଡାକିଲା ଯିବା ଡାକ ଗାଁ ଲୋକ କିଛି ଡାକ ସମାଧି ଦେବା କଣ କରିବା, ସେତିକି ହେଲା ଅନର୍ଥ ଥିଲା ପର୍ଯ୍ୟନ୍ତ ଅନର୍ଥ ମୁକ୍ତ ପୁରୁଷକୁ ଚିହ୍ନ, ସେତେବେଳେ ତୁମେ ଅନର୍ଥ ମୁକ୍ତ ଯେଉଁମାନେ ଅବସ୍ଥାରେ ଅଛନ୍ତି ସାଧୁଗୁରୁ, ସେମାନଙ୍କୁ ଜୀବନରେ ତୁମେ ସର୍ବସ୍ୱ ନ କରିଛ, ତୁମ ଭଜନ ଆରମ୍ଭ ହେଇନି ବୋଲି ଜାଣ, ଭଜନଟା କେମିତି ଆରମ୍ଭ ହବ, ତୁ ଜଣେ ଶୁଦ୍ଧ ଭକ୍ତଙ୍କ ପ୍ରତି ତୋର ଆସକ୍ତି ନାହିଁ, ତାର କେମିତି ତୁମେ ଭଜନ କରିବ, ଆଉ ସେ କାହିଁକି ବାରମ୍ବାର ସେ ଶିଖେଇ ଦେଇଗଲେ ଆମକୁ କୃଷ୍ଣାସ କରାଯିବ ସ୍ୱାମୀ, ଆଉ ସବୁ ପଦରେ ସେସବୁ ଲେଖିବା ରୂପର ଗୁନାଥ ପଦେର ହୁମର ଆସ ଚୈତନ୍ୟ ଚରିତ ଅମୃତ କହେ କୃଷ୍ଣ ଦାସ, ସଂସାର କେହି ଏମିତି ଜଣେ ନାହାନ୍ତି, ସେ ଲେଖିଛନ୍ତି, ସବୁବେଳେ ସେ ଲେଖିଛନ୍ତି ସବୁ ପଦରେ ଆସକ୍ତି। ଶୁଦ୍ଧ ଭକ୍ତଙ୍କ ପ୍ରତି ତୁମେ ଶୁଦ୍ଧ ଭକ୍ତଙ୍କୁ ତାଙ୍କର କଥା ଶୁଣିଲେ ତୁମେ ଆନନ୍ଦ ଲାଗୁନି, ତାଙ୍କ ପ୍ରତି ଗୋଟେ ଆସକ୍ତି ଭାବ ଆସୁନି, ଆଉ ତା ପରେ ତୁମେ କଣ ବଞ୍ଚିପାରିବ? ସେଇ ଜୀବନ ସାରା କେବଳ ଏ ସୁସୁଖ ବାଞ୍ଛା ଆସିବ ଆଉ ଅନର୍ଥ ଯୁକ୍ତ ଅବସ୍ଥା ମୁକ୍ତ ଅବସ୍ଥା କେବେ ଆସିପାରିବେ, ଆଉ ରିଏଲାଇଜ ବି କେବେ କରିବେନି, କେବେ ପ୍ରାର୍ଥନା ବି କରିପାରିବେନି ମୁଁ ଏଟା କରିପାରୁନି ଗୁରୁଦେବ, ଏଟା ସେ ଅବସ୍ଥା ବି ଆସିବନି, ନିଜକୁ ନିଜର ଅଯୋଗ୍ୟତା କେବେ ବି ହବନି, ଭାବନା ଆସିବ। ତୁମେ ତ ତାଙ୍କୁ ଆତ୍ମୀୟତା କରିପାର, ନିଜର କରିପାର ନା, ଥରେ ଜାଣିବ କେମିତି ସ୍ଥିତି ସବୁ ଜାଣି ହବନି। ଠିକ ଅଛି, ଆସନ୍ତାକାଲି ଶ୍ରୀମନ୍ଦିର ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତ ମୁଖି ଜୟ ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାନନ୍ଦେ ହରି ହରି ବୋଲ ହରେ କୃଷ୍ଣ।